নমো ভগবতে বাসুদেবায়। শ্রীমদ ভগবদ গীতার দ্বিতীয় অধ্যায়ରୁ ଆମମାନେ ଶ୍ରବଣ କରୁଥିଲେ, ଗତକାଲି ଆମମାନେ ଶ୍ରବଣ କରୁଥିଲେ କିଭଳି ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ତାଙ୍କ ମନରେ ଯେଉଁ ଉତ୍ସାହ ଆସିଛି ଯେ ଅର୍ଜୁନ ସ୍ୱର ଛାଡ଼ି ଦେଲା ପରେ ଯୁଦ୍ଧ ନ କଲେ ମୋର ପୁତ୍ରର ବିଜୟ ଲାଭ ହେବ, ଆମ ପୁତ୍ର ହିଁ ନିରଙ୍କୁଶ ଭାବରେ ସଫଳତା ବା ବିଜୟ ଲାଭ କରିବେ, କିନ୍ତୁ ତାଙ୍କୁ ନିରାଶ କରୁଛନ୍ତି ମଧୁସୂଦନ ଶବ୍ଦ ଦ୍ୱାରା। ଅନ୍ତରରେ ଯେଉଁ ସନ୍ଦେହ ରହିଛି ଧୃତରାଷ୍ଟ୍ରଙ୍କର ଶରୀର ସମ୍ବନ୍ଧକୁ ନେଇ, ସନ୍ଦେହ ଆଧ୍ୟାତ୍ମିକ ବସ୍ତୁରେ ଯେଉଁ ସନ୍ଦେହଟା ଆସେ, ଏ ସନ୍ଦେହର ମୂଳ ଯଦି ଦେଖାଯିବ ଯେଉଁ ଅବିଦ୍ୟା ରହିଛି, ଦେହ ଦୈହିକ ଧାରଣା ରହିଛି, ସେଥିପାଇଁ ସନ୍ଦେହ ଆସୁଛି। କାରଣ ଦେହ ଧାରଣାରେ ମନ ରହିଲେ ସବୁବେଳେ ପ୍ରାକୃତ ବୁଦ୍ଧିରେ ପ୍ରାକୃତ ଅବସ୍ଥାରେ ମନଟା ରହେ, ମନ ଆଉ ଭଗବାନଙ୍କ ପାଖକୁ ଯାଇପାରେ ନା। ଦେହ ସ୍ତ୍ରୀ ପୁତ୍ର କନ୍ୟା ଦେହ ଭିତରେ ମନ ରହିଲେ ନା, ତାକୁ ପ୍ରାକୃତ ମନ କୁହାଯାଏ। ପ୍ରାକୃତ ଏଇନ ଆତ୍ମନ ବାରମ୍ବାର ଭାଗବତରେ ଶବ୍ଦ ଆସୁଛନ୍ତି, ପ୍ରାକୃତ ଆତ୍ମନ ମନ ବଳେ ପ୍ରାକୃତ ମନ ମାନେ ସବୁବେଳେ ସ୍ତ୍ରୀ ପୁତ୍ର କନ୍ୟା ଘର ସଂସାର ତା ଭିତରେ ହିଁ ରହେ, ପ୍ରାକୃତ ମନ କୁହାଯାଏ। ଅପ୍ରାକୃତ ମନ ସବୁବେଳେ କୃଷ୍ଣଙ୍କୁ ଚିନ୍ତନ କରେ, ଅପ୍ରାକୃତ ପ୍ରାକୃତ ନୁହେଁ। ପ୍ରାକୃତ ଅବସ୍ଥାରେ ତ ଏଇ ଶୋକ ମୋହ ଭୟ ଏଗୁଡ଼ିକ ଲାଗି ଲାଗିକି ରହେ। ତେଣୁ ସଞ୍ଜୟ ନିରାଶ କରୁଛନ୍ତି, ନାଇଁ ନାଇଁ ନାଇଁ, ଏଇ ଯେଉଁ ପ୍ରାକୃତିକ ପ୍ରାକୃତ ମନରୁ ହିଁ ସନ୍ଦେହ ସୃଷ୍ଟି ହୁଏ। ପ୍ରାକୃତିକ ଯେଉଁଠି ରହିଛି, ଯେଉଁଠି ପ୍ରାକୃତ ଜିନିଷଟା ତୁମେ ଲଗେଇବ ସେଠି ଗୋଟେ ସନ୍ଦେହ ଆସିବ, ଏଟା ଠିକ କି ଭୁଲ, ଏଟା କ'ଣ ହବ କ'ଣ ନାହିଁ, ସନ୍ଦେହ ଆସିବ ପ୍ରକୃତ ଆତ୍ମା। ତେଣୁ ତାଙ୍କର ସନ୍ଦେହକୁ ବିଦୃତ କରି କହିଲେ, ଦେଖ କିଏ କହୁଛନ୍ତି ନା, ଶ୍ରୀ ଭଗବାନ ଉବାଚ, କାଲି ଗୋଟେ କଥା ରହିଥିଲେ, ଶ୍ରୀ ଭଗବାନ ଉବାଚ, ଏ ସଞ୍ଜୟ କହୁଛନ୍ତି, ଭଗବାନ କହିଲେ, ଆଉ କୃଷ୍ଣ କହୁନାହାନ୍ତି। ବର୍ତ୍ତମାନ ଯେଉଁ ଗୀତାର ପ୍ରବଚନ ଦେବେ, କିଏ ସବୁବେଳେ ଶ୍ରୀ ଭଗବାନ ଉବାଚ ଆସିଛନ୍ତି, ଶ୍ରୀକୃଷ୍ଣ ଉବାଚ ଆସିନାହାନ୍ତି, ଆଉ ଭଗବାନ କହୁଛନ୍ତି। କାରଣ କୃଷ୍ଣ କିଏ ମର୍ତ୍ତ୍ୟ ବୁଦ୍ଧି କରିବ, କାଳେ କିଏ କୌଣସି ଭାବନାରେ ଦେବକୀଙ୍କର ପୁତ୍ର ଭାବରେ ଭାବିବ, ଏଠି ଭଗବାନ କହୁଛନ୍ତି। ଗତକାଲି ଆମେ ଶୁଣୁଥିଲେ କିଭଳି ବଳଦେବ ବିଦ୍ୟାଭୂଷଣଙ୍କର କମେଣ୍ଟ୍ରିକୁ ପ୍ରପଦ ଏଠି ଆଣିବି, ତାଙ୍କର ବହୁତ ବଡ଼ ତାତ୍ପର୍ଯ୍ୟ, ଯେଉଁ ବଡ଼ ବଡ଼ ତାତ୍ପର୍ଯ୍ୟ ଅଛି ଆପଣମାନେ ପଢ଼ିନେବେ, ମୁଁ ତାର ସାର ଅଂଶ କହିଦେବି। ପ୍ରପଦଜୀ ମହାରାଜ ଏଇ ଭଗବାନଙ୍କ ଶବ୍ଦ ଗତକାଲି ଆମେ ଶୁଣୁଥିଲେ ବଳଦେବ ବିଦ୍ୟାଭୂଷଣ ତାଙ୍କ ଟିକାରେ କ'ଣ କହୁଛନ୍ତି, ଶ୍ରୀ ଭଗବାନ ଇତି ହି ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ଯ୍ୟ ଯଶସ୍ୟ ଜ୍ଞାନ ବୈରାଗ୍ୟନ ଚାପି ଶୁଣା ଇତି ଭଙ୍ଗା ଭଗଂ ଇତି ଗନା ଇତି ପରାଶର କୃତେ ଐଶ୍ୱର୍ଯ୍ୟ ଆଦି ଭି ଷଡ଼ଭି ନିତ୍ୟ ବିଶିଷ୍ଟ ସମଗ୍ର ଏତତ୍ ଏସି ଷଡ଼ସୁ ଯୁଜ୍ୟ ନିତ୍ୟ। ଆଉ ଗୋଟେ ପଛାଡ଼ି ଦେଇଥିଲି ଗତକାଲି, ଟିକାକାରମାନେ ନା ତାଙ୍କର ଶବ୍ଦ ବ୍ରହ୍ମ ତାଙ୍କର ପରିପ୍ରକାଶ, ଏଇ ଛଅଟି ଗୁଣ ଭଗବାନଙ୍କର ଯେଉଁ ସର୍ବଧନବ୍ୟାନ ଜ୍ଞାନବାନ ବୈରାଗ୍ୟବାନ ଯଶବାନ ସୌନ୍ଦର୍ଯ୍ୟବାନ ଯାହା ସବୁ ରହିଲା ଭଗବାନଙ୍କର, ଏଇଟା ନିତ୍ୟ, ଆଉ କେହି ଏମିତି ଛଅଟା ଗୁଣର ଅଧିକାରୀ ହେଇପାରିବେ ନାହିଁ। ନିତ୍ୟ ରହୁଛି, ଆଉ କ'ଣ ରହୁଛି ନା ସମଗ୍ର ଯୁଜ୍ୟ, ସବୁଟାକୁ ସମଗ୍ର ସୁନ୍ଦରକୁ ସବୁଥିରେ ଲଗାଅ, ନିତ୍ୟ ଧନବାନ ନିତ୍ୟ ଜ୍ଞାନବାନ ନିତ୍ୟ ସୌନ୍ଦର୍ଯ୍ୟବାନ ସବୁ ନିତ୍ୟ, ସରି ସମଗ୍ର ସମଗ୍ର ଧନବାନ ସମଗ୍ର ଜ୍ଞାନବାନ, ତାଙ୍କଠୁ ଆଉ ଅଧିକା ଧନୀ କେହି ନାହିଁ, ଜ୍ଞାନୀ କେହି ନାହିଁ, ସୌନ୍ଦର୍ଯ୍ୟବାନ କେହି ନାହିଁ, ତ୍ୟାଗୀ କେହି ନାହିଁ, ଯଶସ୍ୱୀ କେହି ନାହିଁ। ହେ ଅର୍ଜୁନ ଇଦମ୍ ସ୍ୱଧର୍ମ ବୈମୁଖ୍ୟ କଲ୍ମସମ ବିଷମେ ଶିଷ୍ଟ ନିନ୍ଦତ୍ୱାତ୍ ମଲିଡମ୍ କୃତ ହେତୁ ସ୍ୱୟଂ କ୍ଷତ୍ରିୟ ଚୂଡ଼ାମଣି ସମ ଉପସ୍ଥିତମ ଅଭୂତ। ତୁମେ କ୍ଷତ୍ରିୟ ଚୂଡ଼ାମଣି ହେଇକି କୁତସ୍ତ କହୁଛନ୍ତି ନା, କୁତସ୍ତତ୍ୱ କସ୍ମଲ ମିଦମ୍ ବିଭସ ବିଷମେ ସମ ଉପସ୍ଥିତ, ଏଇଟା ଗୋଟେ କସ୍ମଲ, ଏ ଯେଉଁ ମଳିନତା ସ୍ୱଧର୍ମ ତ୍ୟାଗ ତାକୁ ମଳିନତା ବୋଲି କହୁଛନ୍ତି। ଜୀବର ସ୍ୱଧର୍ମ, ଜୀବ ଗୋଟେ ଯଦି ତାର ନିଶ୍ଚିନ୍ତ ଭାବରେ ବସିକି ବିଚାର କରେ ସେ କ'ଣ କରିଛି, ତାର ସ୍ୱଧର୍ମ କ'ଣ, ତାର ସ୍ୱଧର୍ମ ହେଲା ଆତ୍ମାର ସ୍ୱଧର୍ମ, ଆମେ ଆତ୍ମା ନା, ଆତ୍ମାର ସ୍ୱଧର୍ମ ହେଲା କେବଳ ଅହେତୁକି ଅପ୍ରତିହତା ଯ ଆତ୍ମା ସୁପ୍ରସିଦ୍ଧି, ସେ ଭଗବାନଙ୍କର ସେବା କରିବ ସେଥିରେ କୌଣସି କାମନା କରିବନି ଆଉ କେବେ ବନ୍ଦ ହବନି, ଏଇଟା ଆତ୍ମାର ଧର୍ମ। ଯଦି ଆମେ ସେ ଧର୍ମଟାକୁ ବିଚ୍ୟୁତ ହେଇଯାଇଛି, ବର୍ତ୍ତମାନ କେଉଁ ଧର୍ମ ରହିଲେ, ସରଧର୍ମ, ଯେତେବେଳେ ସର ସହିତ ତୁମେ ସମ୍ବନ୍ଧ ଲଗେଇବ ଏ ଚାଲିଲା, ଶୋକ ମୋହ ଭୟ ଏର କିଛି ସମାଧାନ ନାହିଁ। ପ୍ରଭୁ ଜୀ ମହାରାଜ ସେଥିପାଇଁ କଂସ ବେଳେ ଏଟା ଗୋଟେ ବ୍ୟାଡ୍ ବାର୍ଗେନିଂ। ସ୍ୱର ଧାରଣ କରିବା ମାନେ କ'ଣ, ବହୁତ ବଡ଼ ଭୁଲ ହେଇଗଲା। ବାର୍ଗେନିଂ ଯେଉଁ କରନ୍ତିନି, ବାର୍ଗେନିଂ କ'ଣ ଓଡ଼ିଆରେ କୁହାଯିବା ବେଳେ ଜାଣିନ, ଦୋକାନ କୁହନ୍ତି ବାର୍ଗେନିଂ କରିକି ଆଣନ୍ତି, ମୁଲାମୁଲି କରନ୍ତି। ମୁଲାମୁଲି କଲାବେଳେ ମୁଲାମୁଲି କଲେ କ'ଣ ହୁଏ, ତୁମେ ଯେଉଁ ମୁଲଉଛ ମୁଲେଇଲେ କ'ଣ ହବ, ଏଇଟା ମୁଲ ଯେଉଁ ତୁମେ ଲାଭ ପାଇବ କି କ୍ଷତି ପାଇବ କ'ଣ କରିବ, ଯେତେ ମୁଲାଅ ତୁମେ ଯେତେ ମୁଲେଇଲେ ବି ତୁମେ କ'ଣ କହିବ, ମୁଁ ଶସ୍ତାରେ ନେଇଆଇଲି, ଯିଏ ଦେଇଛି ସେ ମାଗଣା ତୁମକୁ ଦେଇଛି, ମୁଲାନ୍ତିନି କି ଯେଉଁ ଶାଢ଼ୀ ଆଣନ୍ତି। ମୁଁ ତୁ ଛୁଆଟି ବେଳେ ସବୁ ଦେଖିଛି, ମାଆ ମାନେ ସବୁ ମୁଲଉଥିବେ, ଆଗରୁ ତ ସବୁ କେହି ସ୍ତ୍ରୀ ଲୋକମାନେ ଯାଆନ୍ତିନି ଏଠି କେଉଁଠିକି ଦୋକାନ ଯାଆନ୍ତିନି। ମୋର ସବୁ ମନର ଅଛି ସବୁ ବିହାରୀ ଆସନ୍ତି, ଡେଙ୍ଗା ଡେଙ୍ଗା ଲୋକଟା ସବୁ ସାଇକେଲରେ ସବୁ ଗଣ୍ଠି ବଡ଼ ବଡ଼ ଗଣ୍ଠି ବାନ୍ଧିବେ, ତେଣୁ ସେ ସ୍ତ୍ରୀ ଲୋକ କଥା ଆଗେ କଥାବାର୍ତ୍ତା ହେଇଯିବେ, ସେ ବହୁତ ରେଟ୍ କହିବ, ତାକୁ ଅଧାରୁ ଅଧା କହିବ, ସେ 200 ଟଙ୍କା କହିଲେ ଇଏ 50 ଟଙ୍କା, ସେଠୁ ସେ ଶାଢ଼ୀ ତାକୁ ତ ଭିତରେ ରଖିଦେଉଥିବ, ନା ନା ଆଉ 50 ଟଙ୍କାର ହବନି, ହଉ ତୁ ଯାଆ ଆଉ ଯଦି 100 ଟଙ୍କା ରଖିବ ତାହେଲେ ଦେଖ ଆଉ ଥରେ ଦେଖ ଏଇ ଡିଜାଇନ୍ ଅଛି, କାରଣ ତାର ବିକିବାର ଅଛି ୟାର ମଝିରେ କ'ଣ ଅସୁବିଧା ହେଉଛି, ବାର୍ଗେନିଂଟା ଚାଲିଛି। ବାର୍ଗେନିଂ ତୁମେ କରିକି କେବେ ବେପାରୀ କତିରୁ ତୁମେ କହିପାରିବ ମୁଁ ଠକିକି ନେଇଆଇଲି, ସେ ବାର୍ଗେନିଂ କରୁଛି କ'ଣ ମୂଳଧନଟା ଛାଡ଼ିଦେବ ନା କ'ଣ, ତୁମ ମନ ଭାରି ଖୁସି କ'ଣ ମୁଁ କମ୍ ତୁମେ ଏ ମଣିଷ ସେଇଭଳିଆ ଏ ଯେଉଁ ସର ପାଇଗଲା ମୋର ତ ଲାଭ ହେଇଗଲା, ମୋ ଲାଭ ସ୍ତ୍ରୀ ମୋର ଭଲ ସ୍ତ୍ରୀଟେ ମିଳିଗଲା, ମୋ ମାତାଜୀ ଭାରି ଭଲ, ମୋର ଘରଟା ଭାରି ଭଲ, ପୁଅଟା ଭାରି ଭଲ, ବାର୍ଗେନିଂଟା କରୁଛ, ବାର୍ଗେନିଂଟା କରି କ'ଣ ବଡ଼ଟା କଥା କହିଲେ ବାର୍ଗେନିଂରେ କିଛି ଲାଭ ଅଛି, ତୁମେ ବାର୍ଗେନିଂ କରିଦେଇଛ ନା, ସରର ପାଇଛ ମାନେ ତୁମେ ସରରା, ଏଥିରେ ଆଉ କିଛି ତୁମେ କମ୍ପ୍ରମାଇଜ, କେବଳ ଗୋଟେ ସମସ୍ୟା ହେଉଛି ଯଦି ଭଗବାନଙ୍କୁ ଶରଣ ସମର୍ପଣ ହେଇକି ତାଙ୍କ ସେବା ଲାଗିକି ରହିଲ, ଯଦି ମାଲିକ ତୁମ ଉପରେ ଟିକେ କୃପା ଦୃଷ୍ଟି କଲେ ଏଠୁ ପାର ହେଇକି ଯିବ, ନହେଲେ ସରର ଧରିଥିଲା ପରେ ଗୋଟେ ବ୍ୟାଡ୍ ବାର୍ଗେନିଂ, ତାର ବେଷ୍ଟ ୟୁଜ୍ ହେଲା ଏ କେବଳ କୃଷ୍ଣ, ବୋଲେ ମଙ୍ଗଳ କେଉଁଥିରେ ନାହିଁ କି ଲାଭ ବି କେଉଁଥିରେ ନାହିଁ, ବୁଝିପାରିଲି କି ଭାବିଲୁ, ତୁମେ ଯେତେ ଦୌଡ଼ା ଦୌଡ଼ି କରୁନା ଗୋଡ଼ ହାତ ଭାଙ୍ଗିଗଲେ ବି କିଛି ଲାଭ ନାହିଁ, କିଛି ତ ଲାଭ ନାହିଁ କେଉଁଥିରେ, ସମସ୍ତେ ନିରାଶ ହେବେ ଜଗତରେ, ଦେଶଭକ୍ତ ବି ନିରାଶ ହେଇଛି, ଜାତୀୟ ଭକ୍ତ ବି, କିନ୍ତୁ କର୍ତ୍ତବ୍ୟ ତ ନ କରିକି ରହିପାରିବେନି, ରଜଗୁଣର ପ୍ରଭାବ ରହିଛି, ସେଥିପାଇଁ ସ୍ୱଭାବ ହିସାବରେ ତାଙ୍କୁ କର୍ମ କରିବାକୁ ପଡ଼ିବ। ଆମେ କହିଦେଲେ ଯେ କ'ଣ ତୁମେ କ'ଣ କାମ ଛାଡ଼ିଦେବ ନା କ'ଣ ସରିବେନି, ବସେଇଦେଲେ ତୁମକୁ ତୁମ ମୁଣ୍ଡ ଫୁଟ ଖରାପ ହେଇଯିବ ପୁରା, କର୍ମରତ ଲୋକ ଯେଉଁମାନେ ତାଙ୍କୁ ବସେଇଦେବ କହିବ ତୁ ହରିଭଜନ କର, ନା ହରିଭଜନ କରିପାରିବେନି, କର୍ମକୁ ଛାଡ଼ିଦେଇକି ପାଗଳା ହେଇଛି, ଗୁଣଟା ରହିଛି ନା ରଜଗୁଣଟା ରହିଛି ନା, ତାକୁ ସବୁ ତାଙ୍କୁ ପ୍ରେରଣା କରିବ କର୍ମ କରିବା ପାଇଁ, ସେଥିପାଇଁ ତାଙ୍କୁ କ'ଣ ଉପଦେଶ ଦିଆହଉଛି ନା ତୁମର ଏଇ କୃଷ୍ଣଙ୍କ ପାଇଁ କର୍ମଟା କର, ଯେମିତି ଘରେ ଦୌଡ଼ୁଛ ଦିନ ରାତି କାମ କରୁଛ ସେଟା ମଠ ସେମିତି କରିବାକୁ ପଡ଼ିବ, ଭଗବାନ ପାଇଁ ସେମିତି ଦୌଡ଼ିକି କରିବ, କଲାପରେ ସେ ମନ ସ୍ଥିର ସ୍ୱୀକୃତିଟା ମିଳିବ, କର୍ମାଧିକାରୀ ଆଉ ବ୍ୟାଡ୍ ବାର୍ଗେନିଂ କିନ୍ତୁ ମନ ବାର୍ଗେନିଂରେ କେହି ଲାଭ ପାଆନ୍ତିନି। ଏ ଯେଉଁ କ'ଣ ଗୋଟେ ଆସେ ମୋର ମନ ଅଛି କ'ଣ, ହରେ ଏକ ମାଲ 10 ଟଙ୍କା, ଛୋଟବେଳେ 10 ଟଙ୍କା 15 ଟଙ୍କା 20 ଟଙ୍କା, ସେ ଲୋକମାନେ ଛୁଆମାନେ ସେଟା କେହି ହରେକ ମାଲ ବାଲା ଆସିଲେ ଆମେ ବୁଝିପାରୁନା, ହରେକ ମାଲ କ'ଣ, ହରେକ ହର ଏକ ମାଲ ପ୍ରତ୍ୟେକ ମାଲ ହଉଛି 10 ଟଙ୍କା, କ'ଣ ଚାମଚଟେ ଥିବ ଡବାଟା ଥିବ ଜାଟଟେ ଥିବ ଯାହା ଥିବ ଯାହା ନଉଛନ୍ତି 10 ଟଙ୍କା, ଲୋକ ଭାରି ଖୁସି 10 ଟଙ୍କା, ଏଇଟା ତୁମେ ତା ଲାଭ ପାଇବ କି, ଆଉ ବାର୍ଗେନିଂ ତୁମେ କରୁଛ ଆଉ ଜୀବନରେ ଯେତେବେଳେ ଶରୀରଟା ତାଙ୍କୁ ମିଳିଯାଇଛି ଯେତେ ପ୍ରକାର ବାର୍ଗେନିଂ ଏଠି କରୁଛି, ସେ ହଉଛି ମୁଁ ଲାଭ ପାଇଗଲି, କିଏ କହୁଛି ମୁଁ ଭଲ ସ୍ତ୍ରୀ ପାଇଗଲି, ମୋ ସ୍ତ୍ରୀଟା ଆଜ୍ଞା ବଢ଼ିଆ ମତେ, କିଏ କହୁଛି ମୋ ପିଲାଟା, ଆରେ ଲାଭ କିଛି ନାହିଁ, ସଂସାର ବିଜନେସ ଗୋଟେ ଏମିତି ବିଜନେସ, ଏଥିରେ ସବୁବେଳେ ଲସ୍ ହିଁ ଲସ୍, ତୁମେ ଲାଷ୍ଟରୁ ହିସାବ ବାହାରିବ, ଏବେ କ'ଣ ବାହାରିଲାଣି ତୁମ ହିସାବ, ଏବେ କିଛି ବାହାରି ନାହିଁ ମ, ଲାଷ୍ଟକୁ ଯେତେବେଳେ କ୍ଲୋଜ୍ ହବ ଆକାଉଣ୍ଟ, ଆକାଉଣ୍ଟ କ୍ଲୋଜ୍ ହେଲା ବାହାରିଲେ ବାହାରିବ କିଛି ନଥିବ ଖାତାରେ, ଆଉ ସବୁ ସବୁ ସଫା, ଆଉ ଖାତା କଲା ବେଳକୁ ବ୍ୟାଙ୍କ ମ୍ୟାନେଜର ଖାତା ଦେଖେଇବ, ଖାତା ଦେଖିଲା ବେଳକୁ କ'ଣ ଶୁଣ, କିଛି ନାହିଁ ଯେତେ ରିପୋର୍ଟ କରିଛ ସେ ଖାଇଦେଇଛ, କିଛି ଲାଭ ନାହିଁ, ଏଇଟା ମୁଁ ଖୋଲି ତ କହୁଛି, ଆଉ ଆମେ ଗୁରୁଙ୍କୁ ତ ଶିଖୁଛୁ ନା ଖୋଲି କହୁଛୁ, ଆମେ ଥାପୁଡ଼ି କଥା କଥା କରିପାରିବୁ, ଥାପୁଡ଼ି ହଁ ତୁ ବାଜୁରା ହୁଅ ସଂସାରରୁ କିଛି ଲାଭ ହବନି, ରହିକି ତୋର ରହିପାରିବ ତ ବିବାହ ହବ, କିନ୍ତୁ ମନେ ରଖ ଭଗବାନଙ୍କ ଭକ୍ତି ଛଡ଼ା ତୁମର କିଛି ଲାଭ ହବନି, ଏଇଟା ଗୋଟେ ବାର୍ଗେନିଂ, ଲାଷ୍ଟରେ ତୁମକୁ ଫଳ ବାହାରିବ, ଏଇଟା କେବଳ ଜିରୋ, ଭଲ ସୁନ୍ଦର ଜିରୋ ବାହାରିବ, କିଛି ତୁମେ କହିପାରିବନି। ଜଗତରେ ଆମେ ଦେଖୁଛୁ ବଡ଼ ବଡ଼ ଲୋକଙ୍କୁ, ବଡ଼ ବଡ଼ ଲୋକଙ୍କୁ ଭାରି ରିଏଲାଇଜ୍ ସୋଲ୍, ମାନେ ସଂସାରରେ ରିଏଲାଇଜ୍ ସୋଲ୍, ଯେଉଁମାନେ ସଂସାରରୁ ଯେଉଁମାନେ ଅନୁଭବ କରିଛନ୍ତି, ଆମେ ସବୁ ମାଷ୍ଟରମାନଙ୍କୁ ଦେଖିଛୁ ବହୁତ ବଡ଼ ବଡ଼, କେତେ ଖାତିର ସେମାନଙ୍କର, ବହୁତ ଖାତିର ସେମାନଙ୍କ ପାଖରେ ଆମେ ସବୁ ରହିଛୁ, ଛୋଟବେଳେ ଆମକୁ ସବୁ ମାର୍କ କରେ ସେମାନେ କ'ଣ ତାଙ୍କ ଜୀବନଶୈଳୀ କ'ଣ, ଭାରି ଡିସିପ୍ଲିନ୍, କିଛି ତାଙ୍କୁ ସେମାନେ ବି ସେଇଭଳିଆ ଚିନ୍ତାମଗ୍ନ ହେଇକି ସଂସାରରୁ ଛାଡ଼ିଲେ, କେହି ବି ଜଗତ ଜଗତର ଏମିତି ଭାବରେ ତିଆରି କରାଯାଇଛି ଦୁଃଖାଳୟ। ତା ଭିତରେ ଈଶ୍ୱରର ଗୋଟେ ମିଳିଗଲା ଜୀବକୁ। ଈଶ୍ୱରଟା କେବଳ ମିଳିଛି, ସଂସାରରେ କୌଣସି କାମ ପାଇଁ ମିଳେନି। ଯଦି ହିସାବ କରି କୁହାଯାଏ ଶରୀରଟାକୁ କୌଣସି କାମ ପାଇଁ ମିଳେନି, ବିଷୟ ଭୋଗ ପାଇଁ କେବେ ମିଳେନି, କେବେ ଭୋଗ କରିବା ପାଇଁ ସ୍ତ୍ରୀ ସନ୍ତାନ ପିଲା ଛୁଆ ଏ ପାଇଁ ମିଳେନି। କିନ୍ତୁ କ'ଣ କରିବ, ଜୀବ ଭୋଗ କାମନା ରହିଛି, ସେ ଭକ୍ତି କରିପାରିବ ନାହିଁ, ତେଣୁ ତାକୁ କ'ଣ କୁହାଯାଉଛି, ତାକୁ ଭଗବାନ ସାହାଯ୍ୟ କରି କହୁଛନ୍ତି ଠିକ ଅଛି ତୁ ଯା। କିନ୍ତୁ ନିୟମଟା କ'ଣ, ସେଠି ଯାଇକି ପଳେଇବା, ସେଠି ରହିବୁନୁ, ସେ ଭକ୍ତ ବାହାରିବାକୁ ପଡ଼ିବ, ନହେଲେ ତୋର ସେଇ ଚେତନା ପୁଣି ବିଷୟ ଆସକ୍ତି ରହିଗଲା। ତୁମର ପିଲା ଛୁଆ ହେଇଗଲେ କ'ଣ ଆଉ ନାରୀ ପ୍ରତି ଆସକ୍ତି ରହିବି କି, କାହା ପ୍ରତି ଆସକ୍ତି, ପିଲା ଛୁଆଙ୍କର ଦାୟିତ୍ୱ ପୁଣି ତା ଦାୟିତ୍ୱଟା ବଢ଼ିଗଲା। ଖାଲି ମୋ ପିଲା ନାରୀ ପ୍ରତି ଆସକ୍ତିରେ ସବୁବେଳେ କ'ଣ ଜୀବନ ସାରା ଜଣଙ୍କର ରୁହେ ନା କ'ଣ, ଖାଲି ମୋ ପୁଅ ପୁଅ ପରେ ପୁଣି ନାତି ନାତି ପରେ ତାଙ୍କ ଭବିଷ୍ୟତ, ଯିବ ବାହାରିବ କେତେବେଳେ, ଯିବ କେତେବେଳେ ବାହାରିବ। ଆଉ ଯଦି ଏଇ ଚକ୍ର ଭିତରେ ସେ ରହିବ ତାର ଗୋଟେ କାମନା ରହିଯିବ, କାମନା ପାଇଁ ତାକୁ ଗୋଟେ ନେକ୍ସଟ ବଡି, ଏଟା ସମସ୍ତଙ୍କ ପାଇଁ ନା। ଭରତ ମହାରାଜ ଭଳିଆ ଲୋକ ଆଜି କ'ଣ ହେଇଗଲା, ଆମେ କ'ଣ ଆବାଜ ହେଇଗଲେ ବୋଲି କ'ଣ, ଆମେ ଯଦି ଭଗବାନଙ୍କୁ ଚିନ୍ତନ ନ କରିବା ପୁଣି ଆଉ ଗୋଟେ ନେକ୍ସଟ ବଡି ମିଳିବ ନା। ଆଉ ଶରୀର ମାନେ ତୁମକୁ ଗୋଟେ ପ୍ରୋବ୍ଲେମ, ଆଉ ଶରୀର ସହିତ ସ୍ୱଧର୍ମ ପାଳନ କରିବା ବହୁତ କଷ୍ଟ। ଶରୀର ଧର୍ମଟା ଅଛି ନା, ସେଟା ଆଣୁଛି, ଆଉ ତୁମେ ସ୍ୱଧର୍ମ କ'ଣ ପାଳନ କରିବ। ଏ ମଙ୍ଗଳାରତୀରେ ଉଠିଲା ବେଳକୁ ଶୋଇବାକୁ ଶୋଇବା ଟାଇମ୍ଟା କେତେ କେଉଁଟା ଭଲ ଲାଗୁଛି, ରାତିରେ ବରଂ ଗପି 11-12 ଗୋଟେ ପାଞ୍ଚ ଭଲ ଲାଗିବନି, କିଛି ନିତ ଲାଗିବନି, କିନ୍ତୁ ସେଇ ଟାଇମ୍ଟା ଭଲ ଲାଗିବ କେଉଁଟା, ଭୋର ସମୟଟା, କିନ୍ତୁ ତୁମକୁ ସେଇ ସମୟରେ ଉଠିବାକୁ ପଡ଼ିବ, ସ୍ୱର ସାଥ ଦେବନି। ସ୍ୱଧର୍ମଟା ଏ ସ୍ୱରର ପାଳନ କରିବା ବହୁତ କଷ୍ଟ, ସେଥିପାଇଁ ତୁମକୁ ସ୍ୱଧର୍ମକୁ ପାଳନ କରିବା ପାଇଁ ଯେମିତି ଛୁଆଙ୍କୁ ପାଠ ପଢ଼ିବାଟା କ'ଣ ସହଜ ନୁହେଁ, କଷ୍ଟ। ତାଙ୍କ ମାଷ୍ଟର କ'ଣ କରେ, ସବୁବେଳେ ସାମ ଦାମ, ଯେଉଁ ସାମ ଦାନ ଦଣ୍ଡ ଭେଦ ଯେଉଁ ନୀତି ଦେଖେଇକି ତାକୁ ପାଠଟା ପଢ଼ାଏ, ପାଠନ ପରେ ତ ଭବିଷ୍ୟତ ନଷ୍ଟ ହେଇଯିବ, ତୁ ଏମିତି ହେଇଯିବୁ ସେମିତି ହେଇଯିବୁ, ତ ସେଭଳିଆ ସ୍ୱଧର୍ମଟା ଏ ଶରୀରରେ ସ୍ୱଧର୍ମ ପାଳନ କରିବା ପାଇଁ ସବୁବେଳେ ଜଣେ ଦରକାର, କିଏ ନିଜେ ସ୍ୱଧର୍ମ ପାଳନ କରୁଛନ୍ତି। ଯେମିତି ପୂର୍ବତ କାଲି କହୁଥିଲି ନା, ଆତ୍ମଚେତନଶୀଳ ହେବା ପାଇଁ ହେଲେ ଯେ ଆତ୍ମଚେତନଶୀଳ ହେଇଛନ୍ତି ସିଏ ତୁମକୁ ଆତ୍ମଚେତନ କରିପାରିବେ, ସେ ଠେଲିବେ ତୁମକୁ ସବୁବେଳେ, ଆଉ ନ ଠେଲେ କ'ଣ ଗାଡ଼ି ଚାଲୁଛି, ଠେଲିବେ ଗୋଟେ ସବୁବେଳେ ପୁଶ୍ କରିବାକୁ ପଡ଼ିବ, ଆଉ ନକଲେ ତ କାମ ଚାଲିବନି। ଆଉ ଶରୀରଟା ରହିଲେ ନା, ଶରୀରଟା ତୁମକୁ ସବୁବେଳେ ପଛକୁ ଟାଣିବ, ଶରୀର କାମ ହେଲା କ'ଣ, ସବୁବେଳେ କୁଆଡ଼ୁ ଟାଣିବ ବିଷୟ ଆଡ଼ୁ, ତୁମକୁ ଯିବାକୁ ଅଛି କୁଆଡ଼େ, ଆଗକୁ କୃଷ୍ଣଙ୍କ ଆଡ଼ୁ, ଇଏ ସବୁବେଳେ ପଛକୁ ଟାଣିବ, ହେ ଘରେ ଏମିତି ହେଇଗଲା, ଏଟା ହେଇଗଲା, ସେଟା ହେଇଗଲା, ସେଟା ହେଇଗଲା। ମୁଁ ସବୁ ପଢ଼ୁଥିଲି ଆଗରୁ, ଦେଖୁଥିଲି ରାଜାମାନଙ୍କର ଜୀବନ ଚରିତ୍ର ସବୁ କେମିତିକା, ଏବେ କହୁଥିଲି ଆଗରୁ କହୁନଥିଲି କି ଯେଉଁ ବୀରଭୂମିରେ ଅଛି ମାନେ ସୈନ୍ୟମାନେ ଆକ୍ରମଣ କରିନି, ସେ ତାଙ୍କର ବସିକି ସେ ଭଗବାନଙ୍କୁ ପୂଜା କରୁଛନ୍ତି, ନାମ କରୁଛନ୍ତି, ଏତେ ନିର୍ବିକ୍ଷେପ୍ୟ ତାଙ୍କର ଭଜନ, ତା ଭଜନ ପୁରା ଜାଣିଥିଲେ, ସବୁ ଭଗବାନ ଦାୟିତ୍ୱ ନେବେ, ସରେଣ୍ଡର ସୋଲ ସବୁ ନା। ଆମେ ଯେ ସବୁବେଳେ ଚିନ୍ତା କରିବା ଏ ସଂସାରର ସମସ୍ୟା ସଂସାରର ସମସ୍ୟା, ଏଟା କେବେ ସମାଧାନ ହବନି ଭକ୍ତମାନଙ୍କ ପାଇଁ, ଏଟା ନୁହେଁ ଜୀବନ। ଭକ୍ତ ଜୀବନରେ କ'ଣ, ସଂସାରଟାକୁ ଗୋଟେ ଆଡ଼ଜଷ୍ଟମେଣ୍ଟରେ ନେବାକୁ ପଡ଼ିବ, କେମିତି ଖାଲି ବଞ୍ଚିଯିବାର ଅଛି, ହରିଭକ୍ତିଟା କରିବାର ଅଛି, ଭଜନଟା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ସଂସାର ତୁମେ କୌଣସି ଜିନିଷଟାକୁ ତୁମେ ଭାବନି ଯେ ସେଟ୍ଅପ୍ କରିଦେବ, ପଇସାବାଲା ବି କରିପାରୁନି, ତୁମେ ବି କରିପାରିବେନି। ତୁମର ତ ଭାବିଲେ ଆଉ ପ୍ରଥମେ ଯେତେବେଳେ ଚାକିରି ନଥିଲା କେତେ ଟଙ୍କା ହଉଥିଲା, କେମିତି ଚଳୁଥିଲ, ସେତେବେଳେ ଯେଉଁ ସମସ୍ୟା, ବର୍ତ୍ତମାନ ଏତେ ଟଙ୍କା ହେଲା ପରେ କ'ଣ ସେ ସମସ୍ୟା ନା ନାହିଁ, ନା ବଢ଼ିଛି ନା କମିଛି, ମୋତେ କହିଲ ବଢ଼ିଗଲା। ନଥିଲା ବେଳେ ଯାହା ସମସ୍ୟା ନଥିଲା ସେତେବେଳେ ଯେଉଁ ଅବସ୍ଥା ଥିଲା, ବର୍ତ୍ତମାନ ଏତେ ଟଙ୍କା ଥାଇକି ପୁଅ ଦିଦିଟା ଭେଣ୍ଡିଆ ଟଙ୍କା ଥାଇକି ବିଜନେସ୍ ଥାଇକି ବି ସମସ୍ୟାଟା ସେତିକି, ଏଟା ତୁମର ନୁହେଁ, କୋଟିପତିର ବି ସେୟା, ଟାଟା କମ୍ପାନୀର ବି ସେୟା, ବଡ଼ ବଡ଼ ଦେଖ ସବୁ ସବୁ ଏ ଜଗତରେ ସବୁ ତିଆରି କରାଯାଇଛି ଫର୍ମାଟ୍ରେ। ଏଟା କାହିଁକି କୁହାଯାଉଛି ନା, ଭକ୍ତମାନଙ୍କର ଗୋଟିଏ ଆଟେନସନ୍ ରହିବା ଦରକାର। ଆମେ ଭକ୍ତ ହେଉଛୁ ମାନେ ଆମର ଲକ୍ଷ୍ୟ ରହିଲା କେମିତି ମୁଁ ଟିକେ ଭଲ ଭାବରେ ଭଜନ କରିବି, ଭଗବାନଙ୍କର ସେବା କରିବି, ନାମ କୀର୍ତ୍ତନ କରିବି, ଠାକୁରଙ୍କ କାମରେ ଲାଗିବି, ଅଲଗା ଜିନିଷ ଗୁଡ଼ାକ କେବଳ ଚଳିଗଲେ କେମିତି, ନହେଲେ ତୁମେ ପାରିବନି କିଛି, ତୁମେ କୌଣସି ଜିନିଷଟାକୁ ଭଲ ଭାବରେ ତୁମେ ଚିନ୍ତା କରନି, ଭଲ ଭାବରେ ସମ୍ପାଦନ କରିଦେବ, କେହି ପାରିବନି, କେବେ ଏଇଟା ହେଇପାରିବନି, ଜଗତକୁ ସେମିତି ତିଆରି କରାଯାଏ। ସେଥିପାଇଁ ସ୍ୱଧର୍ମ ପାଳନ କରିବା ଭାରି କଷ୍ଟ। ଭଗବାନ ଏଠି କହୁଛନ୍ତି ତୁମେ କ୍ଷେତ୍ରୀୟ ଚୂଡ଼ାମଣି ହେଇକି ଏ କଲ୍ମଶ କେଉଁଠୁ ଆସିଲା, ସ୍ୱଧର୍ମକୁ ତ୍ୟାଗ କରୁଛ, ବିଷମେ ସମୁପସ୍ଥିତ, ବିଷମେ ଯୁଦ୍ଧ ସମୟ, ଏ ସମୟରେ କିଏ ତ୍ୟାଗ କରନ୍ତି, ଅନାର୍ଯ୍ୟମ ଅଜୁଷ୍ଟମ କରମ ଅନାର୍ଯ୍ୟମ ଅଜୁଷ୍ଟମ ଅକୀର୍ତ୍ତିମ କରମ ଅର୍ଜୁନ, ଏ ଅର୍ଜୁନ ଏଟା ଅନାର୍ଯ୍ୟ କାମ, ବେଦବେଦୀଟାକୁ ଯିଏ ନ ମାନେ ସ୍ୱଧର୍ମ ପାଳନ କରିଟା ଅନାର୍ଯ୍ୟ ଗୁଡ଼ାକ ନା, ଆଉ ଯେଉଁମାନେ ପାଳନ ନ କଲେ ସେମାନେ ଅନାର୍ଯ୍ୟ। ଏ ପ୍ରଭୁପାଦ ସବୁ ବହୁତ ବ୍ରହ୍ମ ପରମାତ୍ମାଙ୍କ କଥା ବହୁତ କହିଛି। ଦ୍ୱିତୀୟ ସ୍ତର, ପ୍ରଥମ ସ୍ତର ହେଲା ବ୍ରହ୍ମାନୁଭୂତି ସର୍ବବ୍ୟାପକ ନିର୍ବିଶେଷ ବ୍ରହ୍ମ, ଦ୍ୱିତୀୟ ସ୍ତର ହେଲା ପରମାତ୍ମାନୁଭୂତି ସର୍ବଜୀବ ହୃଦୟରେ ଥିବା ଭଗବାନ ପରମାତ୍ମା ରୂପ ଜାଣିବା, ଏବଂ ତୃତୀୟ ସ୍ତର ହେଲା ଭଗବତ ଅନୁଭୂତି ପରମେଶ୍ୱର ଭଗବାନ ଶ୍ରୀକୃଷ୍ଣଙ୍କୁ ଜାଣିବା। ଏ ତିନୋଟି ସ୍ତର କଥା ପ୍ରପାତ ସୂର୍ଯ୍ୟ ସୂର୍ଯ୍ୟକିରଣ ସୂର୍ଯ୍ୟମଣ୍ଡଳ ଏ କଥାକୁ ଦେଇ ପୁରା ବୁଝେଇଛନ୍ତି। କିନ୍ତୁ ଗୋଟେ ଇମ୍ପୋର୍ଟାଣ୍ଟ କଥା କହିଛନ୍ତି, ଯେଉଁ ସାଧାରଣ ଛାତ୍ରମାନେ କେବଳ ସୂର୍ଯ୍ୟକିରଣକୁ ଜାଣିବା ବୁଝି ସନ୍ତୁଷ୍ଟ ହୁଅନ୍ତି, କେବଳ ସୂର୍ଯ୍ୟଙ୍କର ସାର୍ବଜନୀନ ସାର୍ବବ୍ୟାପକତା ଦିଗକୁ ଜାଣି ସନ୍ତୁଷ୍ଟ ହୁଅନ୍ତି, ଏହା ନିର୍ବିଶେଷ ପ୍ରକୃତି ଉଜ୍ଜଳ ଦୀପ୍ତିକୁ ବୁଝି ସନ୍ତୁଷ୍ଟ ହୁଅନ୍ତି, ସେମାନେ ଭଗବାନଙ୍କର ବ୍ରହ୍ମସ୍ତରକୁ ଜାଣିଲା ବାଲା। ଏଠି ଯେଉଁ ବ୍ରହ୍ମ ପରମାତ୍ମା ଭଗବାନ ଏଇଟାକୁ ହିଁ ତିନିଟାକୁ ପ୍ରଭୁପାଦ ବହୁତ ଭାବରେ କାହିଁକି ନା ପ୍ରଭୁପାଦ ତିନିଟା ଜିନିଷକୁ ଯେଉଁ କହୁଛନ୍ତି ଭଗବାନ ଶବ୍ଦକୁ ନେଇକି ବ୍ୟାଖ୍ୟା କରୁଛନ୍ତି, ପୁରା ଏଇଟା ଭଗବାନ ଶବ୍ଦକୁ ନେଇକି। ଆମେ କାହାର ଉପାସକକୁ ଆମେ ହେଉଛନ୍ତି ଭଗବାନଙ୍କର ଉପାସକ, ଆମେ କାହାକୁ ଉପାସନା କାହିଁ ଶ୍ରୀ ଭଗବାନ ଉପାସ ଲେଖାଇଛେ ନା, ଏଇଟାକୁ ନେଇକି ପ୍ରଭୁପାଦ ବ୍ୟାଖ୍ୟା କରୁଛନ୍ତି ଯେ ବ୍ରହ୍ମବାଦୀମାନେ ବ୍ରହ୍ମବାଦୀକୁ ଆମେ ନିନ୍ଦା କରିବାନି, ଭଗବାନଙ୍କର ଶରୀରରୁ ବା ତାଙ୍କ ଅଙ୍ଗକାନ୍ତିରୁ ଯେଉଁ ଜ୍ୟୋତି ଆସୁଛି ବା ବୈକୁଣ୍ଠରୁ ଯେଉଁ ଜ୍ୟୋତି ଆସୁଛି ସେଇଟାକୁ ଯେଉଁମାନେ ଧ୍ୟାନ କରନ୍ତି ସେମାନେ ବ୍ରହ୍ମବାଦୀ କୁହାଯାଏ। ବ୍ରହ୍ମବାଦୀମାନେ ସେଥିରେ ଲୀନ ହୁଅନ୍ତି, ବ୍ରହ୍ମଜ୍ୟୋତିରେ ଲୀନ ହୁଅନ୍ତି। ଯେମିତି ଅସୁରମାନଙ୍କୁ ଯେଉଁମାନଙ୍କୁ ଭଗବାନ ଅସୁରମାନଙ୍କୁ ମାରନ୍ତି ସେମାନେ ସେ ବ୍ରହ୍ମଜ୍ୟୋତିରେ ଲୀନ ହୁଅନ୍ତି, ତାହେଲେ ଭଗବାନଙ୍କର ଶରୀର ଏ ଯେଉଁ ଅଙ୍ଗଜ୍ୟୋତିଟା ତାଙ୍କ ନିନ୍ଦା ସୂର୍ଯ୍ୟର କିରଣକୁ ତୁମେ ନିନ୍ଦା କରିପାରେ କି? ସୂର୍ଯ୍ୟକିରଣ ସୂର୍ଯ୍ୟଙ୍କଠାରୁ ଆସୁଛି ନା, ତେଣୁ ସୂର୍ଯ୍ୟକିରଣ ସୂର୍ଯ୍ୟ ନୁହେଁ କି ସୂର୍ଯ୍ୟ ଠାରୁ ଅଭିନ୍ନ ପୃଥକ ନୁହେଁ, ସୂର୍ଯ୍ୟକିରଣଟା ସୂର୍ଯ୍ୟ ନୁହନ୍ତି କିନ୍ତୁ ସୂର୍ଯ୍ୟଙ୍କର ଅଂଶ ନା କି ସୂର୍ଯ୍ୟ, ସେ ସୂର୍ଯ୍ୟ ନୁହନ୍ତି କି ସୂର୍ଯ୍ୟଙ୍କଠାରୁ ପୃଥକ ବି ନୁହନ୍ତି, ସେଠି ବ୍ରହ୍ମ ଭଗବାନ ନୁହନ୍ତି କିନ୍ତୁ ଭଗବାନଠୁ ଅଲଗା ବି ନୁହନ୍ତି କାରଣ ଭଗବାନଙ୍କର ଅଂଶ ପ୍ରାଥମିକ ଅବସ୍ଥା। ଦ୍ୱିତୀୟ ହେଲା ପରମାତ୍ମା, ଭଗବାନ ପରମାତ୍ମାର ଉପରେ ସମସ୍ତଙ୍କ ହୃଦୟ ଭିତରେ ଅଛନ୍ତି, ଆସିବ ବଳଦେବୀ ଦାସ ସବୁ କହିବେ ଜୀବାତ୍ମା ପରମାତ୍ମା ତିନି ଜଣ ଏଠି ରହିଛନ୍ତି ନା, ଜୀବର ତିନିଟା ଜିନିଷ ରହିଲା, ଗୋଟେ ରହିଲା ଶରୀର ଆଉ ଗୋଟେ ଜୀବାତ୍ମା, ଶରୀର ତ ଜଡ଼ଟା ଆଉ ତାର ଜୀବାତ୍ମା ଆଉ ପରମାତ୍ମା ତିନି ଜଣଙ୍କ ଧର୍ମଟା ଗୀତାରେ ପୁରା ବ୍ୟାଖ୍ୟା କରା, ଆଉ ସେଇଟା ତ ଗୀତାର କୋଷ୍ଠ ଯଦି ନ ଧରିପାରିଲେ ସେ ଓଲଟାରେ ପଡ଼ିବ। ଆଉ ଶରୀର ଗତିଟା କ'ଣ ଆଉ ଆତ୍ମା କ'ଣ ଆଉ ପରମାତ୍ମା ଏସବୁ ଦ୍ୱିତୀୟ ଅଧ୍ୟାୟ ବାଡ଼ାଇ କୁହାହେଇଛି, ସେଟା ତ ପ୍ରଥମ ଜିନିଷ ତୁମେ ଜାଣିନ ଆଉ ମୋ ଶରୀର ଖରାପ ହେଇଯିବ ମୋର ଏମିତି ହେଇଯିବ ମୋର ତାହା ହେଇଯିବ, ତୁମେ ତ ଶରଣଟା କେମିତି ହବ, ଶରଣାଗତିରେ ତୁମେ କେମିତି ଆଚରଣ କରିବ, ଆଉ ବୁଝିବାର ଜାଣିବ ବୋଲି ଛାଡ଼ିବି କେମିତି ଛାଡ଼ିବ କେମିତି, ତୁମେ ତ ଜାଣିବ ଶରୀରଟା କ'ଣ ଭଗବାନ କ'ଣ ପରମାତ୍ମା କ'ଣ ସେତେବେଳେ ତୁମେ ଶରଣ ହେଇପାରିବ, ତାର କଣ୍ଟ୍ରୋଲ କିଏ କରୁଛି ଯେ ଜାଣିବ ଏ ସବୁ ଭଗବାନ କଣ୍ଟ୍ରୋଲ କରୁଛି, ତେଣୁ ମୁଁ ଏତେ ଛାଡ଼ି ଛାଡ଼ିକି କ'ଣ ଲାଭ ଅଛି ମୋର, ପରମାତ୍ମାଙ୍କର କ'ଣ କ'ଣ ଗୁଣ ଆତ୍ମାଙ୍କର କ'ଣ କ'ଣ ଗୁଣ ଏସବୁ ଏଇ ଦ୍ୱିତୀୟ ଧ୍ୟରି ଭଗବାନ କହିଦେବେ। ତେଣୁ ଜୀବର ଆମେ ଯେଉଁ ଆମେ ବୋଲି କହୁଛେ ଶରୀର, ଏ ଶରୀରର ଗୋଟେ ଶରୀର ଗୋଟେ ପାର୍ଟ ରହିଲା ଏଇଟା ଯେଉଁଟା ଏ ଶରୀରଟା, ଆଉ ଆତ୍ମା ରହିଲା ଆଉ ପରମାତ୍ମା ରହିଲା, ଏ ତିନି ଜଣଙ୍କର ଧର୍ମଟାକୁ ଏଇଠି ଭଗବାନ କହିବେ, ଶରୀରଟାକୁ ସିଧା କହିଦେବେ ନା ସତ ବିଦ୍ୟତେ ଭାବ, ଭଗବାନ ସେ ସବୁ କହିବେ ନା ଭାବ ବିଦ୍ୟତେ ସତ, ଗୋଟେ ଏଇଟା ଅସତ ବସ୍ତୁଟା ଏଇଟା ମରଣ ଦିନ ହବ, ରକ୍ତ ମାଂସ ଗୋଟେ ସଜା ହେଇକି ଗୋଟେ ରହିଛି କଫ ବାତ ପିତ ଇଏ ଧାତୁ ଗୁଡ଼ାକ ରହିଲା ସପ୍ତ ଧାତୁ ରହିଲା ଅସ୍ଥି ମଜା ସଜା ହେଇଛି ନା ସ୍ୱରଟା ନା ଆଉ କିଛି ଅଛି, ଇଏ ମାଲିକ ଜଣେ ରହିଲେ ଜୀବାତ୍ମାକୁ ଚଳେଇଲା ବାଲା ସିଏ କିଏ ଜୀବାତ୍ମା, ମାଲିକ ହେଲେ ପରମାତ୍ମା, ଡ୍ରାଇଭର ଜୀବାତ୍ମା, ଜୀବାତ୍ମା ଚଳଉଛି ସବୁଆଡ଼େ ଆଉ କେମିତି ଏଇଟା ହବ, ଗୋଟେ ଜୀବାତ୍ମା କେଉଁଠି ଅଛନ୍ତି ଜଣାପଡ଼ୁନି, ଆଉ କେମିତି ଏତେ ଯେ ଛୋଟ ହେଲେ କେମିତି ସେ ଚଳେଇବି ତାର ସେ ଯୁକ୍ତି ସବୁ ବଳଦେବୀ ଦେହସନ ସବୁ ଦେଇଛନ୍ତି, ସେ ଭାରି ବେଦାନ୍ତି ତ ସେ ପୁରା ସିଦ୍ଧାନ୍ତ ସବୁ ଦେଇଛନ୍ତି। ଗୋଟେ ଚନ୍ଦନ ବିନ୍ଦୁ ଆଜି ପଢ଼ୁଥିଲି କେତେ ସୁନ୍ଦର ସେ ଲେଖୁଛନ୍ତି, ଗୋଟେ ଚନ୍ଦନ କେତେ କ'ଣ ଗୋଟେ ସଂସ୍କୃତ ବହୁତ ସୁନ୍ଦର ଶବ୍ଦ ଲେଖୁଛନ୍ତି, ଚନ୍ଦନଟା ତୁମେ ଦେଖିବ ଗୋଟେ ମଥାର ଲଗେଇଦେବ ତମ ଦେହଟାକୁ ସେ କ'ଣ ଶୀତଳ କରିଦେଉଛି, ତାର ଗୋଟେ ଜଳବସ୍ତ୍ର ଯଦି ଗୁଣ ରହିଛି ଭଗବାନଙ୍କର କାହିଁ ଗୁଣ ନ ରହିବ, ସେ କେଶର 10,000 ଭାଗରୁ ଭାଗେ ହେଲେ ବି ପୁରା ସମ୍ପୂର୍ଣ୍ଣ ଶରୀର ଉଚିତ କରିଛି, ଆତ୍ମାଟା ଚଳଉଛି ନା, ଆତ୍ମାଟା ହେଲା ଡ୍ରାଇଭର ସେ ଦେହଟା ସବୁ ଚଳଉଛି, ଆତ୍ମା କ'ଣ ମନକୁ ମନ ଚଳଉଛି, ଯଦି ଆତ୍ମା ଚଳଉଛି ମନକୁ ମନ ତାହେଲେ ଆତ୍ମା କାହାକୁ ପାରାଲିସିସ୍ କାହିଁ କରିଦେଉଛି, କାହାକୁ ଅନ୍ଧ କାହିଁ କରିଦେଉଛି, ସେଠି ଶକ୍ତି କାହିଁ ଦେଉନି ଆତ୍ମା, ଆତ୍ମା କାହିଁକି ଗୋଟେ ଜଣଙ୍କୁ ବୁଦ୍ଧିମାନ କରଉନି, ଆତ୍ମାର ଆତ୍ମାର ଉପସ୍ଥିତିରେ ଜଣେ ବୁଦ୍ଧି କାମ କରୁଛି ନା ନାହିଁ, ଆତ୍ମା ଯେତେବେଳେ କହିଦେବ ଏ ବୁଦ୍ଧି ଆକୁ ଇଆର ଇଣ୍ଟେଲିଜେଣ୍ଟକୁ ଆଉ ବୁଦ୍ଧିକୁ ଆଉ ମୁଁ ଦେବିନି ଶକ୍ତି କ'ଣ ହେଇଯିବ, ସେଠୁ ପାଗଳ ହେଇ ତାର ଗୋଟେ ଲୋକ ମୋର କିଛି ମନରେ ପଡ଼ୁନି, ସ୍ମୃତି ଶକ୍ତି ରହୁନି। ଆରେ ସ୍ମୃତି ଶକ୍ତି କ'ଣ? ସେ ସ୍ମୃତି ଶକ୍ତିକୁ ଆତ୍ମା ବନ୍ଦ କରିଦେଲେ କ'ଣ ତାଙ୍କ ଶକ୍ତିଟା? ସେ କ'ଣ ମନକୁ ମନ କାହିଁକି ଏମିତି କରୁଛନ୍ତି? ନା ସେ ସେମିତି କରିପାରିବେନି ପରମାତ୍ମାର। ପରମାତ୍ମାଙ୍କର ପୁଣି କାହିଁକି ଏତେ ଭେରାଇଟି ନେଶା ଆସୁଛି? ଗୋଟେ ଗୋଟେ ଜୀବ ପ୍ରତି ଏମିତି ନାହିଁ, ପରମାତ୍ମା କ'ଣ ଦେଖୁଛନ୍ତି? ପୂର୍ବର କର୍ମକୁ ଦେଖୁଛନ୍ତି, ସେଥିପାଇଁ ସେ ନ୍ୟୁଟ୍ରାଲ। ଜୀବାତ୍ମା, ପରମାତ୍ମା, ଶରୀର ଇଏ ରହିଲା। ତେଣୁ ଆମେ କାହାର ଉପାସନା କରୁଛେ? ଆମେ ଭଗବାନ କୃଷ୍ଣଙ୍କର ଉପାସନା କରୁଛେ, ଭଗବାନଙ୍କର ଉପାସନା କରୁଛେ। ସେ ଭଗବାନଙ୍କର ଅଂଶ କିଏ? କୃଷ୍ଣ। ଭଗବାନ ମାନେ କୃଷ୍ଣ, ପ୍ରଭୁପାଦ କୃଷ୍ଣ କୁହନ୍ତି, କୃଷ୍ଣଙ୍କର ଉପାସନା କରୁଛେ। ପରମାତ୍ମା କିଏ? ପରମାତ୍ମା ହେଲେ କୃଷ୍ଣଙ୍କର ଅଂଶ ବା ପ୍ରକାଶ ହେଲେ ବଳରାମ, ବଳରାମ ପାଖରୁ ଆସିଲେ ମହାସଂକର୍ଷଣ, ମହାସଂକର୍ଷଣ ପାଖରୁ ଆସିଲେ ଗରୁଦସାଇ ବିଷ୍ଣୁ, ଗରୁଦସାଇ ବିଷ୍ଣୁ ତାପରେ ତାଙ୍କ ପାଖରୁ ଆସିଲେ କ୍ଷୀରୋଦସାଇ ବିଷ୍ଣୁ, ଗରୁଦସାଇ ବିଷ୍ଣୁ, କାରଣସାଇ ବିଷ୍ଣୁ, ପ୍ରଥମେ ଆସିଲେ କାରଣସାଇ ବିଷ୍ଣୁ, କାରଣସାଇ ବିଷ୍ଣୁଙ୍କର ଅଂଶ ତାଙ୍କ ସିଏ ନିଜେ ବିସ୍ତାର ହେଲେ ଗରୁଦସାଇ ବିଷ୍ଣୁ, ତାପରେ ସେ ହେଲେ କ୍ଷୀରୋଦସାଇ ବିଷ୍ଣୁ। ତେଣୁ ପରମାତ୍ମା କିଏ? କ୍ଷୀରୋଦସାଇ ବିଷ୍ଣୁ ରୂପରେ ହଁ ସବୁ ବ୍ରହ୍ମାଣ୍ଡରେ ସେ ପ୍ରବେଶ କରନ୍ତି। ଏ କ୍ଷୀରୋଦସାଇ ବିଷ୍ଣୁ ସବୁବେଳେ ପ୍ରବେଶ କରନ୍ତି ସବୁ ଜୀବ ଅନ୍ତରରେ। ତାହେଲେ ସେ କ'ଣ ହେଲେ? ସେ ଅଂଶର 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 ଅଂଶ, ବଳରାମ, ମହାସଂକର୍ଷଣ, ସଂକର୍ଷଣ, କାରଣସାଇ ବିଷ୍ଣୁ, ଗୋଡ଼ଦସାଇ ବିଷ୍ଣୁ, କ୍ଷୀରୋଦସାଇ ବିଷ୍ଣୁ। ଆମେ କାହାର ଉପାସନା କରୁଛେ? ଶ୍ରୀ ଭଗବାନ ବାଚ। ସେଥିପାଇଁ ପ୍ରଭୁପାଦ ଏତିକି ଯୋଉ ବ୍ୟାଖ୍ୟା କରୁଛନ୍ତି ତିନିଟା, ସେ ସବୁ ଚୁମ୍ବକରେ। ସେଥିପାଇଁ ପ୍ରଭୁପାଦ କୁହନ୍ତି, ଗୁରୁଦେବ କୁହନ୍ତି, ପ୍ରଭୁପାଦ ସବୁ ମାନେ ସିଡ୍ ଫର୍ମ ରଖିଛନ୍ତି। ସିଡ୍ ଫର୍ମ ମାନେ କ'ଣ? ଟୀକା ସବୁ ରଖାଏ, ସିଡ୍ ଫର୍ମ ସବୁ ରଖିଛନ୍ତି ବହୁତ, ସବୁ ପଢ଼ିଛନ୍ତି ନା ସବୁ ଜିନିଷଟାକ। ଆଉ ପ୍ରଭୁପାଦ ଯଦି ମିଶନଟା ଆରମ୍ଭ କରୁଥିଲେ, ଯଦି ଗୀତାର ସେ ବ୍ୟାଖ୍ୟା କରି ଲେଖିବେ, ତାହେଲେ କେତେ ବଡ଼ ହେଇଯିବ? ଲୋକ ପଢ଼ିକି ବି ଧୈର୍ଯ୍ୟ ରହିପାରିବେନି। ସେଥିରେ ସବୁ ସିଡ୍ ଫର୍ମ ରଖିଦେଇଛନ୍ତି ସବୁ ଜିନିଷ, ଏଇଟା ବ୍ୟାଖ୍ୟା ଚଲେଇଛନ୍ତି। ଏଠି ହଠାତ୍ ଦେଖ ଆରମ୍ଭ କରିଦେଲେ, ପ୍ରଥମେ ପ୍ରଭୁପାଦ ମହାରାଜ ପରମ ପୁରୁଷ ଭଗବାନ, ସେଠୁ ଆରମ୍ଭ କରିଦେଲେ ବ୍ରହ୍ମ ପରମାତ୍ମା ଆଉ ସୂର୍ଯ୍ୟ ସୂର୍ଯ୍ୟମଣ୍ଡଳ, ବ୍ରହ୍ମ ପରମାତ୍ମା ଭଗବାନ, ଭାଗବତ ରାଣୀ ବଦନ୍ତ ତଦ୍ବିନ୍ଦ, ଏଇଟା କହିକି ପୁରା ଆରମ୍ଭ କରିନେଲେ। ଈଶ୍ୱର ପରମ ଶେଷକୁ ଆସିକି ପୁଣି ଖୁସି ଈଶ୍ୱର ପରମ କୃଷ୍ଣ ସଚିତାନନ୍ଦ ବିଗ୍ରହ ସେଠି ପହଞ୍ଚିଲେ। ପୁଣି ଏତେ ଜାଣିଛ କଳା ଭାଗବତର ମଧ୍ୟ, ଏତେ ଜାଣିଛ କଳା କୃଷ୍ଣ। ତେଣୁ ଲାଷ୍ଟକୁ, ତେଣୁ କୃଷ୍ଣ ହେଉଛନ୍ତି ମୌଳିକ ପରମ ପୁରୁଷ ଭଗବାନ। ଆମେ ଗୀତା କହୁଛେ ନା, ଗୀତା କିଏ କହୁଛନ୍ତି? କୃଷ୍ଣ କହୁଛନ୍ତି। ତେଣୁ ଆମର ଆମେ ପ୍ରଚାର ମୁଖ୍ୟ ଉଦ୍ଦେଶ୍ୟ ହେଲା କୃଷ୍ଣ ପରମ ପୁରୁଷ ଭଗବାନ, ତାଙ୍କୁ ହିଁ ପ୍ରତିଷ୍ଠା କରିବା। ସବୁବେଳେ ଜଣେ ମନେ ରଖିବା ଦରକାର। ମୁଁ ଯେଉଁ ପୂର୍ବରୁ 2 ଦିନ ତଳେ କହୁଥିଲି, ଗୋଟେ ଭଲ କଥା ମନକୁ ଆସିଲା, ଯିଏ ପ୍ରଚାର କରୁଛି, ଯେମିତି କମ୍ପାନୀରେ ଯିଏ ପ୍ରଚାର କରୁଛି, କମ୍ପାନୀ କ'ଣ ଆମେ ଗୋଟେ କାଲି ମାଇକ୍ରୋଫୋନ୍ ନେଇକି ତୁମେ କାଲି ଭାବିଲେ ତୁମର କି ଟ୍ରାକ୍ଟର ଅଛି? 2ଟା କମ୍ପାନୀର ଟ୍ରାକ୍ଟର ରଖିଛ, କ'ଣ ସେ କୁକୁଟା ମୁଁ ଜାଣିନି, ତୁମେ ଯାହାକୁ ରଖିଛ, ତୁମେ ଖାଲି ଗୋଟେ ମାଇକ୍ରୋଫୋନ୍ ନେଇକି ଗୋଟେ ମାରିଦେବ ବ୍ୟାନର ମାରିକି ତୁମେ ହାଲା କରିବ ଯେ ମୁଁ କୁକୁଟା କମ୍ପାନୀ ଲୋକ କହୁଛି, ତୁମ କମ୍ପାନୀ ଛାଡ଼ିବ, ଜେଲ ଢୁକେଇଦେବ। ଯିଏ କମ୍ପାନୀ ନାଁରେ ପ୍ରଚାର କରିବ ସେ କମ୍ପାନୀକୁ ପ୍ରମୋଟ୍ କରିବ, ସେ କମ୍ପାନୀରୁ କ'ଣ ଆଣିଥିବା ଦରକାର? ସେ ତାର ଲିଡରସିପ୍, ତା କ'ଣ କୁହନ୍ତି, ଏଇଟା ଆମର ଡିଲରସିପ୍ ଥିବ ଆଉ ଥିବ ନା ଆଉ। ତେଣୁ ସିଏ ପ୍ରଚାର କରିବ କାହାର? କମ୍ପାନୀ ନାଁର। ପେମେଣ୍ଟ କିଏ ଦେବ? ସିଏ ପ୍ରଚାର କରିନି, ନିଜେ କିଛି କରିପାରିବନି, ନିଜେ ଯେମିତି ହେଲା କମ୍ପାନୀ ଧରିଲା ତାକୁ ଆଉଟ୍ କରିଦେଲା, ଆମର ସେ ଆଉଛି ନା ଆଉ ଦବ କିଏ? ତୁମେ କମ୍ପାନୀର ପ୍ରଚାର କରୁଛ ମାନେ ଦବ କିଏ? କମ୍ପାନୀ ଦବ। ତୁମେ ଯଦି ଭଗବାନଙ୍କର ବାଣୀ, ଗୁରୁକୃଷ୍ଣଙ୍କର ବାଣୀ ପ୍ରଚାର କରୁଛ, ତୁମକୁ କିଏ ଦେବେ? ଗୁରୁକୃଷ୍ଣ ତୁମକୁ କୃପା କରି। ଆଉ ତୁମେ ତୁମେ ପ୍ରଚାର କରିକି ତୁମେ କିଛି ଇନକମ୍ କରିଦେଲ, ତା ଦେହରେ ଲାଭ ପୂଜା ଗଲା, କମ୍ପାନୀ କିକ୍ ଆଉଟ୍ କରିଦେଲା, ବର୍ତ୍ତମାନ ସେ ହେଲା କାମ, ଆଉ କ'ଣ ଅସୁବିଧା? କ'ଣ ଗୋଟେ କ୍ଲିଅର ଅଣ୍ଡରଷ୍ଟାଣ୍ଡିଂ ଗୋଟେ ମୋତେ ମିଳିଲା। ସେଥିରେ ପ୍ରଭୁପାଦ ଦେଖ ସବୁବେଳେ ପ୍ରତିଷ୍ଠା କରୁଥିଲେ କୃଷ୍ଣ ହିଁ ଭଗବାନ, କୃଷ୍ଣ। ତେଣୁ ଆମେ ଯେଉଁ ପ୍ରଚାର କରିବା, ଆମର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ ଯେ ଆମର କିଛି ରହିବ ନା କମ୍ପାନୀର, ଆମେ କମ୍ପାନୀ ପାଇଁ ପ୍ରଚାର କରୁଛେ, ଆମେ ଆମେ କମ୍ପାନୀର, ଆମେ କୃଷ୍ଣଙ୍କର, ଆମେ କୃଷ୍ଣଙ୍କ ପାଇଁ ପ୍ରଚାର କରୁଛେ। ଫଳଟା କିଏ ଦେବେ ଆମକୁ? କୃଷ୍ଣ ଦେବେ। ଆମେ କିଛି ଡାଇରେକ୍ଟ ଆଣିବୁନୁ, ଆମର କିଛି ଆବଶ୍ୟକ ନାହିଁ, ଆମକୁ ଯାହା ଦେବା କଥା କୃଷ୍ଣ ହିଁ ଦେବେ, ଯେମିତି ଗୋଟେ କମ୍ପାନୀ ଲୋକ। ତେଣୁ ପ୍ରଭୁପାଦ ଏଇଠି ଏଇଠି ସବୁ ଏତେ ଜାଣିଛ କଳା ପୁରୁଷ ଈଶ୍ୱର ପରମ ପୁରୁଷ କୃଷ୍ଣ ସବୁ ଜିନିଷକୁ ଆଣିକି ଏଠି ଦେଇଛନ୍ତି। ତେଣୁ ଶେଷକୁ କହୁଛନ୍ତି, ତେଣୁ କୃଷ୍ଣ ହେଉଛନ୍ତି ମୌଳିକ ପରମ ପୁରୁଷ ଭଗବାନ, ସେ ପରମ ବ୍ରହ୍ମ ପରମ ସତ୍ୟ ସେ ହେଉଛନ୍ତି ଉଭୟ ପରମାତ୍ମା ଓ ନିର୍ବିଶେଷ ବ୍ରହ୍ମଜ୍ୟୋତିର ଉତ୍ପତ୍ତି ସ୍ଥଳ। ସେ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ। କାରଣ କୃଷ୍ଣଙ୍କୁ ଭାରତବର୍ଷର ଲୋକ ପସନ୍ଦ କରୁଛନ୍ତି ବେଶୀ, ବ୍ରହ୍ମ ଭଗବାନ ଏ ରୂପ ଗୋଟେ ଧରିଲେ ଏସବୁ ତାଙ୍କର ନାହିଁ, ସେ ସବୁ ନିରାକାର ନିର୍ବିଶେଷ। ଏଇଟା କହିଲେ ଲୋକ ବହୁତ ଅଧିକ ମାନେ, ଲୋକ ତାଙ୍କୁ କାହିଁକି ପ୍ରାକୃତିକ ଲାଗେ ଭଗବାନଙ୍କ ରୂପ ସେ କି ଜଣା ନାହିଁ, କିନ୍ତୁ ଭାରତବର୍ଷରେ କେତେ ମାୟାବାଦୀ ଲୋକ ଅଛନ୍ତି, ଭାରତବର୍ଷରେ ହଜାର ହଜାର ଲୋକ, ସେ କେହି ରୂପକୁ ଭଲ ପାଆନ୍ତିନି ଭଗବାନଙ୍କ ରୂପ, ଏତେ ହତଭାଗା ସେମାନେ, ଏତେ ହତଭାଗା। ଭାରତବର୍ଷରେ ଜନ୍ମ ହେଇକି ରାମକୃଷ୍ଣଙ୍କର ଭୂମି ଇଏ, ଭଗବାନ ଯେତେବେଳେ ଆସିବେ ସେ ନିରାକାର ଥିଲେ ବି ଏଠି ସାକାର ହେଇଯିବେ ଭୂମିରେ ତଳ ମହିମା। ଏଠି କଣ କଣରେ ଏଠି ସମସ୍ତଙ୍କର ଆସ୍ତିକତା ଅଛି, କିନ୍ତୁ ଭାରତବର୍ଷର ଏମିତି ମାନେ ବଦଳିଗଲା ଭାଗ୍ୟ କେହି ବି ନାହିଁ। ମୁଁ ସବୁ ଗାଁର ଯେଉଁ ଦାଣ୍ଡ ମୁକୁନ୍ଦପୁର କେତେ ସୁନ୍ଦର ସେ ଅଛନ୍ତି, କ'ଣ ଜୟଗୋପାଳ ସନ୍ଧ୍ୟାବେଳେ ଦେଖି ଆରତୀ ହେଉଥିବ, କେହି ଦୁଇ ଚାରିଟା ବୁଢ଼ୀମା ବସିଥିବେ, କେହି ମନ୍ଦିରକୁ ଆଉ ଯାଉନାହାନ୍ତି ନା କ'ଣ, ତୁମର ଏ ଯେଉଁ ସବୁ ମନ୍ଦିର ସବୁ ପଡ଼ିଥିବେ ମନ୍ଦିରକୁ ଯାଉଛି, ଭଗବାନଙ୍କର ଆରତୀ ହେଉଥିବେ। ମୁଁ ସେ ସେ ଯେଉଁ ଗୋନିତାଙ୍କର ଦେଖିଲି ସବୁ ଝିଅଟେ, ସେ ବୋଧେ ବାହାଚୁରା ହେଇନି, ସେଠି ଛୋଟିଆ ଝିଅଟେ, ସେ ଖଣ୍ଡେ ଘଣ୍ଟେ ଧରିକି ଗୋଟେ ଆସୁଛି, ତାର ଠାକୁରଙ୍କ ଡାକ ତ ବ୍ରହ୍ମଦେବ ବାହାଚୁରା କରିଦେ, ସେଦିନ ସେ ଆସୁଛି, ଆଉ କେହି ଜଣଙ୍କର ଦେଖା ନାହିଁ। ଆସି ପାଗଳି ତାର ଥିଲା, ଘଣ୍ଟି ମଣ୍ଡି ବାଡ଼ାଉଥିଲା, ତାକୁ ବି ଭଗବାନ ତାକୁ ଭାଜ କରା ଚେରା କରିଦେଲେ, ସେ ବି ଚାଲିଗଲା, ଦେଖୁନ ମାଲିକ କେମିତି କାହାକୁ ପାର କରିଦେଉଛି। ସେ ସେଠି ସେଠି ନନାକୁ ସାହାଯ୍ୟ କରୁଥିଲା ନାହିଁ, ଭଗବାନ ଦେଖ ତ ପାର କରିଦେଲେ ପ୍ରଥମେ ଘଣ୍ଟି ବାଡ଼ିବା ପାଇଁ ଭାରତବର୍ଷର ମନ୍ଦିର କି ନାହାନ୍ତି। ଆଉ ତୁ ଯୋଗ କଥା କହୁନା, ଯୋଗ କଥା ନିର୍ବିକାର ଏଇ ଆସିଛନ୍ତି ବାବା ଯୋଗ ଶିଖିବେ ଦିନ ଭଗବାନ, ଶହ ଶହ ଯାଇ ଲୋକ ଠିଆ ଯାଉଛନ୍ତି, ଏଟା ହତଭାଗା ନା ବର୍ତ୍ତମାନ ସବୁ। ଭଗବାନ ଆଗେ ଜୀବର ସମୁଦ୍ର ନାହିଁ ନା, ଭାରତ ଏ ଭାରତବର୍ଷ ଭିତରେ ପୁଣି ଉତ୍କଳ ଭୂମିରେ ଗୋଟେ ବିଶେଷତା ମହିମା ରହିଲା। ଆମର ଏଠି ବିଗ୍ରହ ଦେଶ, ଆମର ଏଠି ଠାକୁର ଦେଶ କୁହନ୍ତି, ଆଉ ବେଙ୍ଗଲୀ ମାନେ ଆମ ଠାକୁର ଦେଶ କୁହନ୍ତି, ଆଉ ଠାକୁର କେଉଁଠି ଅଛନ୍ତି, କେଉଁ ଦେଶରେ ଠାକୁର ଥିଲେ, ଭଗବାନ ଆସିଲେ ବି ତାଙ୍କ ଦେଶମାନଙ୍କର ଠାକୁର ନଥିଲେ କାହିଁକି, ମୁସଲମାନମାନଙ୍କ ବହୁତ ପ୍ରଭାବ ସବୁ ଭାଙ୍ଗିକି ଚୋରିକି ନଷ୍ଟ କରିଦେଇଥିଲେ ନା, ଦିଲ୍ଲୀରେ ସେମାନେ ଶାସନ କରୁଥିଲେ ନା, ସବୁ ଭାଙ୍ଗିକି ଚୋରି ଦେଇଥିଲେ ନା, କେଉଁଠି ଥିଲେ ଠାକୁର ଜୟପୁର ପଳେଇଗଲେ ନା, ଆଉ ରୁଖା ସୁଖା ଦେଶ, ଭଗବାନ ସେଠି ଆସିଲେ ତାଙ୍କର ଏଠି ପନିପରିବା ଖାଇବା ପିଇବା କେଉଁଠି କ'ଣ ଅଛି, ସେ ଠାକୁରଙ୍କୁ ଶୁଖିଲା ରୁଟି ଏବେ ମୁଁ ଯାଇ ଦେଖିଲେ ସେ ଶୁଖିଲା ରୁଟି ଟିକେ ଘିଅ ଟିକେ ଲଗେଇଦେବେ, ଆଚାର ଟିକେ ସେ ଚଣା ସବ୍ଜି ଆମ ଭଳିଆ ଦେଇପାରିବେ, ଆମର କେତେ ଉତ୍କଳ ଭୂମି ବେଙ୍ଗଲରେ, ଗଙ୍ଗା ବେଙ୍ଗଲରେ ଗଙ୍ଗା କେତେ ପନିପରିବା, ଭଗବାନ ସେଠି ଆସିଛନ୍ତି କିନ୍ତୁ କ'ଣ ହବ, ଠାକୁର ଦେଶ ଆମର, ସବୁ ଠାକୁର ସବୁ ପଳେଇଲେ ନା ଏଠିକି, ଆଉ ଜଗନ୍ନାଥ ଆମର ରହିଲେ ପୁରା କଳିଯୁଗର ଠାକୁର, ସାକ୍ଷୀ ଗୋପାଳ ସେ ସେଇଠିକାର ଠାକୁର, ବୃନ୍ଦାବନର ଠାକୁର ସେ ବୁଲି ବୁଲି ଏଠିକି ପଳେଇଲେ, ଉତ୍କଳ ଦେଶ, ଉତ୍କଳ ଦେଶରେ ଆମର ଛଅଟା ଋତୁ ସବୁବେଳେ ରହିଛି, କୌଣସି ବୃନ୍ଦାବନ ଫୃନ୍ଦାବନ କେଉଁଠି ବି ନାହିଁ, ଆମର ଏଠି ସବୁ ଋତୁର ଜଣାପଡ଼ିଯିବ, ତୁମେ ଜାଣିଛ ନାହିଁ ମୁଁ କହିଦେବି, ଏ ବସନ୍ତ ଆସିଲା ଇଏ ଆସିଲା, ସବୁ ଋତୁର ସବୁ 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 ପ୍ରଭାବ, ଫଳ ଫୁଲ ଯୋଉଠି ଯା ରହୁଛି ନା ନାହିଁ, ଭଗବାନ ଜଗନ୍ନାଥ ଅଛନ୍ତି ନା, ଏବେ ସିନା ଏବେ ତ ଆହୁରି ନାସ୍ତିକ ହେଇଗଲେ, ନହେଲେ ମୋର ଭଲ ଭାବେ ମନରେ ଅଛି, ଲୋକ କହିଦେବେ ଏ ଦିନେ ବର୍ଷା ହବ, ରଜ ଆସୁଛି ଧାନ ଫିଙ୍ଗିଦିଅ, ତିନି ଦିନ ଭିତରେ ବର୍ଷା ହବ, ସ୍ନାନ ପୁଣ୍ୟକୁ ବର୍ଷା ହବ, ଅକ୍ଷି ତୃତୀୟକୁ ବର୍ଷା ହବ, ହବ ହିଁ ହବ, ଏତେ ଧାର୍ମିକ ଲୋକମାନଙ୍କର ସବୁ ବିଚାର ଥିଲା ହବ, ପୁରା ଦେବାଦେବୀଙ୍କୁ ସେମାନେ ପୂଜା କରୁଥିଲେ, ଭଗବାନ ପ୍ରସନ୍ନ ଥିଲେ, ଆମର ଠାକୁର ଦେଶ ନା। ଆଉ ଏଇ ଯେଉଁ ନିର୍ବିଶେଷ ନିର୍ବିକାର ଏଗୁଡ଼ା ସବୁ ପଶିଗଲା, ଏ ସରକାର ବି ମାନେ ସବୁ ପାଗଳ, ଏମାନଙ୍କର କିଛି ଧାରଣା କିଛି ନାହିଁ, ଧର୍ମ ନାମରେ ଯିଏ ବି ଯାହା କହିପାରିଲା, ଯିଏ ବି ଯାହା କରିପାରିଲା, କାହାକୁ ବି କିଛି, କାଲି ତୁମେ ବି ଯାହା କରିପାରିବ, କେହି ବି କିଛି କହିପାରିବ, ଧର୍ମ ନାଁରେ ତୁମେ ଯାହା ପ୍ରଚାର କର, କିନ୍ତୁ ତାଙ୍କର ଗୋଟେ ପଏଣ୍ଟ ଥରେ ପଚାରୁଥିଲେ ସେ ମିଡ଼ିଆକୁ, ତୁମେ କାହିଁକି ଆମକୁ ଏତେ ତୁମେ ଧରୁଛ, ସିଏ ତ ହଜାର, ସେ ତୁମେ ଜଗନ୍ନାଥ ମନ୍ଦିର କଥାକୁ, ଆମେ ଜଗନ୍ନାଥ ମନ୍ଦିର କଲାବେଳକୁ ତୁମେ କମ୍ପ୍ଲେନ୍ କରୁଛ, ସେ ପୁରୀ ବିଷୟରେ ମୁଁ ତାଙ୍କୁ ପଚାରିଲି, ଆରେ ସେଠି ତ ମଣିଷଟାକୁ ଭଗବାନ ବୋଲିକରି ପୂଜା କରୁଛନ୍ତି, ବିଶାଳ ବିଶାଳ ମନ୍ଦିର ପୁରୀରେ କରୁଛନ୍ତି, ତାଙ୍କୁ କେମିତି ପରମିଶନ ତୁମେ ଦେଇଛ, ମୁଁ ଯୁକ୍ତି କରୁଥିଲି, ଯୁକ୍ତି ମାନେ ସେ ମିଡ଼ିଆ ପିଲା ଆସିଥିଲେ ମୁଁ ତା ପଚାରୁଥିଲି, ତୁମେ କହୁଛ ସେ ଗୋଟେ ବଡ଼ ମିଛର ହାଲାଗୋଲା କରୁଛନ୍ତି ଯେ ଦ୍ୱିତୀୟ ଜଗନ୍ନାଥ ମନ୍ଦିର କରିବେ, ଇଏ କରିବେ, ତୁମେ ସେଥିପାଇଁ ବିରୋଧ କରୁଛ, ଠିକ୍ ଅଛି ଆମେ କଲେ ବି ସେ ଜଗନ୍ନାଥ ମନ୍ଦିର କରିବୁ ନା, ଭଗବାନଙ୍କୁ ତ ରଖିବୁ, କିନ୍ତୁ ଯେ ମଣିଷ ଗୁଡ଼ାଙ୍କୁ ପୂଜା କରୁଛନ୍ତି ଭଗବାନଙ୍କର ଏତେ କୋଟି କୋଟି ଟଙ୍କା ଖର୍ଚ୍ଚ କରିକି, ତୁମେ ତାକୁ କାହିଁ ପ୍ରୋଟେଷ୍ଟ କରୁନ, କିନ୍ତୁ ନାଇଁ ଆମ ଭାରତର ଲ କୋଡ଼ ସେୟାନି, ଆରେ ଅନ୍ଧ ଲ କୋଡ଼ ମୋତେ ଦେଖାଉଛୁ, ତୁମେ ପାଗଳ, ମୁଁ ତାକୁ ସିଧା କହିଲି ତୁମେ ପାଗଳ, ଏଇଟା ନା ତୁମେ ଧର୍ମ ନାଁରେ ଯାହା କରୁଛ କୁହ କର, ଅଲଗା ଧର୍ମକୁ ଆକ୍ଷେପ କରିବୁନି, ବାହ କ'ଣ ବୁଝିପାରୁଛୁ କି ନାହିଁ, ଭାରତର ଲ କୋଡ଼ ଏଇଟା, ମୁଁ କାହିଁ ଆମେ ଜାଣିବୁ, ଆମେ ତ ଛୁଆ ବାବାଜୀ ହେଲୁ, ଆମେ କାହିଁ ଏତେ କଥା ଜାଣିବୁ, ତାଙ୍କର ଶିଶୁ ଜାଣିଛନ୍ତି ସେ ମିଡ଼ିଆ ବାଲା, ତୁମେ ଧର୍ମ ନାମରେ ଯାହା କରୁଛ କରନା, ତୁମକୁ ମନା କରୁଛୁ, ତୁମେ ମଣିଷକୁ ପୂଜା କର କି କାହାକୁ ପୂଜା କର, କିଛି ଅସୁବିଧା ନାହିଁ। ପରଧନ ଏଗୁଡ଼ା ଆଣିବନି, ତୁମେ ଜାଣିବ ସବୁ ହିସାବ ପତ୍ର ରଖିବ, ଆଉ କାହାକୁ ତୁମେ ଅଲଗା ଧର୍ମକୁ ଆକ୍ଷେପ କରିବନି। ତ ମଣିଷ ଭଗବାନ କରି ପୂଜା କରୁନୁ, କିଛି ଅସୁବିଧା ନାହିଁ। ତୁମର ବା ଏଇଠି ଅଛନ୍ତି ଗୋଟେ ଭଗବାନ, ଏତେ ଗୋଟେ ଭଗବାନ ଯାହା ଗଲା, ଆଉ ଗୋଟେ ଭଗବାନ ନାହିଁ କି ସେଇଆଡ଼େ କୁଆଡ଼େ ଅଛି? ମୁଁ ସେଇଠି ଅଛି, ଏଇଠି ଗୋଟେ ଅଛି, ଗୋଟେ ସେଇ କ'ଣ ସାଲେପୁର ସାଇଡ଼ରେ ଗୋଟେ ଅଛି। ତୁମେ ମଣିଷ ଭଗବାନ, ତୁମେ କାହାକୁ, ସେ ମୋତେ କହିଦେ ଷ୍ଟ୍ରେଟ୍ କହିଦେଲା, ଆପଣ ଆପଣ ଧର୍ମ ଗୋଟେ ତିଆରି କରୁନାହାନ୍ତି, କିଛି ଅସୁବିଧା ନାହିଁ। ଆମ ଭାରତବର୍ଷର ଏଠି ପାଉଛି ସର୍ବଧର୍ମ କ'ଣ, ଧର୍ମନିରପେକ୍ଷ ରାଷ୍ଟ୍ର, ଏଠି କିଛି ଅସୁବିଧା ନାହିଁ। ତୁମେ ଯାହା କରୁଛ କର ଧର୍ମ ନାଁରେ, କିନ୍ତୁ ଅଲଗା ଧର୍ମ ଉପରେ ହସ୍ତକ୍ଷେପ କରିବନି। ଏଇ ଯୋଉ ଜଗନ୍ନାଥ ରଥଯାତ୍ରା ନେଇ ଯୋଉ ଆମକୁ ଇସ୍କନକୁ ଇଏ କରୁଥିଲେ, ମୁଁ କହିଲି ଆରେ ସେମାନେ ସେ ହଜାର ସେ ୟା ରଥ ସାଇ ରଥ ମାଇ ରଥ ବାହାର କରୁଛନ୍ତି, ତୁମେ ତାଙ୍କୁ କମ୍ପ୍ଲେନ୍ କରୁନା, ମଣିଷଟା ପୂଜା କରୁଛନ୍ତି ନା ନା ସେଟା ତୁମେ କରିପାରିବନି। ସେ ତାଙ୍କ ଧର୍ମ ତାଙ୍କର କରନ୍ତୁ, କିନ୍ତୁ ଆମ ଧର୍ମ ନା ଆମ ଧର୍ମକୁ ତୁମେ ଚେଞ୍ଜ କରିପାରିବନି। କାହା ଧର୍ମ ଉପରେ ତୁମେ ଆକ୍ଷେପ ବୁଲି ବା, ତେଣୁ ଧର୍ମ ଉପରେ ଲୋକଙ୍କର ଏଇଟା ହେଉଛି ଧାରଣା, ତୁମେ ଯାହା କରୁଛ କର, କିନ୍ତୁ କାହା ଧର୍ମର ହାତ ତୁମେ ମାର, ତୁମେ ଗୋଟେ ନୂଆ ଧର୍ମ ତିଆରି କରିଦିଅ। ଆମ ଆମ ବାଇଲଟା ଏମିତି କରାହେଇଛି, ମାନେ କଳିପା ପ୍ରପାତ ଗୋଟିଏ ଷ୍ଟେଟମେଣ୍ଟ ଦେଇଥିଲେ, ସେ କହିଲେ ସେ ହେଉଛନ୍ତି ସେଣ୍ଟ ଏମଙ୍ଗ ଦି ପଲିଟିସିଆନ୍, ପଲିଟିସିଆନ୍ ଏମଙ୍ଗ ଦି ସେଣ୍ଟ। ପ୍ରପାତ କହିଦେଇଗଲେ, ଯାହାଙ୍କୁ ଏତେ ବଡ ଉପାଧି ଦେଲେ ପ୍ରପାତ, ସେ କହିଦେଲେ ସାଧୁମାନଙ୍କ ଭିତରେ ସେ ହେଉଛନ୍ତି ଏକ ନମ୍ବର ପଲିଟିସିଆନ୍, ଆଉ ପଲିଟିସିଆନ୍ ମାନଙ୍କ ଭିତରେ ସେ ହେଉଛନ୍ତି ଏକ ନମ୍ବର ସାଧୁ। ସେ ସବୁ ଲଡ଼ କଳି ତାଙ୍କରି ବାତରେ ପଶିକି ଭାରତବର୍ଷରେ ସବୁ ନିୟମ ତିଆରି କରିଥିଲା, ବାସ୍ ବର୍ତ୍ତମାନ ଭାରତବର୍ଷ ଭୋଗୁଛି। ଏମିତି ନାସ୍ତିକତା ପଶିଗଲା ଲୋକ, ଆଉ ଭଗବାନଙ୍କୁ ଭାରତବର୍ଷରେ ଜନ୍ମ ହେଇକି କିଛି, ଆଉ ଠାକୁର ମନ୍ଦିର କେହି ଗୋଟେ ମନ୍ଦିର ପ୍ରତି ଆକୃଷ୍ଟ ନାହିଁ। ଭଗବାନ ବିଗ୍ରହ ପ୍ରତି ନିର୍ବିଶେଷ ନିରାକାର, ସେଥିରେ ପ୍ରପଦ ହେଇଛି ପର୍ପଟା ଲେଖିନି ମୋର ମନେ ପଡ଼ିଲା, କାହିଁକି ପ୍ରପଦ ଏତେ ବଡ଼ ବ୍ୟାଖ୍ୟା ଦେଉଛନ୍ତି? ଆମେ ଭଗବାନଙ୍କର ଉପାସକ, ଆମେ କଦାପି ନିର୍ବିଶେଷ ନିର୍ବିକାର, ସେ ଭଗବାନଙ୍କର ଅଂଶ, କିନ୍ତୁ ଭଗବାନ ଥାଉ ଥାଉ ତୁମକୁ ନିର୍ବିକାର କେମିତି କରିବ, ନିର୍ବିଶେଷ କେମିତି କରିବ? ପ୍ରଭୁ ସେ ଜିନିଷ କହୁଛନ୍ତି, କାରଣ ଲୋକ ଗୀତା ପଢ଼ୁନା ଦିନ ଭଗବାନ ଷ୍ଟ୍ରେଟ୍ କହିଦେଲେ ଏଟା ସମ୍ଭବ ନୁହେଁ। ଏ ବଡ଼ ବଡ଼ ସବୁ ବୃନ୍ଦାବନରେ ବୃନ୍ଦାବନ ପୁଣି ସେମାନେ ରଖିଛନ୍ତି, ମୋତେ ଯଦି ପାୱାର ଦେବ ମୁଁ କାଲି ତାଙ୍କୁ ସବୁ ବୃନ୍ଦାବନ ତଡ଼ିଦେବି, ତୁମେ ବୃନ୍ଦାବନ ରହିପାରିବନି, ଏଠି କେବେ ବି ରହିପାରିବନି ତୁମେ। ଏଠି ଏଠି ଯିଏ ରାଧାରାଣୀଙ୍କର କୃଷ୍ଣଙ୍କର ପୂଜା କରେ ସେ ବୃନ୍ଦାବନ ରହିବ, ତୁମେ କାହିଁକି ରହିବ ଏଠି? ତୁମେ ତ କୃଷ୍ଣ ନିରାକାର ବୋଲି କହୁଛ, ଏଠି କାହିଁ ରହିବ ତୁମେ ବାହାର? କିନ୍ତୁ ଆଦେ ବାଇଲ ତୁ ଜାଗା କିଣିବ, ତୁମେ ହେଠି ସେଠି କ'ଣ ବି ଧର୍ମ କଲେ, ସେ ପରିକ୍ରମା ମାର୍ଗରେ ମୁଁ ଦେଖିଲାଳୁ ସେଠି ସେଠି ଗୋଟେ ସେ ପ୍ରଜାପିତା ବ୍ରହ୍ମକୁମାରୀ, ସିଏ ଗୋଟେ କରିସାରିଲେଣି ଭଗବାନ କୃଷ୍ଣଙ୍କର ଧାମରେ। ଭାରତର ଭାରତର ଲକ୍ ଗୋଟେ ସେୟା, ଆମେ ଏଥିରେ କମ୍ପ୍ରମାଇଜ କରିପାରିବୁନି, ନାଇଁ କୃଷ୍ଣ ଭଗବାନ ସେ ଆମର ସ୍ୱୟଂ ମହାରାଜ ଥିଲେ, ସେ ତ ତାଙ୍କୁ ସେ ରାମ ଭଗବାନ ବୋଲି ସେ ମାନିବେନି, ସେ ସରଳିଆ ଲୋକ ସେ ନା ନା କୃଷ୍ଣ ସହ ଭଗବାନ ସ୍ୱୟଂ ଆଉ କିଏ ଭଗବାନ ହେଇପାରିବେନି, ମୋ ଗୁରୁ କହିଛନ୍ତି ଏଟା ଆଉ। ସେ ସରଳିଆ ଲୋକ କହିଲେ ରାମ ନା ସିଏ ଭଗବାନ, କୃଷ୍ଣ ଭଗବାନ ଆଉ କାହା କଥା ମଧ୍ୟ ଆମକୁ କୁହନି, ଆମେ ଜାଣିଛୁ କୃଷ୍ଣ ଭଗବାନ। ସେ ସରଳ ଲୋକ ତ କେବେ ବୁଝେଇ ପାରିବେନି, ନୃସିଂହ ଭଗବାନ ନୃସିଂହ ପ୍ରଣାମ ସବୁ ଗାଇବେ, କହିଲେ ନା କୃଷ୍ଣ ଭଗବାନ, କୃଷ୍ଣ ତ ଭଗବାନ ଆଉ ସିଏ ଭଗବାନ, କିନ୍ତୁ କୃଷ୍ଣ ଭଗବାନ ମୂଳ ଭଗବାନ କୃଷ୍ଣ, ଆଉ ଆଉ କାହା କଥା କୁହନି। ଏଇ ପ୍ରକୃତ ଫାଉଣ୍ଡେସନ ଆମର, ଆମେ ନିନ୍ଦା କରିବାନି କିନ୍ତୁ କୃଷ୍ଣ ହେଉଛନ୍ତି ଭଗବାନ ପ୍ରଭୁ, ସେଇଟା ପାଇଁ ସେଥିପାଇଁ ସବୁବେଳେ ପ୍ରଭୁପାତ କୃଷ୍ଣ କୁହନ୍ତିନି ପ୍ରଭୁପାତ। କେତେଟା ଜିନିଷ ଆମେ ଯେତେବେଳେ ସବୁ ଏନଫ୍ ମାଚ୍ୟୁର୍ଡ ନଥିଲୁ, ପ୍ରବଚନ ଦେଉଥିଲୁ, ସବୁକିଛି କରୁଥିଲୁ ଲୋକମାନଙ୍କ, କିନ୍ତୁ ବର୍ତ୍ତମାନ ସବୁ ବୁଝି ହେଉଛି କାହିଁକି ଜଣେ ଆଚାର୍ଯ୍ୟ ଏତେ ଷ୍ଟ୍ରିକ୍ଟ ଗୋଟେ ଗୋଟେ ଜିନିଷ ଉପରେ, ସବୁବେଳେ କେମିତି କୃଷ୍ଣ ଲେଖିନାହାନ୍ତି ପ୍ରଭୁପାତ, ସବୁବେଳେ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍, ଏଇଟା ଗୋଟେ ବିଶେଷତ୍ଵ ସବୁ ଜିନିଷଗୁଡ଼ା। ଏବେ ସବୁ ଏକାନ୍ତରେ ବସି ଯେତେବେଳେ ପଢା ହେଉଛି, ଆରେ ପ୍ରଭୁପାତ ୱାର୍ଡିଂ ଗୁଡ଼ା କାହିଁକି ସବୁବେଳେ ଦେଉଛନ୍ତି? ତୁମେ ଦେଖ ଯୋଉଠି ଲେଖିଥିବେ, କେବେ ପ୍ରଭୁପାତ ଗୋଟେ ୱାର୍ଡ କୃଷ୍ଣ ଲେଖିନାହାନ୍ତି, କେବେ ଲେଖିନାହାନ୍ତି? କାରଣ ଯିଏ ଯାହାର ମହିମାଟା ବୁଝେ ତାକୁ ସବୁବେଳେ ଚାହିଁବ କ'ଣ କରିବା ପାଇଁ, ବଡ଼ କରିବା ପାଇଁ। ଯେମିତି କେବେ ଗୁରୁଦେବ ପ୍ରଭୁପାତ କୁହନ୍ତିନି, ଆମକୁ ଆମର ଗୁରୁଦେବ କେତେବେଳେ ପ୍ରଭୁପାତ କହିବେନି, ସବୁବେଳେ କହିବେ ମୋର ପରମାରାଧ୍ୟ ଗୁରୁଦେବ, କାହିଁକି ସେ ତାଙ୍କ ଗୁରୁଙ୍କୁ ସେଇଭଳିଆ ପାଇଛନ୍ତି, ସେଭଳିଆ ଜାଣିଛନ୍ତି ଗୁରୁଙ୍କର ମହିମାଟାକୁ, ଯିଏ ଯାହାର ମହିମାଟା ଜାଣେ ସେ ତାକୁ ବଡ଼ କରିବ ସବୁବେଳେ ଇଚ୍ଛା କରିବ। ପ୍ରଭୁପାତ କୃଷ୍ଣଙ୍କ ପାଖରୁ ଏମିତି କିଛି ପାଇଥିଲେ, ଏତେ କିଛି ଲାଭ କରିଥିଲେ, ଏତେ କୃପା ଏତେ ଉପଲବ୍ଧି ଲାଭ କରିଥିଲେ, ସେ କେବେ କୃଷ୍ଣ ଲେଖିନାହାନ୍ତି। କେଉଁଠି ତୁମେ ଦେଖ କେବେ କୃଷ୍ଣ କହିନଥିବେ, ଯେ ଭଗବାନ କୃଷ୍ଣ କହିନଥିବେ? ମ୍ୟାକ୍ସିମମ୍ 99% ଜାଗାରେ ସବୁବେଳେ ତାଙ୍କର ଯେତେବେଳେ ସବୁ ଇମ୍ପୋର୍ଟାଣ୍ଟ ଷ୍ଟକ୍ରେ ସବୁବେଳେ ସେ କହିବେ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍, ପରମ ପୁରୁଷ ଭଗବାନ। ଆଚ୍ଛା, ସେଇଟା ହଉଛି ଆମର ସିଦ୍ଧାନ୍ତ, ଏଇଟା ଗୌଡ଼ ସିଦ୍ଧାନ୍ତ। କୃଷ୍ଣ ଭଗବାନ ନୁହନ୍ତି, କୃଷ୍ଣ ସ୍ୱୟଂ ଭଗବାନ, ସ୍ୱୟଂ ଭଗବାନ। କୃଷ୍ଣ ଭଗବାନ ବୋଲି କହିଦେବେ ତାହେଲେ ସେ ରାମକୃଷ୍ଣ ସହିତ ବି ରାମ ନୃସିଂହ ବରାହ ସମାନ ନାହିଁ, ସ୍ୱୟଂ ଭଗବାନ, ସେ ଅବତାର। ସେହି ସେହି ବର୍ତ୍ତମାନ ଗୀତା କହିବେ ଏଇଠି ସଂଯୋଗରେ ଶ୍ରୀ ଭଗବାନ ବାଚକ ପ୍ରପଦ ପୁରା ବ୍ୟାଖ୍ୟା କରିକି ନେଲେ, ସାଙ୍ଗେ ସାଙ୍ଗେ ପଳେଇଗଲେ, ସେଠି ଭାଗବତକୁ ପଳେଇଗଲେ, ବ୍ରହ୍ମସଂଗୀତାକୁ ପଳେଇଗଲେ, ବଦନ୍ତତ୍ଵ ଶ୍ଳୋକକୁ ପଳେଇଗଲେ, ବ୍ରହ୍ମ ପରମାତ୍ମା ଭଗବାନ କଥା କହିଲେ। ଏଇଟା କାହିଁ ପର୍ପଟା କାହିଁ ଲେଖୁଛନ୍ତି ବୁଝିପାରିବେନି, କେବଳ ଗୋଟେକୁ ଆଇଡେଣ୍ଟିଫାଏ କରି ଲେଖୁଛନ୍ତି ଶ୍ରୀ ଭଗବାନ ଉବାଚ। ବଳଦେବୀ ଦେଉଛନ୍ତି ଟିକେ ମାରିଦେଲେ ଭଗବାନ ସଂଜ୍ଞାଟାକୁ, ସେ ସେଇଟାକୁ ଧରିଦେଲେ, ତାରି ପୁରା ବ୍ୟାଖ୍ୟା କରି ପ୍ରତିପାଦିତ କଲେ। ନୁହଁ, ନିର୍ବିଶେଷ ଭୂମିରେ ବିଦେଶରେ କ'ଣ କିଏ ମାନନ୍ତି? ବିଦେଶରେ କ'ଣ ତାଙ୍କର କିଛି ନାହିଁ, ସେଠି କୃଷ୍ଣଙ୍କୁ ପୂଜା କରିଦେଲା ଆଉ। ତୁମେ ଯାଇନୁ ବିଦେଶ ମନ୍ଦିର, ବିଦେଶ ମନ୍ଦିର ମାନଙ୍କର ତୁମେ ଦେଖିବ ତାଙ୍କର ଯେଉଁ ଡ୍ରେସ, ତାଙ୍କର ଡେଲି ଫୁଲ, ତା ଯେଉଁ ଆମର ଯେଉଁ କ'ଣ ସେଇଟା କୁହନ୍ତି ଟପ୍ ଗୁଡ଼ାକ, ଯେଉଁ ଫୁଲ ସଜା ହୁଏ ତୋଡ଼ା, ଡେଲି ତାଙ୍କର ଡେଲି ଫ୍ରେଶ ଫୁଲ ସବୁ, ଯେଉଁ ଅଲ୍ଟର ଅଲ୍ଟର ପାଖରେ ଯେଉଁ କଳସ ଭଳିଆ ଏମିତି ସବୁ ହେଇଥିବ ଡିଜାଇନ, ଡେଲି ସବୁ କାଟିକି ସେ ମାତାଜୀ ମାନେ ଏତେ ନିଟ୍ ଆଣ୍ଡ କ୍ଲିନ୍ ତାଙ୍କର ଅଲ୍ଟର। ମୁଁ ସବୁ ଯାଉଛି ବୁଡ଼ୁ, ଆମର ସବୁ ମାୟପୁର ବୃନ୍ଦାବନ ମୁଁ ସବୁଆଡ଼େ ବୁଲୁଛି, କିନ୍ତୁ ବିଦେଶରେ ଆମର ଫ୍ରାନ୍ସ ହଉ ଆମର ଯେତେ ମନ୍ଦିର ମୁଁ ସବୁ ବୁଲିଛି ଦେଖିଛି, ଯେତିକି ଆଡ଼େ ଯାଇଛି ଦେଖିକି ବୁଲିଛି, ସବ ଟପ୍ ଟିପ୍ଟପ୍ ପୁରା ବ୍ୟାକ୍ଡ୍ରପ୍ ମନ୍ଦିର ନିଟ୍ ଆଣ୍ଡ କ୍ଲିନ୍ ସବୁ। ଆଉ ତାଙ୍କର ଯେଉଁ କିଚେନ୍ ସବୁ ପରିଷ୍କାର, ସବୁ ପରିଷ୍କାର ପରିଚ୍ଛନ୍ନିତ, କାରଣ ତାଙ୍କୁ ଏତେ ବିଗ୍ରହ ସେମାନେ ଭଲ ପାଆନ୍ତି, ପୂର୍ବ ତାଙ୍କୁ ଶିଖିଛନ୍ତି ସବୁ ସୁଇଟ୍ସ କରିବା, କେକ୍ସ କରିବା, ଠାକୁରଙ୍କୁ ସବୁ ବହୁତ ବହୁତ ପ୍ରକାର କାରଣ ପାଳି ପାଳି ହେଇକି ସବୁ ରୋଷେଇ କରିକି ଦେବା, ସେସବୁ ତାଙ୍କର ଅଛି। କାରଣ ସେମାନେ ସବୁ କ'ଣ ଥିଲେ? ନିର୍ବିଶେଷ ଶୂନ୍ୟବାଦୀ। କିନ୍ତୁ ଦେଖ ପ୍ରଭୁପାଦଙ୍କ କୃପାରୁ ସେ କୃଷ୍ଣଙ୍କୁ ହିଁ ଡାକୁଛନ୍ତି, କୃଷ୍ଣଙ୍କୁ ଭଲ ପାଉଛନ୍ତି, କୃଷ୍ଣଙ୍କୁ ପୂଜା କରୁଛନ୍ତି, ବହୁତ ସୁନ୍ଦର ଭାବରେ ସେମାନେ ସବୁ ସେବା କରନ୍ତି, ମାତାଜୀମାନେ ସବୁ ସେବା କରନ୍ତି। କାରଣ ତାଙ୍କ ପ୍ରଭୁଜୀ କେତେ ଜଣ ଅଛନ୍ତି, ମାତାଜୀମାନଙ୍କ ପାଇଁ ସବୁ ବ୍ରହ୍ମଚାରିଣୀ ଆଶ୍ରମ କରାହେଇଛି, ତୁଳସୀରେ ଗୋଟେ ଗୋଟେ ପତ୍ରକୁ ସେମାନେ ଧୁଅନ୍ତି, ପୁରା ମନ୍ଦିରକୁ ପରିଷ୍କାର କରିକି ସବୁ ପୁରା ପରିଷ୍କାର ପରିଚ୍ଛନ୍ନ କରି ସବୁ ସୁନ୍ଦର ରଖିଥାଏ ମନ୍ଦିର। ଏ ପ୍ରଭୁପାଦଙ୍କର ଏ ଯେଉଁ କୃପାଟା ସେମାନେ ସବୁ ପାଇଯାଇଛନ୍ତି, ସବୁ ପାଇଛନ୍ତି। ସ୍ୱିଜରଲ୍ୟାଣ୍ଡ ମୁଁ ଦେଖୁଥିଲି, ସେ ଯେଉଁ ମନ୍ଦିର ଦେଖୁଥିଲି, ସବୁ ମନ୍ଦିର ପୁରା କ୍ଲିନ୍ ନିଟ୍ ଆଣ୍ଡ କ୍ଲିନ୍। ଆଉ ପ୍ରଭୁପାଦଙ୍କୁ ସେ ଏତେ ସୁନ୍ଦର ଡ୍ରେସ୍ ପିନ୍ଧାନ୍ତି, ପୁରା ସୁନ୍ଦର ଶାଲ୍ ପ୍ରପାତ ପିନ୍ଧିବେ, ଟୋପି ପିନ୍ଧିବେ, ପାଖରେ ଫୁଲ ତୋଡ଼ା ଥିବ, ପୁରା ତାଙ୍କ ଅଲ୍ଟର ପୁରା କୌଣସି ଜାଗାରେ ଟିକେ ଧୂଳି ଲାଗିନଥିବ, ସେମାନେ ସବୁବେଳେ ସୁନ୍ଦର ରଖନ୍ତି। କାହିଁକି? ସେମାନେ ଜାଣୁଛନ୍ତି ହେଉଛି ଭଗବାନ ବୋଲି। ଭାରତବର୍ଷରେ କ'ଣ ସେ ପୂଜାରୀ ବର୍ତ୍ତମାନ ଏ ଜନ୍ମ ହେଇକି ଠାକୁର ଦେଶରେ ଓଡ଼ିଶାରେ, ଭାରତବର୍ଷ ତାଙ୍କ ଓଡ଼ିଶାରେ ଦେଖୁନା ମନ୍ଦିର ସବୁ ଯାଉନା, ସବୁ ମନ୍ଦିରଟା ଯାଉନା, ସବୁ ଦେଖିବ କେମିତି ଅପରିଷ୍କାର ହେଇକି ପଡ଼ିଛି ସବୁ ମନ୍ଦିର ଗୁଡ଼ିକ। ହେଲେ ଭଗବାନ ଅଛନ୍ତି ବୋଲି କ'ଣ ଜ୍ଞାନ? ଏ ଯୋଉ ଅର୍ଣ୍ଣିତେ ତୁମର ଅଛନ୍ତି, ଏ 300-400 ଲୋକ କ'ଣ ଲୋକ ଜାଣୁଛନ୍ତି ଇଏ ଭଗବାନ ବୋଲି? ମନ୍ଦିର କିଏ? ଠାକୁର ଅଛନ୍ତି, ଯାହା ଠାକୁର ଅଛନ୍ତି ଦେଖି ଆସି, ପୂଜାରୀ ଯିଏ ସେବା କରୁଛି ସେ କ'ଣ ଜାଣୁଛି କି ଏଠି ଭଗବାନ ଅଛନ୍ତି ବୋଲି? ଯେ କାଠ ମୂର୍ତ୍ତି ଠାକୁର ଅଛନ୍ତି, ତାଙ୍କ ପାଇଁ କ'ଣ କରିବାକୁ ପଡ଼ିବ? ଏଠି ଭୋଗ ଲଗେଇବାକୁ, ଏତିକି ଆଉ ସେମାନଙ୍କୁ କି ଜାଣନ୍ତି ଯେ ଭଗବାନ ବୋଲି? ସ୍ୱୟଂ ଭଗବାନ, ସେ ଅନୁଭବ ଆସିବ ଆଚାର୍ଯ୍ୟଙ୍କର କୃପା, ନହେଲେ କେମିତି ହବ? ସମ୍ବନ୍ଧ ଜ୍ଞାନ ସିଏ ଦେବେ, ଭଗବାନଙ୍କୁ ସେ ପ୍ରକାଶିତ କରିବେ, ତାଙ୍କ ନିର୍ଦ୍ଦେଶରେ ଆମେ ସେବା କଲେ ହିଁ ଆମର ଅନୁଭବ ଆସିବ। ଭଗବାନ କଥା କୁହନ୍ତି, ଭଗବାନ ଶ୍ରୀ ବିଗ୍ରହ ରୂପରେ ସବୁକିଛି କରନ୍ତି। ଯେମିତି ମୁଁ ଯାଇଥିଲି କ'ଣ କେଉଁଠି ଶୁଣୁଥିଲି, ବିଦେଶରେ ବୋଧେ, ବିଦେଶରେ ବମ୍ବେରେ ଯେଉଁ ରାଧା ଲଣ୍ଡନେଶ୍ୱର ଅଛନ୍ତି, ରାଧା ଲଣ୍ଡେଶ୍ୱର ସେଠିକି ରାସ ରାସବିହାରୀଙ୍କ ଭଳି ଦେଖିବା ପାଇଁ, ରାଧା ଲଣ୍ଡେଶ୍ୱର ଭାରି ସୁନ୍ଦର ଠାକୁର, ବହୁତ ସୁନ୍ଦର ରାସବିହାରୀଙ୍କ ଭଳିଆ ଭାରି ଗୁଲଗାଲ ଠାକୁର। ସେ ଆପଣଙ୍କ ଚିନ୍ତାରେ ପଡ଼ୁଥିଲେ ନା, କାରଣ ଗୋଟେ ଇଣ୍ଡିଆରେ ଗୋଟେ ହେଡ୍ ୱାର୍ଲଡରେ ଗୋଟେ ହେଡ୍ ଅଫିସ୍ ରଖିବାକୁ ପଡ଼ିବ, ହେଡ୍ ଅଫିସ୍ ତ ମାୟପୁର ଅଛି, ମାନେ ଆକାଉଣ୍ଟିଂ ଆକାଉଣ୍ଟ ସିଷ୍ଟମ୍ ସବୁ କମ୍ୟୁନିକେସନ୍ ସବୁଥିରେ ଗୋଟେ ହେଡ୍ ଅଫିସ୍ ରଖିବାକୁ ପଡ଼ିବ। ପ୍ରଭୁପାଦଙ୍କର ଇଚ୍ଛା ଥିଲା ଲଣ୍ଡନରେ ରଖିବେ, ସେଇଠି ସୋ ଷ୍ଟ୍ରିଟ୍ରେ ମନା କରିଦେଲେ ଠାକୁର, ତୁମେ ଏଠି କରନି, ତୁମେ ବମ୍ବେ 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 ତୁମେ ହେଡ୍ ଅଫିସ୍ କର, ଠାକୁର କୁ ଦେଉଛ ତୁମେ ବମ୍ବେରେ ହେଡ୍ ଅଫିସ୍ କର। ବମ୍ବେଟା ଆମର ହେଡ୍ ଅଫିସ୍ ନା, ଆମେ ଯେତେ ଆକାଉଣ୍ଟିଂ ସବୁ ଜିନିଷ ବ୍ୟୁରୋ ଆମ ଇଣ୍ଡିଆରେ ଯେତେ ଜିନିଷ ଗୁଡ଼ା ସବୁ ଗୁଡ଼ାକ ବମ୍ବେରେ ହେଉଛି ନା, ସେଠି ବିଦେଶରେ ଅଛନ୍ତି ଆମ ଠାକୁର, ସେ କଥା କହୁଛୁ ଭଗବାନ କଥା କହୁଥିଲେ, ଶ୍ରୀକୃଷ୍ଣ ପାଖରୁ ସବୁକିଛି ପାଇଛନ୍ତି ନା, ଜାଣିଛନ୍ତି ନା, ଉପଲବ୍ଧି କରିଛନ୍ତି ସବୁ ଜିନିଷ, ସେଥିପାଇଁ ସେ କହୁଛନ୍ତି କୃଷ୍ଣ ଦ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍, ପରମ ପୁରୁଷ ଭଗବାନ। ଏଣୁ ତେଣୁ କଥା ଆମର କୌଣସି ଜିନିଷରେ ମୁଣ୍ଡ ପୁରେଇବାର ନାହିଁ, କୌଣସି ଜିନିଷରେ ମୁଣ୍ଡ ପୁରେଇବାର ନାହିଁ, କେବଳ କୃଷ୍ଣ ହିଁ ଭଜନ କରିବାର ଅଛି, ସେ ହେଉଛନ୍ତି ପରମ ପୁରୁଷ। ଏବଂ ଲାଷ୍ଟ ପ୍ରବାଦ କହୁଛନ୍ତି, ଯଦିଓ ଅର୍ଜୁନ ଜଣେ କ୍ଷେତ୍ରରେ ଥିଲେ ତଥାପି ସେ ଯୁଦ୍ଧ କରିବେ ନାହିଁ ବୋଲି କହି ତାଙ୍କର କର୍ତ୍ତବ୍ୟ କର୍ମରେ ବିଚ୍ୟୁତ ହୋଇପଡ଼ିଲେ। ଏ ପ୍ରକାର ଭୀରୁତାକୁ ଅନାର୍ଯ୍ୟ ଆଚରଣ ବୋଲି କୁହାଯାଏ, ଏହା ଅନାର୍ଯ୍ୟମାନଙ୍କ ପକ୍ଷରେ ସୁହା ପାଏ। ଏ ପ୍ରକାର କର୍ତ୍ତବ୍ୟର ଅବହେଳା ପ୍ରଦର୍ଶନ କଲେ ଆଧ୍ୟାତ୍ମିକ ଉନ୍ନତି ବ୍ୟାହତ ହୁଏ। ପୁନଶ୍ଚ ଏ ପ୍ରକାର ଆଚରଣ ମଧ୍ୟ ବ୍ୟକ୍ତିକୁ ପୃଥିବୀରେ ଯଶସ୍ୱୀ ହେବାକୁ ଦିଏ ନାହିଁ। ଏ ଦୁଇଟା ଶବ୍ଦ ହେଉଛି ଅନାର୍ଯ୍ୟମ ଅଜୁଷ୍ଟମ, ଏ ଦୁଇଟା ଶବ୍ଦକୁ ପ୍ରପାତ ବଳଦେବୀ ଦାସ ଟିକାକୁ ଲାଷ୍ଟକୁ ଲେଖୁଛନ୍ତି। ଅର୍ଜୁନ ତାଙ୍କର ଆତ୍ମୀୟ ସ୍ୱଜନମାନଙ୍କ ପ୍ରତି ଏ ଯେଉଁ ସହାନୁଭୂତି ପ୍ରକାଶ କଲେ, ତାଙ୍କୁ ଭଗବାନ ଶ୍ରୀକୃଷ୍ଣ ଆଦୌ ପସନ୍ଦ କରୁନାହାନ୍ତି। ସେଥିପାଇଁ ସେ କହିଲେ ଅନାର୍ଯ୍ୟମ ଅଜୁଷ୍ଟମ କରମ, ଅନାର୍ଯ୍ୟମ ଅଜୁଷ୍ଟମ ଅକୀର୍ତ୍ତିମ କରମ ଅର୍ଜୁନ। ପ୍ରଭୁପାଦଙ୍କର କଥା ଆଜି ମନେ ପଡ଼ିଲା, ଏ ଯେଉଁ ବୃନ୍ଦାବନରେ ଆମର ଯେଉଁ ମନ୍ଦିରର କଲର୍ଟା, ମନ୍ଦିରଟା କଲର୍ଟା ଏଟା ଲାଲ ପଥର ନା, ପୁରା ଲାଲ ପଥରର ମନ୍ଦିର। ଏ ଯେଉଁ କେଉଁଟା ଆମର ନନ୍ଦ ମହାରାଜଙ୍କର ଭବନ ଯେମିତି ସବୁ ଲାଲ ପଥର ରହିଥିଲା, ପ୍ରପଦ ଲାଲ ପଥର ସବୁ ମନ୍ଦିର ସବୁ ଅଗଣା କରିଥିଲେ, ମନ୍ଦିର ତାର ତିଆରି ହଉଥିଲା। କୃଷ୍ଣ ବଳରାମ ସ୍ୱପ୍ନ ଦେଇଥିଲେ ନା ଏମିତି ଅଗଣା ଟାଇପ୍ରେ କରିବ ମନ୍ଦିରଟା, ସେ କ'ଣ ମନ୍ଦିର ଭଳିଆ ଆମର ହଉଛି ଅଗଣା ନା। ପ୍ରପଦ ସେଇଟା ଭଲ ପାଆନ୍ତି, ବମ୍ବେରେ ସେଇଟା କରିଛନ୍ତି, ବମ୍ବେରେ ସେମିତି ଅଗଣା, ବମ୍ବେରେ ବି ଅଗଣା ଅଗଣା ରଖିଛନ୍ତି। ଆଉ ଏଠି ରାସବିହାରୀ ତାଙ୍କର ଭାରି ପ୍ରିୟ, ତାଙ୍କର ରାସବିହାରୀ ବହୁତ ପ୍ରିୟ, ସବୁବେଳେ ରାସବିହାରୀ ପାଖରେ ରଖନ୍ତି। ଆଉ ଆମର ବୃନ୍ଦାବନରେ ସେମିତି କରିଛନ୍ତି। ପ୍ରଭୁପାଦଙ୍କର ଏ ଯେଉଁ ମୁଁ ବହିର ଥରେ ପଢ଼ୁଥିଲି, ପ୍ରଭୁପାଦ ଏମିତି ଭ୍ରମଣ କରୁଥିଲେ କେଉଁଠି ବୃନ୍ଦାବନରେ, ମାନେ ଭଗବାନଙ୍କର ମନ୍ଦିର ବିଗ୍ରହଙ୍କ ପ୍ରତି ତାଙ୍କର କେତେ, ଆଜିକାଲି ତ ମୁଁ ମୋତେ ମୁଣ୍ଡ ପୁରା ଘୁରି ଯାଉଛି ସବୁ ମନ୍ଦିର ମାନଙ୍କୁ ଗଲାବେଳକୁ। ଆଉ ମୋର ମାନେ ଏମିତି ରାଗ ଲାଗେ ବେଳେ ବେଳେ ଡିବୋଟି ମାନଙ୍କୁ ଦେଖିଲେ ମୁଁ ପୁରା ନିଆଁ ହେଇଯାଏ, କେବଳ ଆମ ମନ୍ଦିର ନୁହେଁ ସବୁ ମନ୍ଦିର ନିଆଁ ହେଇଯାଏ ପୁରା। ତୁମେ କେୟାରଲେସ୍ ହେଉଛ ମନ୍ଦିର ମାନଙ୍କର, ତୁମେ ରୁହନି ମନ୍ଦିର ମାନଙ୍କର, ତୁମର କିଛି ଲାଭ ପାଇନି, ପଳ ଘରକୁ ପଳ, ଘରେ ଯାଇକି ଭଜନ ଭଜନ କରି ଗୃହସ୍ଥ ହେଇକି ରୁହ। ମୁଁ ପୁରା ନିଆଁ ହେଇଯାଏ ଦେଖିଲେ, ମନ୍ଦିର ନଷ୍ଟ ହେଇଯାଉଥିବ, ଭାଙ୍ଗି ଯାଉଥିବ, ଚୋଡ଼ି ଯାଉଥିବ, ଏସବୁ ଖପରା ହେଇଥିବ, ଫପଡ଼ା ହେଇଥିବ, ଏସବୁ କ'ଣ? ଭଗବାନଙ୍କର ସମ୍ପତ୍ତି, ଆମେ ସବୁ କିଛି କରିପାରିବାନି, କିନ୍ତୁ ଆମ ଦ୍ୱାରା ଯେତିକି ହେଇପାରିବ ତାକୁ କରିବା ଦରକାର। ପ୍ରପଦ ଏମିତି ଆମର ଶରଣାମୃତ ନେଇକି ପ୍ରପଦଙ୍କର ଯେଉଁ ଆମର ଅଛି ବୃନ୍ଦାବନ ଯେଉଁ ଘୁରିକି ଆସନ୍ତି, ପ୍ରପଦ ବସିଛନ୍ତି, କୃଷ୍ଣ ବଳନାନ୍ତି ବାହାରି ରାଧାଶ୍ୟାମ ସୁନ୍ଦର ଯେଉଁ ବାହାରିକି ଆସନ୍ତି, ପ୍ରପଦ ଏଠି ଆସିଲା ବେଳକୁ ବର୍ତ୍ତମାନ ଯେଉଁ ଅଫିସ୍ ଦୁଇ ସାଇଡ଼୍ରେ ଦେଲା ହେଇଛି, ଦେଖିଲୁ ପ୍ରପଦ ସେଠି ଖୋପ ଦେଖିଲେ, ସେ ଯେଉଁ ଖୋପ ଗୁଡ଼ା ସବୁ ଥିଲା, ଖୋପର ପାରା ଅଛି, ଏ ଯେଉଁ ଘୁମରି ପାରା ମ କ'ଣ ଏଇଟା କହୁଛ, ଏ ଯେଉଁ ଆମ ଗୋଶାଳ ଭିତରେ ଥିବା ଯେଉଁ ପାରା ପାରା ଗୁଡ଼ା ଯେଉଁ ଅଛନ୍ତି ଛୁଆ ଦିଅନ୍ତି, ପ୍ରପଦ ଦେଖିଥିଲେ ସଙ୍ଗେ କହିଲେ ଏଇଟାକୁ ବାହାର କର, ସଙ୍ଗେ ସାଙ୍ଗେ ବାହାର କର, ଏଣେ ମନ୍ଦିରକୁ ଅପରିଷ୍କାର କରିବେ, ଏଗୁଡ଼ା ସବୁବେଳେ ଏମାନେ ସଙ୍ଗ କରନ୍ତି, ଏଣେ ମନ୍ଦିରରେ କ'ଣ ଭଗବାନ ମନ୍ଦିର ରହିବେ, ବାହାର କର, ଆମର କ'ଣ ମନ୍ଦିରମାନଙ୍କରେ ପାରା ରହିଲେ ଭଲ, ହଜାର ହଜାର ପାରା ରହିଥିବେ ତା ଦେହରେ କଟାସ ଖାଉଥିବ ତାକୁ, ଏ ଟ୍ରାଡିସନ ପୁରା ଓଲଟା ଲାଗେ ନା ମୋତେ, ଆମେ ଆଚାର୍ଯ୍ୟଙ୍କର ଧାରା ଆସୁଛୁ, ଆମକୁ ଏଇ ଜିନିଷଟା ଦେଖିଲା ମାନେ ତ କାହିଁକି ଆମର ଭଗବାନ ପାଉ ନବ, ଆମକୁ ତ ଆମକୁ ତ ଭଲ ଲାଗେନି, ଆମେ ଖୋଲି କହିବୁ ଆଉ ପ୍ରଭୁ ରୁହନ୍ତୁ ଯାହା ରୁହନ୍ତୁ, ତୁମେ ସେଠି ପାରା ଗୁଡ଼ାକ ତୁମେ ଏଇଠି ରହିବେ କି, ପାରାଙ୍କ ଗୋଟେ ଭାଡ଼ି କର, ବାହାର କର ତାଙ୍କ ମନ୍ଦିରରୁ, ସେ ଯେଉଁ ଗନ୍ଧ ହଉ ତୁ ପାରାମାନେ ଗୋଟେ ସବୁ ଖାଆନ୍ତି ନା, ପ୍ରଭୁ ଗୋଟେ ପାରା ଦେଖିଲେ କହିଲେ କାଲି ତାଙ୍କୁ ବାହାର କରିବ, ଏଠୁ ନେଟ୍ ଲଗାଅ, ସେଟା ହଜାର ଥର ଏଠି ଦିନର ମିଟିଂ କରନ୍ତି, ସେମାନଙ୍କୁ ଏଠି ରଖିବ ଆଉ ସେମାନେ ସବୁବେଳେ ଏଠି ଅପରିଷ୍କାର କରିବେ, ବାହାର କର ତାଙ୍କ ମନ୍ଦିରରୁ, ମାନେ 70 ବର୍ଷ ବୟସରେ ଲାଷ୍ଟ ଷ୍ଟେଜରେ ସେ ଗୋଟେ ମନ୍ଦିର ଗୋଟେ ପାରା ବସେଇ ଦେଉଥିଲେ, ଭଗବାନଙ୍କର ଜାଗା, ପ୍ରଭୁଙ୍କର ଜାଗା, ଆମର ମନ୍ଦିର ଦେ ଓଡ଼ିଶାରେ ଯେଉଁ ମନ୍ଦିର ଥିବ ଶହ ଶହ ପାରା ସେଠି ବିରାଡ଼ି ଯାଇକି ଖାଇକି ତା ଖାଇକି ପୋପାଡ଼ି ଥିବ, ଝାଡ଼ା ଯାଇକି ଭର୍ତ୍ତି କରିଥିବେ, ସେ ସବୁ ମନ୍ଦିର ମାନଙ୍କୁ ଦେଖିବେ ଦେଖ ସବୁ ପଡ଼ୁଥିବ, ନାଇଁ 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 ପ୍ରପଦ ଏଟା ସବୁ ଶିଖେଇ ନାହାନ୍ତି। ଆମର ଗୌଡ଼ିଏ ପରମ୍ପରାରେ ଯେଉଁ ମନ୍ଦିର ରହିଲେ ଆମର ସବୁ କୁଞ୍ଜ ସେବା, ବାହାରେ ଯେଉଁ ମନ୍ଦିର ସବୁ ରହିଲା ସବୁ କର୍ମକାଣ୍ଡର ଅନ୍ତର୍ଗତ, ଏଇଟା ଖୋଲିକି ମୁଁ କହିଦେଉଛି, କିଏ କ'ଣ ଭାବୁଛି ଭାବୁ, ସେମାନେ କର୍ମକାଣ୍ଡ ହିସାବରେ ସେବା କର, ତାର କର୍ମକାଣ୍ଡ ହିସାବଟା ବିଧି ଅଛି ଆଉ, ପୂଜାରୀକି ଡାକିଲେ ଏତେ ପାଳି ଅଛି ତା ପାଳି ସେ ଆସିବ କେତେବେଳେ ଆସିବ, ଯେତେବେଳେ ଆସିବ ତା ୟା ପାଳିରେ ଡାକ, ତା ପାଳିରେ ଡାକ, ଆକୁ ଡାକ, ସିଏ ଆସୁନଥିବ, ତା ପାଇଁ ଲେଟ୍ ହବ, ଆମର ସେଠି ଆମର କୁଞ୍ଜ ସର ଟାଇମ ସର ଟାଇମ। ତାପରେ ସମ୍ପ୍ରଦାୟରେ ମଠ ବି ଅଲଗା ସମୟରେ ଅଲଗା ଅଲଗା ଟାଇମରେ ଭୋଗ ଲାଗୁଥିଲା, ଅଲଗା ଅଲଗା କି କେତେବେଳେ ଟଙ୍କା ଡେରି ହେଇଗଲେ ରୋଷେଇ ସରିବ ଭୋଗ ଲାଗେ, ଦ୍ରୌପଦୀ ଆସି ମନା କରିଦେଲେ ନାଇଁ ନାଇଁ କୃଷ୍ଣଙ୍କର ପର୍ଟିକୁଲାର ଟାଇମ, ଏଇ ଟାଇମରେ 8:30ରେ ଭୋଗ ଲାଗିବ ନା, ଇସ୍କନ ଯେଉଁ ମନ୍ଦିର ଯେଉଁ 8:30ରେ ଭୋଗ ଲାଗୁଛି ସମଗ୍ର ବିଶ୍ୱରେ, ସମଗ୍ର ବିଶ୍ୱରେ କେଉଁଠି 4:15 କେଉଁଠି 4:30 ଆରତୀ ହବ ହିଁ ହବ ମଙ୍ଗଳାରତୀ ସେ ଟାଇମରେ। ଆସୁ କର୍ମକାଣ୍ଡର ଅନ୍ତର୍ଗତ ନା, ଆଉ ସେଠି ଭଗବାନଙ୍କୁ ଯାକ ଯେ ପ୍ରଭୁ ରହିଥିଲେ ବି ପ୍ରଭୁଙ୍କୁ କର୍ମକାଣ୍ଡ ଅଧୀନରେ ରଖିଛନ୍ତି, ସେଠି ପ୍ରେମ ଭକ୍ତିର ଉପାସନା ନାହିଁ, ସେଠି ବିଧି ବିଧି ଭକ୍ତିର ଉପାସନା, ସେଠି ଭଗବାନ କ'ଣ ସୁଖରେ ରହିବେ, ଭଗବାନ କ'ଣ ସୁଖରେ ରହିବେ, ପ୍ରଭୁଙ୍କ ସୁଖ ସେଠି କିଛି ନାହିଁ। ଆମର ଏଇଟା ଅଲଗା ଭାବଟା ପୁରା, ଗୌଡ଼ିର ଭାବଟା ପୁରା ଅଲଗା, ଆଉ ଗାନ୍ଧର୍ବିକା ଭକ୍ତିସାନ ଠାକୁର ଭଳିଆ ସେ ଜଗତରୁ ଆସିବା ଲୋକ, ସେ ଠାକୁର ଦେଖୁନାହାନ୍ତି, ଠାକୁର ମାସ ଆମର ଚୈତନ୍ୟ ଗୌଡ଼ ମଠରେ ସବୁ ଜାଗା ଜମି କିଣୁଥିଲେ, ନାଇଁ ଆମ ଆମ ମନ୍ଦିରର ଚାଉଳ ଠାକୁରଙ୍କ ତର ଲାଗିବ, ପରିବା ଗୋଟେ କିଣା ହବନି, ଠାକୁର ଭକ୍ତି ଠାକୁର କହିଥିଲେ କୌଣସି ପରିବା ଆମର ମାର୍କେଟରୁ ଆସିବନି, ସବୁ କଣ ହବ, ଭକ୍ତମାନେ ଶ୍ରମ କରିବେ ପ୍ରଭୁଙ୍କୁ ଅର୍ପଣ କରି, ଏହା ଥିଲା। ଆଜି ବି ଦେଖିବେ ଆପଣ ସବୁ ପୁରୁଣା ସାଧୁମାନେ ସବୁ ଚାଲିଗଲେ ନା, ଆଜିକାଲି ଯିଏ ମଠକୁ ଆସୁଛନ୍ତି କଣ ତାଙ୍କ କଥା ଆମେ କହିବା, ଆସି ତାଙ୍କ ସେ ତ ଯାଉନି, ସେ ସଂସ୍କାର ସେ ବଢି ନାହାନ୍ତି, ତାଙ୍କୁ ଅଧିକା କିଛି କହିହବନି କି କିଛି କରିହବନି, ସବୁ ଚାଷ ହଉଥିଲା ନା। ଯେତେ ସେ ଯେତେ ବାମନ ପୋଖରୀ ପର୍ଯ୍ୟନ୍ତ, ମୁଁ ମାୟାପୁର 5 ବର୍ଷ ରହିଛି ନା, ମାୟା ବାମନ ପୋଖରୀ ପର୍ଯ୍ୟନ୍ତ ସେ ବଜାରର କାଜି ସମାଧି ସେ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଜାଗା ଅଛି, ସବୁ ଠାକୁର କିଣି ଦେଇଥିଲେ, ସବୁ ସେଠମାନେ ଦାନ ଦେଇଥିଲେ, ସବୁ କିଣିଦିଅ, ସବୁ ଚୈତନ୍ୟ ଠାକୁରଙ୍କର ଜମି ଧାନ ଆସିବ, ଆଉ କଦଳୀ କଦଳୀ ବଗିଚା କରିବ, ଭଣ୍ଡା ବଗିଚା କରିବ, ସବୁ ସିଜିନ୍ରେ ଏବେ ବି ପରିବା ଲାଗୁଛି ନା, ଏବେ ବି ଶାକସବ୍ଜି ଯେଉଁମାନେ ପୁରୁଣା ସାଧୁଛନ୍ତି ନା ସେ ଚାଷକୁ, ନାଇଁ ନା ଗାନ୍ଧର୍ବିକା ଗିରିଧାରୀ ପାଇଁ କହିଦେଇଯାଇଛନ୍ତି, ପ୍ରଭୁପାଦ କହିଛନ୍ତି, ଆମ ଭକ୍ତି ଠାକୁର କହିଛନ୍ତି, ଶ୍ୟାମକୁଣ୍ଡ ରାଧାକୁଣ୍ଡ ଗୋବର୍ଦ୍ଧନ ଆମର କୁଞ୍ଜ ସେବା, ଆଉ ଆମର କ'ଣ କର୍ମକାଣ୍ଡ ଭଳିଆ ହେଇଛି, ଡେରି ହେଇଯିବ ଡେରି ହେଇଯିବ, ଯେତେବେଳେ ଲାଗିବ ଲାଗିବ, ଯାହା ହେଲା ସେ ଟିକେ ଖିଚୁଡ଼ି କରିକି ଥୋଇଦିଅ, ଭୋଗ ଲାଗିବା କଥା ନା କ'ଣ, କେଉଁଦିନ ଚୁଡ଼ା କେଉଁଦିନ ଖିଚୁଡ଼ି ସେ ଅର୍ଣ୍ଣ ଡାଲମା, ଯାହା ହେଲେ ଗୋଟେ ଲଗେଇଦିଅ କାମ ସରିଲ, ସେମିତି ହେଇପାରିବେ, ଭଗବାନଙ୍କୁ ସେମିତି ଭାବରେ ଦର୍ଶନ କରାଯାଏ ନା ସେଭଳି ଭାବନାରେ, ତାହେଲେ ସେ ଭଗବାନ ପରିପ୍ରକାଶ ହେବେ, ପ୍ରଭୁ ସେମିତି ପରିପ୍ରକାଶ ନହେଲେ ହେବେ, ଯେଉଁଠି ଯାହା ସବୁ ପ୍ରଭୁପଦ କହିଦେଇଯାଇଛନ୍ତି ସେଠି ସେମାନେ ସେମିତି କରୁଛନ୍ତି, ଯେମିତି ଯେମିତି ଆମର ଏଠି ରାସବିହାରୀଙ୍କର, ଆମର ରାସବିହାରୀଙ୍କର ପ୍ରଭୁପଦ କହିଥିଲେ ନାଇଁ ରସମଲେଇ ଲଗେଇବ, ରାସବିହାରୀଙ୍କ ରସମଲେଇ ହବ ମନ୍ଦିରକୁ, ଭଗବାନ କାହିଁକି ଏତେ ଖୁସିରେ, ମୁଁ ସବୁ ଚିନ୍ତା କରେ ଯେଉଁ ମନ୍ଦିରକୁ ଯାଏ, ମୁଁ ଗୋଟେ ଗୋଟେ ଜିନିଷ ତାଙ୍କୁ ଦେଖେ ମାର୍କ କରେ, ଆଉ ଯେଉଁ ମନ୍ଦିର ଆଜି ଅସୁବିଧାରେ ପଡ଼ୁଛି ତାର ମୁଖ୍ୟ କାରଣ ହେଲା ବିଗ୍ରହଙ୍କୁ ସେମାନେ ଅବହେଳା କରୁଛନ୍ତି, ଆଉ କିଛି କର ପ୍ରଭୁ ସବୁବେଳେ କହିଛନ୍ତି ମନ୍ଦିର ଅସୁବିଧା ହେଉଛି ମାନେ ବିଗ୍ରହ ପ୍ରତି ଶ୍ରଦ୍ଧା ନାହିଁ, କିମ୍ବା ତୁମେ ବିଗ୍ରହଙ୍କୁ ୱର୍ସିପ୍ ଡେଟି ୱର୍ସିପ୍ ତୁମେ ନେଗ୍ଲେକ୍ଟ କରିକି ତୁମେ ଅଲଗା କେବଳ ଗୋଟେ ହୋଟେଲ ଭଳିଆ ତୁମେ ଖାଇ ପିଇକି ରହୁଛ, ଆଉ ଯେଉଁ ଯେଉଁ ମନ୍ଦିର ଯେଉଁ ଅଭାବ ନାହିଁ କୃଷ୍ଣଙ୍କର ଦୟାରୁ ସେଠି ଡେଟି ଡିପାର୍ଟମେଣ୍ଟ ଭଗବାନଙ୍କୁ ବହୁତ ସୁନ୍ଦର ଭାବରେ ରଖିଛନ୍ତି। ମୁଁ ଯାଇଛି ବମ୍ବେ, ନିଜେ ବମ୍ବେର କୁଆଡ଼ୁ ଆସୁଛି ଆମର ସେ ଫାର୍ମରୁ କେଉଁଠୁ 100-150 କିଲୋମିଟର ଦୂର ହବ, ସେଠୁ ଆସୁଛି କ୍ଷୀର ପୁରା ଆସିବ, ସେଥିରେ ମଲେଇ ରସମଲେଇ ତିଆରି ହବ, ସେତେବେଳେ ଦିଅନ୍ତି ମୁଁ ତ କାଲି ହଜମ କରିଦେଲି, ମୁଁ ତ ଦେଖେ କାଲି ମୋ ଖୁସି, ଆରେ ଆଇ ଭଗବାନ କେମିତି ଲଗା ହେଉଛି ଏତେ ସୁନ୍ଦର, ପୁରା ଡେଲି ଲାଗିବ, ଅଛନ୍ତି ସେମିତି, ଆଉ ଭଗବାନ ସେମିତି ଦଉଛନ୍ତି, ଭଗବାନ ସେମିତି ସେମାନେ ଶ୍ରଦ୍ଧାରେ ସେବା ବି କରୁଛନ୍ତି, ବହୁତ ଭକ୍ତ ବି ଅଛନ୍ତି, ଡେଲି ଫୁଲମାଳ କେତେ ସବୁବେଳେ ଦେଖିବେ ଠାକୁରଙ୍କର ସୁନ୍ଦର ଫୁଲମାଳ, ସବୁ ଗୋଲାପ ରଜନୀ, ଖାଲି ତାଙ୍କର ଆରତୀରେ ରଜନୀ ଗୋଲାପ, ଭଗବାନ ସେମିତି ଦଉଛନ୍ତି, ଭଗବାନଙ୍କୁ ଭଗବାନ ଗୋଟେ ଦେଖିବା ଦରକାର ନା, ଭଗବାନଙ୍କୁ ଆଉ କ'ଣ ଛୋଟ ପିଲା ଭଳିଆ ଦେଖିଲେ ହବ କି, କର୍ମକାଣ୍ଡରେ ଯେମିତି ସାଧାରଣ ପୂଜା ପୂଜା କରୁଛନ୍ତି ସେମିତି ଆମକୁ ପ୍ରଭୁ ଶିଖେଇ ନାହାନ୍ତି, ଆମ ଯେତେ ପ୍ରକାର ସାମର୍ଥ୍ୟ ରହିଛି ସବୁକିଛି ଦେଇକି ଭଗବାନଙ୍କ ସେବା କରିବା ଦରକାର, ସେଟା ଶ୍ରଦ୍ଧା ପ୍ରୀତିରେ ସବୁ ଜିନିଷ କିଛି କରିବା ଦରକାର, ସେଥିପାଇଁ ଏଇ କଥାରେ ଆଜି ପଡ଼ିଛି ପ୍ରଭୁପାଦ ସବୁବେଳେ ସୁପ୍ରିମ ପର୍ସନାଲିଟି ଅଫ୍ ଗଡ୍ହେଡ୍ କହୁଥିଲେ, ପରମ ପୁରୁଷ ଭଗବାନ, ପ୍ରଭୁପାଦଙ୍କର ଯେତେ ଭିଜନ ଥିଲା ସବୁ ଏହା ଥିଲା, ପ୍ରଭୁପାଦ ଜାଣିଥିଲେ ବିଶ୍ୱର ଦିନ ଏଇ କରୋନା ଭଳିଆ ସ୍ଥିତି ହବ, ପ୍ରଭୁପାଦ କହିଦେଇଯାଇଥିଲେ, ପ୍ରବାଦ କହିଥିଲେ ଯେ ମଡର୍ଣ୍ଣ ସିଭିଲାଇଜେସନ୍ ଯେଉଁ ସିଟି ଲାଇଫ୍ ଏ ଦିନ ସ୍ପଏଲ୍ ହେଇଯିବ, ନଷ୍ଟ ହେବ, ଇଏ ଭାଙ୍ଗିବ ଯଦି ନେଲେ କରୋନା ଭାଙ୍ଗିନି ଆହୁରି ଇଆଡ଼ୁ ବଡ଼ ବଡ଼, ଏବେ ବି କହିସାରିଲେଣି ନା ବୈଜ୍ଞାନିକମାନେ, ଇଆଠୁ ବଡ଼ ବଡ଼ ମହାମାରୀ ଆସିବ, ଇଏ ଭାଙ୍ଗିବ ଯେଉଁଦିନ ହେଲେ ସିଟିକି। ସିଟି କ'ଣ ଶାସନ କିଛି ନାହିଁ, କମ୍ପାନୀ ଦ୍ୱାରା ଚାଲିଛି ନା, ଆଗରୁ ଜମି ଥିଲା କମ୍ପାନୀ, ଚାଷ କରୁଥିଲେ ଲୋକ, ଚାଷ କଲେ କ'ଣ ଡାଲି ରହିଲା, ଚାଉଳ ରହିଲା, ଆଳୁ, ସବୁ ଲୋକ ଆଳୁ ପିଆଜ, ଯେଉଁମାନେ ପିଆଜ ଫିଆଜ ଖାଉଥିଲେ ସେମାନେ ବି ଚାଷ କରି ଖାଉଛନ୍ତି, ଖାଉଥିଲେ ନା, ବାରମାସୀ ତୁମେ ପରିବା କରିପାରିବ, ବଞ୍ଚିଯିବ ତ ତୁମେ ସେଠାରେ କ'ଣ କରିବ। ପ୍ରଭୁପାଦ ସେଥିପାଇଁ ବିଶ୍ୱର ସବୁ ଜାଗାରେ ଫାର୍ମିଂ କରିଥିଲେ, ଆଉ ପ୍ରଭୁପାଦ ମାୟାପୁର ବି ସେଥିପାଇଁ କହିଥିଲେ ତୁମେ 100 ଏକର ଲ୍ୟାଣ୍ଡ ରଖିବ, କାରଣ ଦିନେ ଏ ମଡର୍ଣ୍ଣ ସିଭିଲାଇଜେସନ୍ ଆମର କୋଲାପ୍ସ କରିବ, ନଷ୍ଟ ହେଇଯିବ, ଆଉ ସେଲ୍ଫ ସଫିସିଏଣ୍ଟ ହୁଅ। ପ୍ରଭୁପାଦ ସବୁବେଳେ ଏଇ ୱାର୍ଡ କୁହନ୍ତି, ତୁମେ ସବୁବେଳେ ଚାଷ କର, ସେ ଜମିରୁ ଆଣ, ମନ୍ଦିରଟାକୁ ନିଜେ ଚଳାଇବା ପାଇଁ ଚେଷ୍ଟା କର। ଭଗବାନଙ୍କୁ ରଖିଛନ୍ତି ନା, ଆଉ ଯଦି ବିଦେଶୀମାନଙ୍କର ତ ସେଭଳି ସେ କରିଦିଆଯିବ, ସବୁ ତାଙ୍କର ଫାଉଣ୍ଡେସନ ପକେଇ ଦେଇକି ଯାଇଛନ୍ତି ତାଙ୍କର। ମୋର ଜାଣିବାର ବିଦେଶ ବହୁତ ମାନେ ତାଙ୍କର ଯେତିକି ଯେମିତି ବି ଚାଲୁ ବହୁତ ସୁନ୍ଦର ପ୍ରିନ୍ସିପଲ, ଗୋଟେ ବଡ଼ ଜିନିଷ ହେଲା ତାଙ୍କର ଦୁଇଟା ଜିନିଷ ବହୁତ ଇମ୍ପୋର୍ଟାଣ୍ଟ ଦିଅନ୍ତି, ଆଉ ସେଇଟା ଭଲ ନାମ ସଂକୀର୍ତ୍ତନ ବୁକ୍ ଡିଷ୍ଟ୍ରିବ୍ୟୁସନ୍, ବିଘ୍ର ସେବା ସବୁ ତ କରୁଛନ୍ତି, ନାମ ସଂକୀର୍ତ୍ତନ ଆଉ ବୁକ୍ ଡିଷ୍ଟ୍ରିବ୍ୟୁସନ୍, ଆଉ ଯେଉଁଠି ଯେଉଁଠି ବି ମନ୍ଦିର ସବୁ ରହିଛି ତାଙ୍କର ବଗିଚା, ଆଉ ମନ୍ଦିର ନିଟ୍ ଆଣ୍ଡ କ୍ଲିନ୍, ଆଉ ତାଙ୍କର ଠାକୁରଙ୍କର ଫୁଲ କରିବା, ମିଠା କରିବା, ତା ସହିତ ସବୁ ଗ୍ରସ୍ତ ଭକ୍ତମାନେ ଆସିକି ସେବା କରି ସୁନ୍ଦର ଭାବରେ ଭଗବାନଙ୍କୁ ସବୁ ରଖିଛନ୍ତି। ଯେଉଁଠି ଯେଉଁଠି ସବୁ ମନ୍ଦିର ରହିଛି ବହୁତ ଫ୍ଲୋରିସ ହେଇକି ସବୁ ରହିଛି। ତେଣୁ ଏଇ କଥାରେ ପଢ଼ିଥିଲେ ଯେ ପରମ ଏଇ ଯେ ଶ୍ରୀ ଭଗବାନ ବାଚକୁ ପୁରା ସମ୍ପୂର୍ଣ୍ଣ ପ୍ରଭୁପାଦ କୃଷ୍ଣ ହେଉଛନ୍ତି ପରମ ପୁରୁଷ ଭଗବାନ, ଏ କଥା ହିଁ କହିଲେ। କ୍ଲୈବଂ ନାସ୍ମ ଗମଃ ପାର୍ଥ ନୈତତ୍ୱୋପପଦ୍ୟତେ କ୍ଷୁଦ୍ରମ ହୃଦୟ ଦ୍ରୌବଲ୍ୟମ ତ୍ୟକ୍ତୋତିଷ୍ଠ ପରନ୍ତପ। ହେ ପୃଥାପୁତ୍ର, ଏ ପ୍ରକାର କ୍ଲିବତାର ବଶବର୍ତ୍ତୀ ହୁଅ ନାହିଁ, ଏହା ତୁମ ପକ୍ଷରେ ଶୋଭା ପାଏ ନାହିଁ। ହେ ପରନ୍ତପ, ଏ ପ୍ରକାର କ୍ଷୁଦ୍ର ହୃଦୟ ଦୁର୍ବଳତାକୁ ତ୍ୟାଗ କରି ଦଣ୍ଡାୟମାନ ହୁଅ। ଏଠାରେ ଅର୍ଜୁନଙ୍କୁ ପୃଥାପୁତ୍ର ବୋଲି ସମ୍ବୋଧନ କରାଯାଉଛି। ପୃଥା କୃଷ୍ଣଙ୍କର ପିତା ବସୁଦେବଙ୍କର ଭଗିନୀ ଥିଲେ, ତେଣୁ କୃଷ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ରକ୍ତଗତ ସମ୍ପର୍କ ଥିଲା। ଯଦି କୌଣସି କ୍ଷତ୍ରିୟ ପୁତ୍ର ଯୁଦ୍ଧ କରିବାକୁ ମନା କରେ ତେବେ ସେ ନାମକ ମାତ୍ର କ୍ଷତ୍ରିୟ ହୋଇ ରହେ, ଏବଂ କୌଣସି ବ୍ରାହ୍ମଣ ପୁତ୍ର ଅଧର୍ମଚିତ କର୍ମ କରେ ତେବେ ସେ ନାମ ମାତ୍ର ବ୍ରାହ୍ମଣ ହୋଇ ରହେ। ଏ ପ୍ରକାର କ୍ଷତ୍ରିୟ ବ୍ରାହ୍ମଣମାନଙ୍କୁ କୁଳାଙ୍ଗାର, ବ୍ରାହ୍ମଣମାନେ କୁଳାଙ୍ଗାର ଅଟନ୍ତି, ବଂଶର କୁପୁତ୍ର ଅଟନ୍ତି। ପ୍ରଭୁ ଏଟା କେଉଁ ଶବ୍ଦକୁ ନେଇ କହୁଛନ୍ତି, କ୍ଲୈବଂ ମାସ୍ମ ଗମଂ ପାର୍ଥମ୍, କ୍ଲିବତା ଏହାକୁ କହୁଛନ୍ତି। ଅର୍ଜୁନ କୃଷ୍ଣଙ୍କର ଅତି ଅନ୍ତରଙ୍ଗ ବନ୍ଧୁ, ଏବଂ କୃଷ୍ଣ ତାଙ୍କୁ ପ୍ରତ୍ୟକ୍ଷ ଭାବରେ ଯୁଦ୍ଧଭୂମିରେ ରଥ ଉପରେ ବସି ନିର୍ଦ୍ଦେଶ ଦେଉଥିଲେ। ଏସବୁ ସତ୍ତ୍ୱେ ଯଦି ଅର୍ଜୁନ ଯୁଦ୍ଧ କରିବାକୁ ମନା କରନ୍ତି ତାହେଲେ ସେ ଅକୀର୍ତ୍ତିକର କାର୍ଯ୍ୟ କରୁଛନ୍ତି ବୋଲି ବୁଝିବାକୁ ପଡ଼ିବ। ତେଣୁ କୃଷ୍ଣ କହିଲେ ଯେ ଅର୍ଜୁନଙ୍କ ପାଖରେ ଏ ପ୍ରକାର କ୍ଲିବତାର ଶୋଭା ପାଏ ନାହିଁ। ଅର୍ଜୁନ ଯୁକ୍ତି ଦେଖାଇ ପାରନ୍ତି ଯେ ଅତି ସମ୍ମାନୀୟ ପିତାମହ ଭୀଷ୍ମ ଏବଂ ତାଙ୍କର ଆତ୍ମୀୟ ସୁଜନମାନଙ୍କ ଯୋଗୁଁ ସେ ଅତ୍ୟନ୍ତ ଉଦାର ହୋଇ ଯୁଦ୍ଧ କରିବାକୁ ମନା କରୁଛନ୍ତି, କିନ୍ତୁ ଏ ପ୍ରକାର ଉଦାରତାକୁ ଆଚାର୍ଯ୍ୟମାନେ ସ୍ୱୀକାର କରିବେ ନାହିଁ, ଏ କଥା କୃଷ୍ଣ କହୁଛନ୍ତି। ଏ ପ୍ରକାର ଉଦାରତା ବା ତଥାକଥିତ ଅହିଂସା ଅର୍ଜୁନଙ୍କ ପରି କ୍ଷତ୍ରିୟମାନଙ୍କ ପକ୍ଷରେ ଶୋଭା ପାଏ ନାହିଁ। ସେ ପ୍ରତ୍ୟକ୍ଷ ଭାବରେ କୃଷ୍ଣଙ୍କର ନିର୍ଦ୍ଦେଶ ଲାଭ କରି ଏ ପ୍ରକାର ଉଦାରତା ତ୍ୟାଗ କରିବା ଉଚିତ। ଏଥିରେ କ'ଣ ବଳଦେବ ଦାସଙ୍କ ଟୀକା ଅଛନ୍ତି, ଚକ୍ରପାଦଙ୍କର ବଳଦେବ ଦାସଙ୍କ କରାଛନ୍ତି। ଆଚ୍ଛା, ଇଏ ବଳଦେବ ଦାସଙ୍କ ଟୀକା, ନନୁ ଭୀଷ୍ମାଦିଷୁ ପ୍ରତିଯୁଦ୍ଧସୁ ସସୁ ତୟା କଥମ ନ ଯୁଦ୍ଧବ୍ୟମ ଚକ୍ରପାଦଙ୍କ ଟୀକା ଅଛନ୍ତି ଭଲ। କ୍ଲୈବଂ କ୍ଲିବ ଧର୍ମମ କାତର୍ଯ୍ୟମ, ଯୋଉ କ୍ଲୈବ ଶବ୍ଦଟାକୁ କ୍ଲିବ ଶବ୍ଦ କାତରତା ଭୀରୁତା ଯାହାକୁ କୁହାଯାଏ, ତୁମେ କ୍ଷେତ୍ରରେ ଯୁଦ୍ଧ କରିବ ଭୀରୁତା। ହେ ପାର୍ଥ ଇତି ତ୍ୱ ବୃଦ୍ଧାପୁତ୍ର ସନ ଅପି ଗଚ୍ଛସି ତସ୍ମାତ୍ ମାସ୍ମା ଗମଃ ମହାପ୍ରାପ୍ନୁ ହିଁ ଅନ୍ୟସ୍ମିନ୍ କ୍ଷେତ୍ରବନ୍ଧୁ ବରଂ ଇଦମ୍ ଉପପଦ୍ୟତେ ତୁଇ ମତ୍ ସଖ୍ୟାତୁ ଉପଯୁଜ୍ୟତେ। ତୁମେ ମୋର ସଖା, ଏଟା ପୂର୍ବ ରଚନା କରିଛନ୍ତି, ତୁମେ ପୃଥାଙ୍କର ପୁତ୍ର, ତୁମେ ଏଭଳି କ୍ଷେତ୍ରବନ୍ଧୁ ହୁଅ ନାହିଁ। କ୍ଷେତ୍ରରେ ହିଁ କ୍ଷେତ୍ର କାମନା କଲେ ତାକୁ କ୍ଷେତ୍ରବନ୍ଧୁ କୁହାଯାଏ, ବ୍ରାହ୍ମଣ ହିଁ ବ୍ରାହ୍ମଣ କାମନା କଲେ ତାକୁ ବ୍ରାହ୍ମ ବନ୍ଧୁ କୁହାଯାଏ, ବ୍ରହ୍ମ ବନ୍ଧୁ କୁହାଯାଏ, ସେ ବନ୍ଧୁ ଶବ୍ଦ ଲାଗିଛନ୍ତି। ନନୁ ଇଦମ୍ ସ୍ୱର୍ଯ୍ୟମ ଅଭାବ ଲକ୍ଷଣ କ୍ଲୈବଂ ମାହା ସଂଖିଷ୍ଟା ଯଦି ଅର୍ଜୁନ କହିବେ ନା ନା ଆଚ୍ଛା ଇ ସୂର୍ଯ୍ୟ ବା ମୋର ସୂର୍ଯ୍ୟର ଅଭାବ ନାହିଁ, ମୋର ଯେଉଁ କାତରତା ସଂକିଷ୍ଟ ଏ କାତରରେ କୌଣସି ଭୟ କରୁନାହିଁ, କିନ୍ତୁ ଭୀଷ୍ମ ଦ୍ରୋଣାଦି ଗୁରୁଷୁ ଧର୍ମଦୃଷ୍ଟିଆ ବିବେକ ଅୟମ, ମୁଁ ଧର୍ମଦୃଷ୍ଟି ବିବେକରେ ଭୀଷ୍ମ ଆଉ ଦ୍ରୋଣ ଆଦି ଗୁରୁମାନଙ୍କର କଥା ଚିନ୍ତା କରିକି ମୁଁ ଯୁଦ୍ଧ କରୁନି, ମୋର କ୍ଲିବତା ନାହିଁ। ଧ୍ରାତରାଷ୍ଟ୍ରେ ତୁ ଦୁର୍ବଳେଷୁ ମତ ଅସ୍ତ୍ରାଘାତ ଆସାଧ୍ୟମ ମୃତ୍ୟୁ ଉଦ୍ୟତେଷୁ ଦୟା ଏବଂ ତତ୍ର କହୁଛନ୍ତି ଧୃତରାଷ୍ଟ୍ରଙ୍କର ପୁତ୍ର ସେମାନେ ଦୁର୍ବଳ, ମୋର ଅସ୍ତ୍ରାଘାତରେ ସେମାନେ ସାଙ୍ଗେ ସାଙ୍ଗେ ମୃତ୍ୟୁ ଉଦ୍ୟତେଷୁ ମରିବା ପାଇଁ ଉଦ୍ୟତ ହଉଥିବାକୁ ମୁଁ ତାଙ୍କୁ ଦୟା କରୁଛି, ମୋର କ୍ଲିବତା ନାହିଁ, ମୁଁ ତାଙ୍କୁ ଭୟ କରୁନି, ମୁଁ ସେମାନଙ୍କୁ ସେ ମରିବା ପାଇଁ ଉଦ୍ୟତ ମୁଁ ତାଙ୍କୁ ମାରିଦେଇ ପାରିବି, କିନ୍ତୁ ମୁଁ ସେମାନଙ୍କୁ ଦୟା କରୁଛି। ତତ୍ର କ୍ଷୁଦ୍ର ଇତି ନ ଏତ ତବ ବିବେକ ଉଦୟ, ଭଗବାନ କହିଲେ ନା କ୍ଷୁଦ୍ର ହୃଦୟ ଦୌର୍ବଲ୍ୟ ଭୀଷ୍ମ ଇଏ କ'ଣ ଅର୍ଜୁନ କହୁଛି ନା ନା ମୁଁ ତାଙ୍କୁ ଦୟା କରି ଛାଡ଼ି ଦେଉଛି ନା, ଦୁଇଟା ଜିନିଷ ଦେଖାଉଛନ୍ତି ଅର୍ଜୁନ, ପିତାମହ ଭୀଷ୍ମ ଆଉ ଦ୍ରୋଣାଚାର୍ଯ୍ୟଙ୍କ ପ୍ରତି ସମ୍ମାନ ଆଉ ଏମାନଙ୍କୁ ଦୟା, କାହାକୁ ଧୃତରାଷ୍ଟ୍ର ପୁତ୍ରଙ୍କୁ, ଏଇଟାକୁ ସେ ଗୋଟେ ଆଭଏଡ୍ କରୁଛନ୍ତି ଭଗବାନଙ୍କୁ ଯେ ମୁଁ ଏଇଥିପାଇଁ ଯୁଦ୍ଧ କରୁନି। ଭଗବାନ କହିଲେ ନାହିଁ କ୍ଷୁଦ୍ର ହୃଦୟ ଦୌର୍ବଲ୍ୟ, ଏଟା ତୁମର ହୃଦୟ ଦୌର୍ବଲ୍ୟ, ହୃଦୟ ଦୁର୍ବଳ କ'ଣ ବୁଝିପାରୁଛ ନା ନାହିଁ, ହୃଦୟ ଦୁର୍ବଳତା କ'ଣ, ଗୁରୁ ବୈଷ୍ଣବ ଗୋଟେ କଥା କହିଲେ ଗୁରୁଦେବ ଏଟା କହିଲେ କରିବା ନାହିଁ କି, ଗୁରୁଦେବ କହିଲେ ତୁମ ବାପାକୁ ଛାଡ଼ିବ ମାଆକୁ ଛାଡ଼ିବ ଘର ଛାଡ଼ିବ, କିନ୍ତୁ ଆମେ କ'ଣ ସେଟା ଛାଡ଼ି ପାରୁନି, କିନ୍ତୁ ଆମେ ଗୋଟେ ଯୁକ୍ତ ନା ବାପାର ତ କିଏ ନାହାନ୍ତି ଆଉ, ସେଟା କ'ଣ କୁହାଯିବ ମୋ ଘର ତ କେହି ନାହାନ୍ତି ଆଉ ହୃଦୟ ଦୁର୍ବଳ, ଏଟା ତୁମେ କୃଷ୍ଣଙ୍କର, କୃଷ୍ଣଙ୍କ ତୋର ଯାହା ଡରେଇଲେ ତୁମେ ସେଟା କାମ କରିବାକୁ ପଡ଼ିବ, ତୁମେ ଗୁରୁଙ୍କର, ମୋର ଏଟା ହବ। ଆଜିକାଲି ତ ମାନେ ଯେଉଁ ଶିଷ୍ୟର ଲକ୍ଷଣ ଏସବୁ ଦେଖିଲେ ତ କିଛି ତୁମେ ଗୋଟେ ଗୋଟେ ଶିଷ୍ୟ ହିଁ ପାଇବନି କଳିଯୁଗରେ, ଶିଷ୍ୟର ଯେଉଁ ଲକ୍ଷଣଟା ସେଟା ତ ଅଲଗା, ଶାସ୍ତ୍ରରେ ଯେଉଁ ଶିଷ୍ୟର ଲକ୍ଷଣ ଦିଆଯାଇଛି ଶିଶୁ ଅଲଗା। ଆଜି କ'ଣ ଆଚାର୍ଯ୍ୟମାନେ ଏଟା ଦେଖିବି ନାହାନ୍ତି, କିଏ କେଉଁ କ୍ୱାଲିଫାଏଡ଼ ଅଛନ୍ତି ଯେ ଆଉ କିଏ କ'ଣ କାହାକୁ ଦେଖିବେ, ସେଥିପାଇଁ ସମସ୍ତଙ୍କୁ ନାମ ଦେଇଛି। ତୁମର ହୃଦୟ ତୁମେ ତୁମର ହୃଦୟ ଦୁର୍ବଳତା ଯେଉଁ ରହିଲା, ହୃଦୟ ଦୁର୍ବଳତା ଯୋଗୁଁ ତୁମେ ଗୁରୁଙ୍କର ବାଣୀକୁ ସ୍ୱୀକାର କରିପାରୁନ, କିନ୍ତୁ ତୁମେ ତୁମ ଦୋଷଟାକୁ ସ୍ୱୀକାର କରିବନି, ମୁଁ ଠିକ ମୁଁ ଏଥିପାଇଁ ଏଇଟା କରୁଛି ମୁଁ ଏଥିପାଇଁ, ତୁମେ କ'ଣ ଯୁକ୍ତି କରିବ, ତୁମର କୌଣସି କଥା କହିବାର ଅଧିକାର ନାହିଁ, ଆମର ଗୁରୁଦେବ ଗୋଟେ କଥା କୁହନ୍ତି ତୁମେ ଗୁରୁଙ୍କୁ କୌଣସି କଥା କହିବାର ଅଧିକାର ତୁମର ରାଇଟ୍ସ ନାହିଁ, କିଛି ତୁମେ କିଛି କହିପାରିବନି, ତୁମେ ତ ବୁଦ୍ଧି ଦେଇ କଥା କହୁଛନ୍ତି, ତୁମେ ତ ଗୁରୁ ହେଲ, ତୁମେ ତ ଅଧିକା ଜାଣିଛ, ତାହେଲେ ତୁମେ ଗୁରୁ, ଗୁରୁ ଶବ୍ଦର ଅର୍ଥ କ'ଣ, ଗୁରୁ ମାନେ ତୁମେ ତୁମେ ତାଙ୍କ ପାଖରେ ସବୁବେଳେ ଲଘୁ ହୋଇକି ରହିଲ, ହେ ଠିକ ଭୁଲ ତୁମେ ଯଦି ବିଚାର ଯୋଡ଼ି ଦେଇପାରିଲ ତାହେଲେ ତୁମେ ତ ଗୁରୁ ହେଲ, ତୁମେ ଶିଷ୍ୟ କାହିଁକି କହୁଛ ଗୁରୁ ହୁଅ, ଦୌର୍ବଲ୍ୟତା ହୃଦୟ ଦୌର୍ବଲ୍ୟ, ଏଟା ଅର୍ଜୁନ ଯେମିତି ଅର୍ଜୁନ ବହୁତ ବଡ଼ ବଡ଼ କଥା କହିଲେ ତାପରେ କ'ଣ ହେଲା, ଧର୍ମାଧର୍ମ ବିଚାର କରିପାରିବନି, ଏଇଟା ହୃଦୟ ଦୁର୍ବଳତା, ଏଇଟା ତୁମର ହୃଦୟ ଦୁର୍ବଳତା, ଚକ୍ରବର୍ତ୍ତୀ ସେଠି ଲେଖୁଛନ୍ତି ତତ୍ର କ୍ଷୁଦ୍ରମ ଇତି ନ ଏତତ୍ତବ ବିବେକ ଉଦୟ କିନ୍ତୁ ଶୋକମୋହ ହେବ, ଏତେ ତୁମର ବିବେକ ଉଦୟ ହେଇନି, ଏଟା କ୍ଷୁଦ୍ର ହୃଦୟ ଦୁର୍ବଲ୍ୟ, ଏଟା ଶୋକମୋହ ତୁମର, ତୋଚ ମନସ ଦୌର୍ବଲ୍ୟଞ୍ଜିକ, ଏଟା ତୁମର ମନର ଦୁର୍ବଲ୍ୟ ଦୁର୍ବଲ୍ୟତା, ତସ୍ମାତ୍ ହୃଦୟ ଦୁର୍ବଲ୍ୟମ ତ୍ୟକ୍ତ ଉତ୍ତିଷ୍ଟ, ଏଥିପାଇଁ ସେ ଲାଷ୍ଟ କହିଲେ ନା ତ୍ୟକ୍ତ ଉତ୍ତିଷ୍ଟ ପରନ୍ତପ, ତ୍ୟକ୍ତ ଉତ୍ତିଷ୍ଟ ହୃଦୟ ଦୁର୍ବଲ୍ୟ କଥା କହିଛନ୍ତି, କ୍ଷୁଦ୍ରମ ହୃଦୟ ଦୌର୍ବଲ୍ୟ, ଏ ହୃଦୟ ଦୁର୍ବଲ୍ୟତା ତ ରହିଲେ ଗଲା, ତୁମର ହୃଦୟ ଦୁର୍ବଲ୍ୟତା ଯେତେବେଳେ ରହିବ ତୁମେ ଆଉ ସାଧୁଗୁରୁଙ୍କର କଥାକୁ ତୁମେ ଗୋଟେ ଏଟା ଗୋଟେ ବାହାନା ଓଡ଼ିଆରେ ଗୋଟେ ନାହିଁ ବାହାନା କାଢ଼ିବା, କ'ଣ ବୁଝିପାରିଲା ନାହିଁ ବାବୁଲିଓ, ସବୁ ତ ଆଜ୍ଞା ଆଉ ଗୋଟେ ବାହାନା ଲଗେଇବା, କ'ଣ ବାବୁଲି ଅସୁନା ସେଟା ଏଟା କାମ କରେ ନା ଆଜ୍ଞା ଏ କାମଟା ରହିଗଲା, ସେ ଗାଈଟା ଆପଣଙ୍କର ରହିଗଲା, ମୋର ଏଟା ତୁମର ଯାହା ରହିଲା ସେଟା ତୁମ କଥା କ'ଣ ଦେଖା ହବ, ତୁମ ସଂସାର କ'ଣ ଅଡ଼ୁଆ ଛିଡ଼ିବ କେବେ ଜୀବନ ସାରା, ଆଉ ଭଗବାନଙ୍କ ସଂସାରଟା କ'ଣ ବନ୍ଦ ହେଇଯିବ, ତୁମ ସଂସାରଟା ଭାଙ୍ଗିବ ମନେ ରଖ, କ'ଣ ବୁଝିପାରିଲନି, ତୁମ ସଂସାରକୁ ତୁମେ ନିଜେ ଭାଙ୍ଗି ଦେଇ ଚାଲିବ, ତୁମ ସଂସାରଟା ତୁମେ ପିଲା ଛୁଆ ଭଲ ମନ୍ଦ ତୁମେ ସୃଷ୍ଟି ହେଲେ ତାପରେ ଭାଙ୍ଗିବ କିଏ, ତୁମେ ତୋ ଶରୀର ଭାଙ୍ଗିଲେ ତୁମେ ଚାଲିଲ ତାପରେ ତୁମ ସଂସାର କ'ଣ ବନ୍ଦ ହବ, ତୁମ ସଂସାର ବନ୍ଦ ହବନି, କୃଷ୍ଣ ସଂସାର ସେମିତି ବନ୍ଦ ହବନି, ସେଟା ମାୟା ସଂସାରଟା କୃଷ୍ଣ ସଂସାର, ଏଇଟା ବନ୍ଦ ହବନି, ଏଇଟା ସବୁବେଳେ ଚାଲିବ। ପ୍ରଭୁପାଦ ପ୍ରଭୁପାଦ ବିଶେଷ କରି କହିଦେଇଯାଇଛନ୍ତି ଇସ୍କନ ଏମିତି ଗୋଟେ ପ୍ରଭୁପାଦଙ୍କର ଆଶୀର୍ବାଦରୁ ତାଙ୍କର କୃପାରୁ ତିଆରି ହେଇଛି, କେବେ ବନ୍ଦ ହବନି, କେତେ ଆସିବେ କେତେ ଯିବେ ଚାଲିଥିବେ ସେମିତି। କାହିଁକି ନା ଏଇଟା ହଉଛି ୟାର ସବୁଠୁ ବଡ଼ ଗୋଟେ ବଡ଼ ଫାଉଣ୍ଡେସନ ହେଲା, ଏଇଟା ଗୋଟେ ପ୍ରାମାଣିକ ସଂସ୍ଥା, ଏଇଟା ମଠାଧୀଶ କେହି ନାହାନ୍ତି। ପ୍ରଭୁପାଦ ଏମିତି ସିଷ୍ଟମ କରିଦେଇଯାଇଛନ୍ତି, ଏତେ ବଡ଼ ବୁଦ୍ଧିମାନ ଆଦ ବୁଦ୍ଧିମାନ ତ କହିହବନି, ଭଗବାନଙ୍କ ଲୋକ ତ ଆମେ କ'ଣ ଶବ୍ଦରେ ଗୋଟେ ପ୍ରାକୃତ ଶବ୍ଦରେ କ'ଣ କହିବ, ସେ ପୁରା କୃଷ୍ଣଙ୍କୁ ହିଁ ସର୍ବସର୍ବା କରିଦେଇଯାଇଛନ୍ତି। ଏଠି ଗୋଟେ ସାଇଣ୍ଟିଷ୍ଟ ଆମର ଆସ୍ତ୍ରୀ ଥର ଭୁବନେଶ୍ୱରକୁ, ସେ ଜୁନିୟର ସାଇଣ୍ଟିଷ୍ଟର ହେଡ୍ ଅଛନ୍ତି, ସେ କଥା କହୁଥିଲେ ମୋତେ ଇସ୍କନ କାହିଁକି ଭଲ ଲାଗେ, ସେ ଗୋଟେ କଥା କହିଲେ ଯେ ପ୍ରଭୁପାଦଜୀ ମହାରାଜ ଏଠି ବଂଶ ପରମ୍ପରା ପରମ୍ପରା କ୍ରମିକ ବା ଗୁରୁ ଶିଷ୍ୟ ପରମ୍ପରା କ୍ରମିକ ଗୁରୁ ଶିଷ୍ୟ ଉତ୍ତରାଧିକାରୀ କ୍ରମିକ ଏଠି କେହି କେହି ଜଣେ ମଠାଧୀଶ ନାହାନ୍ତି, ଏଠି କେବଳ ଭଗବାନଙ୍କର ପ୍ରାଧାନ୍ୟତା ମହାମନ୍ତ୍ର ପ୍ରାମାଣିକତାକୁ ସେ ରଖିଦେଇଯାଇଛି। ଏମିତିକା ଏଠି ଆମର କେତେ ଗୁରୁ ଗୁରୁବର୍ଗ ଆସିବେ, କେତେ ଗୁରୁବର୍ଗ ଚାଲିଯିବେ, କେତେ ଶିଷ୍ୟମାନେ ଆସିବେ, କିନ୍ତୁ କୃଷ୍ଣ ହିଁ ଭଗବାନ ହେଇକି ରହିଥିବେ, କେହି କହିପାରିବେନି ଇସ୍କନଟା ମୋର ବୋଲି। ଇସ୍କନଟା ସବୁଦିନ କୃଷ୍ଣଙ୍କର ଆଉ ତା ଫାଉଣ୍ଡର ଆଚାର୍ଯ୍ୟ ପ୍ରଭୁପାଦ ସେମିତି ତିଆରି କରିଦିଆଯାଇଛି। ଆଉ ସବୁବେଳେ ମଠାଧୀଶ ରହିବ, ମଠ ଭାଙ୍ଗି ଯାଇପାରେ, କ'ଣ ହେଇଯାଇପାରେ, ହେଲେ ପ୍ରଭୁପାଦ କହିଥିଲେ ନା 10,000 ବର୍ଷ ପର୍ଯ୍ୟନ୍ତ ରହିବ। ପୂର୍ବ ତାଙ୍କର ଆଉ ଗୋଟେ କନ୍ଭରସେସନ୍ ସେଟା କହୁଛନ୍ତି, 10,000 ବର୍ଷ ପର୍ଯ୍ୟନ୍ତ ଯଦି ଇସ୍କନର ବି କୌଣସି ଏଇ ଯୋଉ କ'ଣ କୁହାଯାଏ ଅନ୍ତର୍ଦ୍ୱନ୍ଦ ହଉ ବା ସରକାର ଦ୍ୱାରା ଇସ୍କନ ଚାଲିଗଲା, ଯଦି ଇସ୍କନ ଏମିତି ସୋସାଇଟି ଆକାର ନ ରହିପାରେ ବି, କିନ୍ତୁ ମୋ ଟିଚିଂସ ରହିବ। କାରଣ ଭକ୍ତମାନେ କ୍ୱେଶ୍ଚନ୍ କରୁଛନ୍ତି ପୂର୍ବ 10,000 ବର୍ଷ ମାନେ ଗୋଟେ ବହୁତ କିଛି, ସେଥିରେ ତ ଗୋଟେ ହେଭି ଡିଷ୍ଟ୍ରାକ୍ଟ ହେଇଯିବ, କେତେବେଳେ କେଉଁ ଗଭର୍ଣ୍ଣମେଣ୍ଟ ଆସିବ ବୟାନ କରିଦେବେ, କୁଆଡ଼େ କ'ଣ ଚେଞ୍ଜେସ୍ ହେଉଛି ନା, କିଛି କହିହବନି, ସୋସାଇଟି ରହିବ ବୋଲି ଗଭର୍ଣ୍ଣମେଣ୍ଟ ନେଇଯିବ, କ'ଣ ହେଇଯିବ କେଉଁଠୁ କ'ଣ ହେଇଯିବ, କିମ୍ବା ଅନ୍ତର୍ଦ୍ୱନ୍ଦ ଲାଗିକି। ପ୍ରଭୁ ତ କହିଦେଇଛନ୍ତି ଇସ୍କନକୁ ବାହାରକୁ କିଛି କରିପାରିବେ, ଯଦି ଇସ୍କନର କିଛି ବି କ୍ଷତି ହୁଏ କେବଳ ଭିତରେ ଥିବା ଭକ୍ତମାନେ, ସବୁ ସେ କହିଦିଆଛି। ସେମାନେ ଭକ୍ତମାନେ ପ୍ରଶ୍ନ କରୁଛନ୍ତି ପ୍ରଭୁ 10,000 ବର୍ଷ ଭିତରେ ଯଦି ଏଇଟା ହେଇଯାଇପାରେ, ଭିତର ଗଣ୍ଡଗୋଳ ହଉ ବା ବାହାର ଏରୁ, ପ୍ରଭୁ କହିଲେ ଯାହା ବି ହେଲେ 10,000 ବର୍ଷ ପର୍ଯ୍ୟନ୍ତ ମୋ ଟିଚିଂସ ରହିବ। ସେଥିପାଇଁ ଏଇଟା ହ୍ୟୁମାନ ସୋସାଇଟି ପାଇଁ ଲ ବୁକ୍ସ ଫର 10,000 ଇୟର୍ ମାଇ ବୁକ୍ସ ୱିଲ୍ ବି ଲ ବୁକ୍ସ ଫର ଦି ହ୍ୟୁମାନ ସୋସାଇଟି। ପ୍ରଭୁ ଏମିତି ଇଂଲିଶରେ କହିଛନ୍ତି 10,000 ବର୍ଷ ପର୍ଯ୍ୟନ୍ତ ମୋର ବହି ଗୋଟେ ଆଇନ ପୁସ୍ତକ ହେଇକି ରହିବ। ସେଥିପାଇଁ ବୁକ୍ ଡିଷ୍ଟ୍ରିବ୍ୟୁସନ୍ ଇମ୍ପୋର୍ଟାଣ୍ଟ, ଯଦି ଇମ୍ପୋର୍ଟାଣ୍ଟ ପ୍ରୋଗ୍ରାମ୍ସ ବର୍ତ୍ତମାନ କିଛି ଥାଏ, ବର୍ତ୍ତମାନ ବର୍ତ୍ତମାନ ସିଷ୍ଟମ୍ରେ ଯେଉଁ ଆସିଲାଣି, ମୁଁ ଦେଖୁଛି ପୂର୍ବଠାରୁ ବର୍ତ୍ତମାନ ହିଁ ଆହୁରି ଇମ୍ପୋର୍ଟାଣ୍ଟ, କାରଣ ବର୍ତ୍ତମାନ ଏତେ ପ୍ରିଚିଂ ଚାଲିଛି କହୁଥିଲି ଆମର, ଆମେ କେବଳ ଆମର ଇସ୍କନ ନୁହେଁ, ଏତେ ଲୋକମାନଙ୍କୁ ସବୁ ୟୁଟ୍ୟୁବ୍ ଫ୍ୟୁଟ୍ୟୁବ୍ରେ ଚାଲୁଛନ୍ତି, ଲୋକମାନେ ଭ୍ରମିତ ହେଇଯିବେ, ଫିଲୋସଫିଟା କ'ଣ ଜାଣିପାରିବେ, ବେଟର ସେମାନେ ପ୍ରାମାଣିକ ଜିନିଷଟା ଜାଣନ୍ତି, ବୁକ୍ସ ରହିବା ଦରକାର। ଆଉ ପ୍ରଭୁପାଦ ଅଲଗା ବହି କିଏ ପଢ଼ିବ ନା ପଢ଼ିବ, ପ୍ରଭୁପାଦ ବୁକ୍ସ ତାଙ୍କ ହାତକୁ ଥରେ ଗଲେ ସେ ଯେଉଁଦିନ ହେଲେ ଖେଳିବେ, ସେଟା ଆଟ୍ରାକ୍ଟିଭ ତାଙ୍କର ସେ ବହିର ନାଁ, ତାର ପିକ୍ଚର, ସେ ଯେଉଁଟା ହେଲେ ଖେଳିବେ, ଆଉ ଥରେ ଯିଏ ଖେଳିବା ମାନେ ପଡ଼ିଗଲା ସେ ଟ୍ରାକ୍ରେ, ସେ ପଢ଼ି ହିଁ ପଡ଼ିବ। ବୁକ୍ ଡିଷ୍ଟ୍ରିବ୍ୟୁସନ୍ ବହୁତ ଇମ୍ପୋର୍ଟାଣ୍ଟ, ପୁଶ୍ କରିଦେବା, ଆଜିକାଲି ତ ବହି ନେବା ପାଇଁ ବେଶୀ ଲୋକ ଚାହୁଁନାହାନ୍ତି, ଖାଲି ପୁଶ୍ କରିଦେବାକୁ ପଡ଼ିବ, ବହୁତ ଇମ୍ପୋର୍ଟାଣ୍ଟ ପ୍ରୋଗ୍ରାମ୍ସ। ସେଥିପାଇଁ ପ୍ରବୋଧ କରିବ 10,000 ବର୍ଷ ପର୍ଯ୍ୟନ୍ତ ମୋର ଶିକ୍ଷା ରହିବ, ବହୁତ ବଡ଼ ଫାଉଣ୍ଡେସନ୍ ପକେଇ ଦେଇଯାଇଛନ୍ତି ନା, ଏଇ କଥାରେ ପ୍ରବୋଧ କହୁଛନ୍ତି ନା, ତେତୁତିଷ୍ଟ ପରନ୍ତପ। ହଁ, ଏ ବ୍ରତ ଉଦ୍ଦେଶନ କଥା ପଢ଼ୁଥିଲେ, ଏ ପ୍ରକାର ଉଦାରତା ତଥାକଥିତ ଅହିଂସା ଅର୍ଜୁନଙ୍କ ପରେ କ୍ଷତ୍ରିୟଙ୍କ ପ୍ରତି ଶୋଭା ପାଏ ନାହିଁ, ସେ ପ୍ରତ୍ୟକ୍ଷ ଭାବରେ କୃଷ୍ଣଙ୍କର ନିର୍ଦ୍ଦେଶ ଲାଭ କରି ଏପରି ଉଦାରତା ତ୍ୟାଗ କରିବା ଉଚିତ। ଏଟା ଚକ୍ରବା ତାଙ୍କର ପଦବୀଦାସନ ଟୀକା ମିକ୍ସ କଥାକୁ, କାରଣ ପ୍ରଭୁ ସବୁ ସବୁ ତାଙ୍କ ଭଗବାନ ସବୁ ବ୍ୟବସ୍ଥା କରିଦେଇଥିଲେ, ଆଉ ତାଙ୍କର ଏତେ ବଡ଼ ଭିଜନ, ତାଙ୍କ ପ୍ରାମାଣିକତା ଏମିତିକା, ସେ ପ୍ରାମାଣିକତାକୁ ପୁରା ସ୍ଥାପିତ କରିବା ପାଇଁ ଚାହୁଁଥିଲେ। ତେଣୁ ତୁମେ ଅର୍ଜୁନଙ୍କୁ କହୁଛନ୍ତି ଭଗବାନ ଶ୍ରୀକୃଷ୍ଣ ହୃଦୟ ଦୁର୍ବଲିଲା, ହୃଦୟ ଦୁର୍ବଲିଲା ଥିଲେ ଗୁରୁ ବୈଷ୍ଣବଙ୍କର କଥାକୁ ସ୍ୱୀକାର କରିପାରିବନି, କେବେ କରିପାରିବ, ହୃଦୟ ଦୁର୍ବଲ ଯେଉଁଟାକୁ ଇଂଲିଶ ୱିକନେସ୍ କୁହାଯାଏ, ୱିକନେସ୍, ତୁମର ୱିକନେସ୍ ରହିଲେ ତୁମେ ଆଭଏଡ୍ କର, କ'ଣ ଏଇଟା କହୁଥାଏ, ଯାହାର ହୃଦୟ ଦୁର୍ବଲ ତା ୱିକନେସ୍ଟା ରହିଲା ସେ ଟ୍ରିକି ପର୍ସନ୍ ହେଇଯିବ, ସେ ସବୁବେଳେ ଗୋଟେ ବାହାନା ଦେଖେ, ବାହାନା କୁହନ୍ତିନି ବାହାନା ଦେଖିବ, ସେ ସାର ପଚାରିବେ କିରେ ତୁ ଆସିଲୁନ କାହିଁକି, ସେ ତାର ଆସିବାର ନାହିଁ, ସ୍କୁଲକୁ ଆସିଲୁ କାହିଁକି, ସ୍କୁଲକୁ ଆସିଲୁନୁ ସାର ମୋ ପେଟ କାମୁଡ଼ିଲା, ପେଟ କାମୁଡ଼ିଲା ଝାଡ଼ା ହେଲା, ହଉ ତ ତୋ ବାପା କାଲି ପଚାରିବି ର କିରେ ତୁମ ପୁଅ କାହିଁକି ଆସିଲାନି କଣ ସ୍କୁଲକୁ ଆସିଲାନି? ହଁ ବଦମାସ ହେଉଛି, ଘରେ ଆସିଲାନି ଆଉ, ଆଉ ମୋତେ କ'ଣ କହୁଥିଲା ଏମିତି ଝାଡ଼ା ହେଉଛି ବୋଲି, ତା ପେଟ କାଟୁଛି ବୋଲି, ମିଛରେ ଆଜ୍ଞା ତା ବାଡ଼େଇବେ ମାଷ୍ଟର ମାନଙ୍କୁ ଆଗରୁ, ସାର ସାର ମାନଙ୍କୁ କୁହନ୍ତି ନା, ବାପା ବାପା କ'ଣ କୁହନ୍ତି? ତୁମେ କିଛି ମନ, ତୁମର କିଛି ମୁଣ୍ଡରେ ନାହିଁ, ସେ ଆମେ ସବୁ ଛୁଆଟି ବେଳେ ଚଗଲା ହେଲେ ମାଷ୍ଟର କଥା ନେଇକି କହିବେ, କହିବେ ଆଜ୍ଞା ଆଖି ଦୁଇଟାକୁ ଛାଡ଼ିକି ଏମିତି ଏମିତି ଆମକୁ, ଆମେ ସେମିତି ସବୁ ମାଡ଼ ଖାଇଛୁ ଆଉ, ଦେଖିଛୁ ପିଲାଙ୍କୁ ମାରନ୍ତି ସାର ଏମିତି ଆଉ, କହିବେ ଆଖି ଦୁଇଟାକୁ ଛାଡ଼ିକି ଆଜ୍ଞା ଯେଉଁଠି ପିଟିକି ବାଡ଼େଇକି ତାକୁ ଛୁଟା କରିଦିଅନ୍ତୁ ନା, ପାଠ ପଢୁନି ଏଇଟା କ'ଣ? ଆଖି ଦୁଇଟା କାରଣ ଆଖି ଦୁଇଟା ବାଡ଼େଇଲେ ଅନ୍ଧ ହେଇଯିବ ନା, ତାକୁ ବାପା କେମିତି ପୋଷିବ? ଛୁଆଟି ବେଳେ ଆମେ ଏଇ ୱାର୍ଡିଂ ସବୁ ଶୁଣିଛୁ, ସେ ପାଠ ପଢିବନି ତାକୁ ନେଇ ଛାଡ଼ିଦେବେ ସାର, ଟ୍ୟୁସନ୍ ସାର କହିବେ ଆଜ୍ଞା ଆଖି ଦୁଇଟା ଛାଡ଼ିକି ତାକୁ ବାଡ଼େଇ ତାକୁ ସାହାଯ୍ୟ କର, ମାଷ୍ଟର ପିଟୁଥିଲା ଆଖି ବୁଝା, ଦୁର୍ବଲତା ରହିଲେ କ'ଣ ଗୋଟେ ପିଲା ସବୁବେଳେ ଆଭଏଡ୍ କରିବ, କିରେ କାହିଁକି ତୁ ଖାତାଟା ଲେଖିକି ଆଣିଲୁ ନ, ତୋ କୁହାହେଇଥିଲା ଅଙ୍କଟା କଷିବା ନେଇକି, ଆଜ୍ଞା କଲମ ସରିଗଲା, ମୁଁ କାଳି ଆଜି କହିବ କାଳି ଭାଙ୍ଗିଗଲା, କାଲି ନା କାଳି ସରିଗଲା, କାଲି କ'ଣ କହିବ? ସେ କଲମ ମୁନ ଜାଣିଛ ନା ଭାବିଲ, ପାଠ ଯାକ ନ ଆସେ ସେ କ'ଣ କରେ? ମୋ ଛୋଟ ଛୋଟ କଥା ସବୁ ମନରେ ପଡ଼ୁଛି, ପାଠ ଯାକ ନ ଆସେ ଯେଉଁ ମୂର୍ଖ ଗୁଡ଼ା ଗଧ ଗୁଡ଼ା ସବୁ ଥିବେ, ସେ ଖାଲି ଚୁବଉଥିବେ, ଖାଲି ଏପଟେ ସେପଟେ ପେନ୍ କେମିତି କରି ମୁହଁ କଳା, ମୁହଁ ସବୁ ହାତ ସାର୍ଟ ସବୁଆଡ଼େ ଲାଗିଛି, କାହିଁକି ତାର ମନରେ ପଡ଼ୁନି? ପରୀକ୍ଷାରେ ଦେଖ ଯେତେବେଳେ ଫେରିଥିବେ ଗଧ ସବୁ ପରୀକ୍ଷାରେ ଫେରିଥିବେ, ତାଙ୍କ ହାତ ମୁହଁ ସବୁଆଡ଼େ ସବୁ ଇଏ ହେଇଥିବ କାଳି, କାହିଁକି ତାର କିଛି ମନରେ ପଡ଼ୁନଥିବ, ଖାଲି ଭିଡ଼ି ମୋଡ଼ି ହଉଥିବ, ହେଉଥିବ ୟାକୁ ଦେଖୁଥିବ, ତାକୁ ଦେଖୁଥିବ, ୟା ଖାତ କରୁନଥିବ, ତା ଖାତା କରୁନଥିବ, ସେ କାହିଁକି ନା ହୃଦୟ ଦୁର୍ବଳ ପାଠ ପଢ଼ୁନାହାନ୍ତି, ମାଷ୍ଟରକୁ ମାଷ୍ଟରକୁ ଫାଙ୍କି ମାରିବା, କମାରକୁ ଯେଉଁ ଇସ୍ପାତ ଫାଙ୍କି ଭଳିଆ, ଆଜି ଭଜନକାର ହୁଏନି ଯେ ଗୁରୁବରକୁ ଫାଙ୍କି ମାରନ୍ତି, ହୃଦୟ ଦୁର୍ବଲ୍ୟ ଭାଇ, ତାଙ୍କର ହୃଦୟ ଦୁର୍ବଲ୍ୟ ସବୁବେଳେ ଗୋଟେ ଆଇନ ବାହାର କରି, ଆଜି ମୋର ଏଇଟା ହେଲା, କାଲି ମୋର ସେଟା ହେଲା, ଏଟା ତୋର ୱିକନେସ୍ଟା ଅଛି, ତୁ ମାନୁନୁ? ଭଗବାନ ସେଇଟାକୁ ଦେଖୁଛନ୍ତି, ଦେଖ ତୁ ପରନ୍ତପ, ତୁ ୱିକନେସ୍ ଇଏ ଗୋଟା ଦେଖୁଛି, ଛୁଆ ଛୁଆ ଯେମିତି ବାହାନା କରନ୍ତି, ମୁଁ ତାଙ୍କୁ ଦୟା କରୁଛି ନା, ଆଉ ଅର୍ଜୁନ କହୁଛନ୍ତି ଆଉ, ସେ ମୋର ପୂଜ୍ୟ ନା, ଆଉ ଏ ଛୁଆଙ୍କ ଭଳିଆ ବାହାନା କାଢ଼ୁଛନ୍ତି, କିରେ ମାଷ୍ଟର ବାଡ଼ି ଅଛି, ତୁମର ହୃଦୟ ଦୁର୍ବଲ୍ୟ ରହିଲେ ତୁମେ ସେବା କରିପାରିବ, ଆଉ ତୁମେ କପଟି ହେଇଯିବ, ଏ ହୃଦୟ ଦୁର୍ବଲ୍ୟ ଉଦାହରଣ ଦେଲେ ଭାଇ, ଛୋଟ ପିଲାମାନେ ଡେଲି ଡେଲି ଗୋଟେ କଥା, ସେ ଆମେ ମୁଁ ତ ଲେଖିଛି ଏଥିରେ ଆଉ, କେମେ ଲିଙ୍କ କୁଟ, ତା ପୂର୍ବରୁ ମୁଁ ଲେଖି ମୋର ମନରେ ଅଛି, ଇଏ ମିଳେ ଟାବଲେଟ୍, ମିନବୁ ଜାଣିଛ ନା ନାଇଁ, ଟାବଲେଟ୍ ଭଳିଆ ଧୀରେ ମିଳିବ, ତାକୁ ପକେଇଦେବ ପାଣିରେ, ପାଣିରେ ପକେଇଦେଲେ ସେ ରଙ୍ଗ ହେଇଯିବ, କାଳିବା ଆଉ, କାଳିରେ ଟାବଲେଟ୍ ମିଳିଥିଲା ଆଉ, ଏଡ଼ି ବଡ଼ ଆମର ସବୁ ଥାଏ, ତା ଦେହରେ ପୁରେଇଦେବ, ସେ କାଳିରେ ତା ବୁଡ଼େଇବ ପେନ୍ ନଥାଏ କି, ଯେଉଁ ପିନ୍ ଗୁଡ଼ା ପିନ୍ କାଢିକି ପିନ୍ ଗଞ୍ଜିବ ଲେଖିବ, ଆଉ ସେ ଛୁଆକୁ ଯେତେବେଳେ ପଚାରିବେ ଆଜି କାହିଁକି ଲେଖିଲୁ ସାର, କାଳି ସରିଗଲା, କାଲି କାହିଁକି ଲେଖିଲୁ ଖାତା ସରିଗଲା, ଯେଉଁଦିନ ଦେଖିଛୁ ଗୋଟେ ବାହାନା କରୁଥିବ, ହଁ ପେଟ କାଟିଲା, ଇଏ ତୋର ପଢ଼ିବାର ନାହିଁ, ହୃଦୟ ଦୁର୍ବଲ୍ୟ ତା କାମ, ସେଭଳିଆ ତୁମର ଯଦି ଭଜନ କରିବାର ନାହିଁ, ତୁମେ ତୁମର ହୃଦୟ ଦୁର୍ବଲ୍ୟ ପାଇଁ ସବୁବେଳେ ତୁମ ଗୁରୁ ବୈଷ୍ଣବ ଆଭଏଡ୍ କରିକରି ଚାଲିବ, ସବୁବେଳେ ଚାଲିବ, ସେଥିପାଇଁ ସେ କହିଲେ ତେକ୍ତୁଦ୍ଦିଷ୍ଟ ପରନ୍ତପ, ଗୋଟେ 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 ଯୁଦ୍ଧ କର, ତା ତେକ୍ତୁଦ୍ଦିଷ୍ଟ ପରନ୍ତପ କହିକି ଦୁଇଟା ଜିନିଷ ଇଣ୍ଡିକେଟେଡ୍ କରୁଛନ୍ତି, ପ୍ରୂପ ଦୁଇଟା ଜିନିଷ କରିଦେଇ କହିଦେଇଛନ୍ତି, ବହୁତ ସୁନ୍ଦର କଥା, ତୁମେ ମୋର ସଖା ଆଉ ପୃଥା ପୁତ୍ର ଦୁଇଟାକୁ ଦେଖାଇଲେ, ପୃଥା ଶବ୍ଦ ଅଛି ନା କୋଉଠି, ହଁ କଣ ଶ୍ଳୋକଟା ଖାଲି କହିଦିଏ ଆରମ୍ଭଟା ମୁଁ କହେ, କ୍ଳୈବ୍ୟମାସ୍ମଗମ ପାର୍ଥ ନୟେ ତ ଉପପଦ୍ୟତ ଅଛି ନା, ତୁମ ପାଇଁ ଏଇଟା ଯୋଗ୍ୟ ନୁହେଁ, ତୁ ପୃଥାଙ୍କର ପୁତ୍ର, ତୁମେ ମୋର ସଖା, କ୍ଳିବତା ତ୍ୟାଗ କର, ତୁମର ଯୋଉ ହୃଦୟ ଦୁର୍ବଲ୍ୟ ହଉଛି ଗୁରୁଜନଙ୍କୁ ଦେଖିକି, ତୁମର ଯୋଉ ପୂଜ୍ୟ ଭାବନା ଆସୁଛି, ଆଉ ଧୃତରାଷ୍ଟ୍ରର ପୁତ୍ରମାନଙ୍କୁ ଦେଖିକି ତୁମର କ'ଣ ଆସୁଛି, ଦୟା ଭାବନା ଆସୁଛି, ଏଇଟା ଉଦାରତା ନୁହେଁ, ତୁମର ଏଇଟା କ୍ଳିବତା, ଆଉ ତୁମେ କ୍ଷେତ୍ର ହିସାବରେ ତୁମ ଧର୍ମ ହଉଛି ଯୁଦ୍ଧ କରିବା, ତେଣୁ ଭଜନଟା ଯେମିତି ତୁମେ ଭଜନଟା ତୁମର କରିବା ତୁମର କାର୍ଯ୍ୟ, କ'ଣ ବୁଝିଲି, ତୁମେ ଜପ କରି ତୁମର କାର୍ଯ୍ୟ, ମୋର ଏଇଟା ରହିଲା, ଘର କାମଟା ବାକି ରହିଲା, ସେ ଝିଅର ବାହାର ହେଇପାରିଲାନି, ଘର ଚାଷ ହେଇପାରିଲାନି, ସେଇଟା ତୁମର କାମ ନୁହେଁ, ସେ ଆଭଳି ଗଲେ କ'ଣ ଥାଏ, ଜୀବନ ସାରା ତୁମେ ସେଇଟା ରହିବା, ଏଟା କ'ଣ ବାକି ରହିବି, ମୋତେ ଜପ ଷୋଳମାଳା କରିବାକୁ ପଡ଼ିବ, ଭାଗବତ ପଢ଼ିବାକୁ ପଡ଼ିବ, ତୁମେ ଏଇଟା ନ କରିବ ତୁମେ ଜୀବନ କେବେ କରିବି ପାରିବନି, ତୁମେ ଦେଖ ତୁମେ ପରୀକ୍ଷା କରିକି, କାହିଁକି କ୍ଳିପତ ଯୋଉ ଦୁର୍ବଲ୍ୟତା ଏଟା ସବୁବେଳେ ହୃଦୟ ଦୁର୍ବଲ୍ୟଟା ସବୁ ଲାଗିକି ରହିବ, ତୁମକୁ ଦୃଢ଼ ହେବାକୁ ପଡ଼ିବ, ତୁମକୁ ଦୃଢ଼ ହେବାକୁ ପଡ଼ିବ, ଦୁର୍ବଲ୍ୟ ତ ତୁମକୁ ଛାଡ଼ିବନି, ସମସ୍ତଙ୍କ ଦୁର୍ବଳ ଶରୀର ଯିଏ ପାଇଲେ ଗୋଟେ ଦୁର୍ବଳତା, କାହାର ଖାଇବାର ଦୁର୍ବଳତା, କାହାର ଶୋଇବାର ଦୁର୍ବଳତା, କାହାର ପିନ୍ଧିବାର ଦୁର୍ବଳତା, କାହାର ବୁଲିବାର ଦୁର୍ବଳତା, କାହାର କଥା କହିବାର ଦୁର୍ବଳତା, କାହାର କାମନାର ଦୁର୍ବଳତା, କାହାର ନାରୀ ଦୁର୍ବଳତା, ନାରୀର ପୁରୁଷର ଦୁର୍ବଳତା, ସମସ୍ତଙ୍କ ଦୁର୍ବଳତା ନା ଶରୀର କେମିତି ମିଳିଲା କେମିତି? ୱିକନେସ୍ ତ ଅଛି ନା, ଡିଜାର ଅତ୍ୟ ଶରୀର ମିଳିଛି, ସେଥିରୁ ତୁମକୁ ଜଣେ ଉଠେଇବାକୁ ପଡ଼ିଛି, ତେତୁ ଉତ୍ତିଷ୍ଟ କରନ୍ତ, ତାର ଦୁର୍ବଳତା ଦେଖେଇକି ଉଠା ହଉଛି, ତୋର ଏଇଟା ଦୁର୍ବଳତା, ସିଏ ତ ଗ୍ରହଣ ନ କରିବ, ତା କଣ କହ? ଭାଗବତ ବାଣୀ ଦୁଇ ଗ୍ରନ୍ଥ ଭାଗବତ ଆଉ ଭକ୍ତ ଭାଗବତଙ୍କର ବାଣୀ କଣ? ଏଇଟା ତୁମର ଦୁର୍ବଳତାଟାକୁ ସୋ କରେ, ଏଠି ଆପୋଷ କଥା କିଛି ଗୋଟେ ନାହିଁ, କଥା ଥାପୁଡ଼ିବା କଥା କିଛି ନାହିଁ, ଜଣେ ସାଧକ ଠିକ ଠିକ କଥା ଶୁଣିଦେଲେ ଭାଗବତ କଥା ସେ ଜାଣିଦେବ ମୋର ଦୁର୍ବଳତା କଣ ରହିଛି, ସେ ନିଜେ ଉଠିବ ସେଟା ଶୁଣିକି, ଭାଗବତ ତାକୁ ଉଠେଇବ, ଭାଗବତଙ୍କର ବାଣୀ ତାକୁ ଜାଗ୍ରତ କରେଇବେ, ନାମ ପ୍ରଭୁ ତାକୁ ସାହାଯ୍ୟ କରେଇବେ, ମହାପ୍ରଭୁ ତାକୁ ସାହାଯ୍ୟ କରେଇବେ, ଆହୃଦ ଦୁର୍ବଳତା ରହିଲେ ସେ କେମିତି କଣ କରିବ? ସେଥିପାଇଁ ଭଗବାନ ଏଠି କହୁଛନ୍ତି ପାର୍ଥ ପ୍ରଭୁପାଦ ଲେଖିଲେ ସେ ସଖା ଆଉ ଏ କ୍ଲିବତା ତ୍ୟାଗ କର, ଯୁଦ୍ଧ କର, ତାପରେ ଆସିବ, ଏବେ ତ ଚାଲିବ ବର୍ତ୍ତମାନ ଗୁରୁ ଶିଷ୍ୟର ସମ୍ପର୍କ, ବର୍ତ୍ତମାନ ତ ଆରମ୍ଭ ହେଇଗଲା ଧୀରେ ଧୀରେ ଇନଷ୍ଟ୍ରକ୍ସନ, ଆଗରୁ ବନ୍ଧୁ ଭାବରେ କଥାବାର୍ତ୍ତା କରୁଥିଲେ, ବର୍ତ୍ତମାନ ଆରମ୍ଭ କରିଦେବେ ଚାଷ୍ଟାଇଜମେଣ୍ଟ, ଆସିବ ଆଗକୁ। हरे कृष्ण जय श्रीमद भगवद गीता की जय। श्रील प्रभुपाद गुरुदेव की जय। गीता गौर प्रमाण।